ಸನ್ಸಿಲ ಗುರುದೇವಂಗರ ಅವಧಿ ಚರಣ ಕಮಳ ತಳೆ ಧನ್ಯವಾದ ಪ್ರಣಾಮ ಪೂರ್ವಕ ಎಂ ಸಂಸ್ಥಾರ ಸಂಸ್ಥಾಪಕ ಆಚಾರ್ಯ ಕೃಷ್ಣ ಕೃಪಾ ಶ್ರೀಮತಿ ಸುಷ್ಮಾರ್ ಅವಧಿ ಚರಣ ಅರವಿಂದ ಭಕ್ತಿ ವೇದಾಂತ ಸ್ವಾಮಿಶೀಲ ಪ್ರಭುಪಾದಜಿ ಮಹಾರಾಜಿಂಗ ಚರಣ ಕಮಳ ದಂಡವತ್ ಪ್ರಣಾಮ ಪೂರ್ವಕ ಸಮಸ್ತ ಆಚಾರ್ಯ ಮನಂಗರ ಚರಣ ಕಮಳ ದಂಡವತ್ ಪ್ರಣಾಮ ಪೂರ್ವಕ ಕೃಪಾ ವೀಕ್ಷಾ ಪೂರ್ವಕ ಶ್ರೀಮದ್ ಭಾಗವತಮರು ಸುಖದ ಭಗೋಸ್ವಾಮಿ ಎಂಬ ಪರೀಕ್ಷಿತ ಮಹಾರಾಜಿಂಗ ಸಂವಾದ ಪ್ರಸಂಗ್ರಮೆ ଆମମାନେ ଗତକାଲି ଶୁଣୁଥିଲେ ସୁଖଦେବ ଗୋସ୍ୱାମୀ ମନ୍ୱନ୍ତରମାନଙ୍କର ବର୍ଣ୍ଣନା କରିବା ସମୟରେ ପରୀକ୍ଷିତ ମହାରାଜ ତାଙ୍କୁ ପ୍ରଶ୍ନ କଲେ, ଅଷ୍ଟମ ମନ୍ୱନ୍ତରରେ ଭଗବାନ ବାମନ ଅବତାର ହେବେ ଏବଂ ବଳି ମହାରାଜଙ୍କ ନିକଟରୁ ତିନିପାଦ ଭୂମି ମାଗିକି ନେବେ ଏବଂ ସୁତଳ ଲୋକରେ ପ୍ରଭୁ ବଳି ମହାରାଜ ନିଜେ ସୁତଳ ଲୋକରେ ଭଗବାନ ଶ୍ରୀକୃଷ୍ଣଙ୍କର ଭଗବାନ ବାମନ ଦେବଙ୍କର ସେବା କରି ଅତି ଆନନ୍ଦ ରହିବେ ବା ହୃଦୟରେ ପ୍ରଭୁଙ୍କୁ ବାନ୍ଧିକି ରଖିବେ। ଏହି କଥା ଶୁଣିଲା ପରେ ପରୀକ୍ଷିତ ମହାରାଜ ପ୍ରଶ୍ନ କରିଥିଲେ, ସେ ପ୍ରଶ୍ନରୁ ବଳି ମହାରାଜଙ୍କ ଚରିତ ଆସିଥିଲେ। ପରୀକ୍ଷିତଙ୍କର କାଲି ପ୍ରଶ୍ନ ଥିଲେ, ବଲେ ପଦତ୍ରୟ ଭୂମି କସ୍ମାତ୍ ହରିଅ ଯାହାଚତ, ଭଗବାନ ଯେ ସ୍ୱୟଂ ଜଗତର କର୍ତ୍ତା, ସେ ବଳି ମହାରାଜଙ୍କୁ ତିନିପାଦ ଭୂମି କାହିଁକି ମାଗିଲେ, ଅଧିକ କାହିଁକି ମାଗିଲେ ନା, ଆଉ କି ମାଗିଲେ? ଯେ ଭୁବନେଶ୍ୱର ଯେ ହରି ଯେ ହରଣ ସମର୍ଥ ଇଚ୍ଛା ମାତ୍ରକେ ଏ ସୃଷ୍ଟିକୁ ପ୍ରଳୟ କରିଦିଅନ୍ତି, ସୃଷ୍ଟିର ସମସ୍ତ ତତ୍ତ୍ୱ ସହିତ ସମସ୍ତ ଜୀବକୁ ହରଣ କରି ନେଇଯାଆନ୍ତି, ସେହି ପ୍ରଭୁ ଯଦି ବଳି ମହାରାଜଙ୍କର ଇନ୍ଦ୍ର ପଦବୀକୁ ନେବା ପାଇଁ ଇଚ୍ଛା ଥିଲା, ସେ ମାଗିଲେ କାହିଁକି? ହରି ଯଦି ମାଗିଲେ ତାପରେ ପାଟି କରନ୍ତୁନି, ହରି ବୋଲ ବସନ୍ତ ଚୁପଚାପ। ଭୂତେଶ୍ୱରସ୍ୟ ଯେ ଭୂତେଶ୍ୱର ଯେ ଜୀବମାନଙ୍କର ଈଶ୍ୱର ଯାଞ୍ଚସ୍ୟ, ସେ ମାଗିବା ତାଙ୍କର ଏଇଟା ବିରୁଦ୍ଧ ସ୍ୱଭାବ। ଭଗବାନ ହେଉଛନ୍ତି ଧନୀ, ଭଗବାନ ପୂର୍ଣ୍ଣ, ଯେଭଳି ସୂର୍ଯ୍ୟଦେବଙ୍କ ସହିତ ଅନ୍ଧକାରର କେବେ ଭେଟ ହେଇପାରିବ ନା। ଭଗବାନଙ୍କର ଧର୍ମ ହିସାବରେ, ସ୍ୱରୂପଙ୍କ ଧର୍ମ ହିସାବରେ କେତୋଟି ଜିନିଷ ଭଗବାନ କରିବା ପାଇଁ କରିପାରିବେ ନା। ସୂର୍ଯ୍ୟଦେବ ଯଦି ଚାହିଁବେ ମୁଁ ଅନ୍ଧକାରକୁ ଭେଟିବି, ସେ ଭେଟିପାରିବେ? ସୂର୍ଯ୍ୟ ଯେଉଁଠିକି ଯିବ ଅନ୍ଧକାର କୋଟି କୋଟି ମାଇଲ ଦୂରକୁ ପଳେଇବ, ସେଭଳି ଭଗବାନ ଆଉ ଦରିଦ୍ରତା କେବେ ସ୍ପର୍ଶ କରିବ ନା। ଶ୍ରୀକାନ୍ତ ଶ୍ରୀଯୁକ୍ତ ତାଙ୍କ ପାଖରେ ଲକ୍ଷ୍ମୀ ତ ସବୁବେଳେ ନିତ୍ୟ ବିରାଜମାନ ରହୁଛନ୍ତି, ତାଙ୍କର ଅଭାବ କଣ ରହିଲା? ସେ ବଳି ମହାରାଜଙ୍କ ନିକଟରୁ ଭୂମି ମାଗିଲେ। ଜାଞ୍ଚେ ସ୍ୱରସ୍ୟ ପୂର୍ଣ୍ଣସ୍ୟ ବବନ୍ଦ ଅପି ଅନାଗସ, ପରୀକ୍ଷିତ ପ୍ରଶ୍ନ ପଚାରିଥିଲେ ଗତକାଲି ଶୁଣୁଥିଲେ, ଯେ ପୂର୍ଣ୍ଣ ସେ ମାଗିଲେ କାହିଁକି? ସବୁଥିରେ ଭଗବାନ ପୂର୍ଣ୍ଣ, ସୌନ୍ଦର୍ଯ୍ୟ ରୂପ ଗୁଣ ଛଅଟି ଐଶ୍ୱର୍ଯ୍ୟରେ ପୂର୍ଣ୍ଣ, ଅଭାବ ବ୍ୟକ୍ତି ମାଗେ, ଭଗବାନ କାହିଁକି ମାଗିଲେ? ଆଉ ବବନ୍ଧ ଅପି ଅନାଗସ, ମାଗିବା ଲୋକ ପୁଣି ବାନ୍ଧିଲେ କାହିଁକି? ନିରପରାଧ ବଳି ଦେହାଦି ସମର୍ପଣେନ, ଦେହାଦି ଆଜି ଦେହ ଆଦି ଦେହ ସହିତ ସମସ୍ତ ରାଜ୍ୟ ଆଦି ସମର୍ପଣ କରିଦେଲା ପରେ ବି ନିରପରାଧ ବଳିକୁ କାହିଁକି ବନ୍ଧନ କଲେ? ଏଇଟା ମୋର କୌତୁହଳ, ଏଇଟା ଆଶ୍ଚର୍ଯ୍ୟ ଦାତ ହେଇଛି ମୋ ସହିତ ସମସ୍ତ ମୁନି ଋଷିମାନଙ୍କର, ଆପଣ ସନ୍ଦେହ ଦୂର କରନ୍ତୁ। ଗତକାଲି ଶୁଣୁଥିଲେ ଯେ ଗୁରୁଦେବଙ୍କର ସେବା କରି ଦୈବାସୁର ସଂଗ୍ରାମରେ ଶୁକ୍ରାଚାର୍ଯ୍ୟ ତାଙ୍କୁ ଜୀବିତ କଲେ, ବଳି ମହାରାଜଙ୍କୁ ଇନ୍ଦ୍ରଦେବ ମାରିଦେଇଥିଲେ। ଶୁକ୍ରାଚାର୍ଯ୍ୟ ସଞ୍ଜୀବନୀ ମନ୍ତ୍ରରେ ଅସ୍ତଗିରି ପର୍ବତରେ ନାରଦମୁନିଙ୍କ ଉପଦେଶରେ ଏ ମହାଜନ ମହାନୁଭାବ ମହାତ୍ମା ଏ ବଳି ମହାରାଜଙ୍କୁ ଜୀବିତ କଲେ। ଜୀବିତ କଲାପରେ ବଳି ମହାରାଜ ଏତେ କୃତ୍ୟ ହେଇଗଲେ, ଗୁରୁଦେବଙ୍କର ଉପକାରରେ ସେ ବିଚାର କଲେ, ଯେଉଁ ଗୁରୁଦେବ ମୋତେ ପ୍ରାଣ ଦେଇପାରିଲେ ସେ ଗୁରୁଦେବ ମୋତେ କାହିଁକି ଇନ୍ଦ୍ରପଦ ନ ଦେଇପାରିବେ? ବହୁ ମନ ପ୍ରାଣରେ ସେବା କଲା ପରେ ଶୁକ୍ରାଚାର୍ଯ୍ୟ ତାଙ୍କୁ ଗତକାଲି ଆମେ ଶୁଣୁଥିଲେ ଯଜ୍ଞ କଲେ, ଯଜ୍ଞରୁ ରଥ ବାହାରିଲେ, ଇନ୍ଦ୍ରଙ୍କ ସଦୃଶ ଅଶ୍ୱ ବାହାରିଲେ, କବଚ ଦିବ୍ୟ ଧନୁ ଅସ୍ତ୍ର ସବୁଗୁଡ଼ିକ ଧରି ବଳିମହାରାଜ ଚାଲିଲେ କେଉଁଠିକି, ଇନ୍ଦ୍ରପୁରକୁ ଜୟ କରିବା ପାଇଁ। ଅମରାବତୀପୁର ଇନ୍ଦ୍ରପୁର, ଯାହାକୁ ଆମେ ସ୍ୱର୍ଗପୁର ବୋଲି କୁହନ୍ତି, ସ୍ୱର୍ଗପୁରକୁ ଜୟ କରିବା ପାଇଁ ଯାଇ ବର୍ତ୍ତମାନ କିଭଳି ଅବସ୍ଥାରେ ଅଛନ୍ତି ଗତକାଲି ସେଠୁ ବର୍ଣ୍ଣନା ଶେଷ ହେଇଥିଲେ, ଆଜି ପୁଣି ସେଠୁ ଆରମ୍ଭ କରିବା। ଭୂତ ବିକର୍ଷନ ମହିତ ମହତିମ ଆସରିଂ ଧୋଜିନମ ବିଭୁ ଯଜୌ ଇନ୍ଦ୍ରପୁରୀଂ ସୁରଧାମ କମ୍ପୟନୀ ବରୋଦସୀ। ଭୂମି ଧରଣୀ ମାତା ସହିତ ସ୍ୱର୍ଗପୁର ପର୍ଯ୍ୟନ୍ତ ତ୍ରିଲୋକ କମ୍ପମାନ ହେଉଛି। କାହିଁକି ନା ବଳି ମହାରାଜ ଆଜି ଗୁରୁଦେବଙ୍କ କୃପା ପ୍ରାପ୍ତ ହୋଇଛନ୍ତି, ଜଣେ ଶୁଦ୍ଧ ଗୁରୁଙ୍କର ସେ କୃପା ପ୍ରାପ୍ତ ହୋଇଛନ୍ତି। କେହି ପ୍ରଶ୍ନ କରିପାରନ୍ତି ଶୁକ୍ରାଚାର୍ଯ୍ୟଙ୍କର ଯେଉଁ ସ୍ଥିତିଟା କିଭଳି ସ୍ଥିତି, ସେ ଯଦି ଭଗବାନ କହିଲେ କବି ନାମ ଉସିନା କବି, ତାହେଲେ ସେ ଅସୁରମାନଙ୍କର ଗୁରୁ କେମିତି ହେଲେ, ସେ ଦେବତାମାନଙ୍କର କାହିଁ ଗୁରୁ ହେଲେ ନା। ଯେଉଁ ସମୟରେ ଭଗବାନ ବି ଯେଉଁ ସମୟରେ ପ୍ରବଚନ ଦିଅନ୍ତି ସେ ନୀତି ଭିତରେ ଶୁକ୍ରାଚାର୍ଯ୍ୟଙ୍କର ନୀତି କଥା ସବୁବେଳେ କୁହନ୍ତି। ଏତେ ନୀତିବାନ, ଏତେ ବିଜ୍ଞ, ଏତେ ବିଦ୍ୱାନ, କିନ୍ତୁ ସେ ଅସୁରମାନଙ୍କର ଗୁରୁ କାହିଁକି ହେଲେ, ସେ ଦେବତାମାନଙ୍କର କାହିଁ ଗୁରୁ ହେଲେ। ଯେହେତୁ ଦେବତା ଆଉ ଅସୁରମାନଙ୍କର ଏକ ପାରମ୍ପରିକ ଶତ୍ରୁତା ଭାବ ଅଛି, ଆଉ ବୃହସ୍ପତି ଆଉ ଶୁକ୍ରାଚାର୍ଯ୍ୟଙ୍କ ଭିତରେ ମଧ୍ୟ ପାରମ୍ପରିକ ଶତ୍ରୁତା ଭାବ ଅଛି। ବୃହସ୍ପତି ଯେତେବେଳେ ଦେବତାମାନେ ଯେତେବେଳେ ବୃହସ୍ପତିଙ୍କୁ ଗୁରୁ ରୂପରେ ଗ୍ରହଣ କଲେ, ଶୁକ୍ରାଚାର୍ଯ୍ୟ ଦେଖିଲେ ଦେବତାମାନଙ୍କର ବୃହସ୍ପତିଙ୍କୁ ଯଦି ଦେବତାମାନେ ଗୁରୁ ରୂପରେ ଗ୍ରହଣ କଲେ, ଦେବତାମାନଙ୍କର ଶତ୍ରୁ କିଏ, ଅସୁର, ମୁଁ ତାଙ୍କର ଗୁରୁ ହେବି। କାରଣ ଉଭୟଙ୍କର ବ୍ରହ୍ମ ତେଜ ପ୍ରାପ୍ତ ହୋଇଛନ୍ତି, କିନ୍ତୁ ଉଭୟଙ୍କ ପ୍ରତି, ଏ ତ ଭଗବାନଙ୍କର ଗୋଟେ ଲୀଳା, ଉଭୟଙ୍କ ପ୍ରତି ଏ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱିତ ଭାବ ଅଛି। ଏତେ ବଡ଼ ବିଜ୍ଞ ଲୋକ ସେ ଅସୁରମାନଙ୍କୁ ନେଇକି ଚଳେଇବା, ଦେବତାମାନଙ୍କର ଗୁରୁ ହେବା ବଡ଼ କଠିନ ପାଠ ନାହିଁ, ଦେବତାମାନଙ୍କୁ ତ ବୁଝେ ଆଉ, କିନ୍ତୁ ଅସୁରମାନଙ୍କୁ ଯିଏ ଗୁରୁ ହେଉଛନ୍ତି ଚିନ୍ତା କରନ୍ତୁ ତାଙ୍କର କେତେ ଶକ୍ତି ଅଛି, କେତେ ଶକ୍ତିବାନ ଶୁକ୍ରାଚାର୍ଯ୍ୟ। ଯଦିଓ ପରେ ଆସିବ ଶୁକ୍ରାଚାର୍ଯ୍ୟ ମନା କରିବ ଭଗବାନଙ୍କୁ ତୁମେ ଦିଅନି, କିନ୍ତୁ ସମ୍ପୂର୍ଣ୍ଣ ଭଗବତ ତତ୍ତ୍ୱ ଜାଣିକି ସେ ମନା କରିଛନ୍ତି, ଆଉ ଭଗବାନ ନିଜେ କହିଲେ ମୁଁ ତୋ ଗୁରୁ ମୁଖରେ ମନା କରିଥିଲି ଦେବା ପାଇଁ। ଶୁଣିବେ ଟିକାରେ ସବୁ ଆସିବ, ଶୁକ୍ରାଚାର୍ଯ୍ୟ ବିଦ୍ୱାନ, କିନ୍ତୁ ଆଜି ଶୁକ୍ରାଚାର୍ଯ୍ୟଙ୍କୁ ସେବା କରି ବଳି ମହାରାଜ ଏତେ ଶକ୍ତିଶାଳୀ ହୋଇଛନ୍ତି, ଏହାଦ୍ୱାରା ସୂଚନା ଦିଆଯାଉଛି କୌଣସି ଜୀବ ତାର ଶକ୍ତି ସାମର୍ଥ୍ୟ ଦ୍ୱାରା ସେ ମାୟାକୁ ଜୟ କରିପାରିବ ନା, ତାକୁ ଏକ ଉଚ୍ଚତର ଶକ୍ତି ଭଗବତ ଶକ୍ତିର ଆଶ୍ରୟ କରିବାକୁ ପଡ଼ିବ। ଏ ଭଗବତ ଶକ୍ତି ପରମ୍ପରା ମାଧ୍ୟମରେ ଆସୁଥିବା ଗୁରୁଦେବଙ୍କର ଚରଣାଶ୍ରିତ ଭକ୍ତମାନଙ୍କ ନିକଟକୁ ଆସେ, ଯେଉଁମାନେ ବଳି ମହାରାଜଙ୍କ ଭଳି କାୟ ମନ ବାକ୍ୟରେ ସେବା କରି ସନ୍ତୁଷ୍ଟ କରନ୍ତି ସେମାନଙ୍କ ଦେଇ କୃପାଟା ଆସିବ। ଆଜି ବଳି ମହାରାଜ ବୃତୁ ବିକର୍ଷନ ମହିତମ ମହତି ଆସୁରୀ ଧୋଜନୀ ବିଭୁ ବିଭୁ ସର୍ବସମର୍ଥ ବଳି ମହାରାଜ ଆସୁରୀ ଧୋଜନୀ ଏ ଆସୁରୀ ଅସୁର ସେନାମାନଙ୍କୁ ନେଇ ସମ୍ପୂର୍ଣ୍ଣ ବୃତ ପରିବୃତ ହେଇକି ଯଜୌ ଇନ୍ଦ୍ରପୁରୀ ସୁରୁଦ୍ଧମ ଅତି ଶକ୍ତିଶାଳୀ ସୁସଜ୍ଜିତ ଅବସ୍ଥାରେ ଯାଇ ଇନ୍ଦ୍ରପୁରୀକୁ ଘେରି ନେଲେ, ଆଉ କମ୍ପାୟନ ଇ ବରୋଦାସୀ ସତେ ଯେଭଳି ପୁରୀ ଗୁଡ଼ିକ କମ୍ପମାନ ହେଉଛି କି, ତେଜରେ ଭଗବତ ତେଜରେ ଏତେ ତେଜିଆନ ହେଇଥିଲେ, ଇ କେହି ଭାବିବା ଉଚିତ ନୁହେଁ, କଳ୍ପନା ଜିନିଷ। ଶକ୍ତି ଆମେ ଆମର ମାନବ ଶକ୍ତି ଦ୍ୱାରା ଯାହା ଶରୀରର ଗୁଣ ଅଛି, ଅର୍ଣ୍ଣ ଡାଲି ସବ୍ଜି ଖାଇ ଯେଉଁ ଶକ୍ତି ପାଉଛେ, ସେଥିରେ କିଛି ଆଶ୍ଚର୍ଯ୍ୟ କାମ କରିପାରିବାନି, କିନ୍ତୁ ଭଗବତ ଶକ୍ତି ଦ୍ୱାରା ଆଶ୍ଚର୍ଯ୍ୟ କାମ କରିହେବ। ପାଞ୍ଚ ବର୍ଷର ବାଳକ ଧ୍ରୁବ ମହାରାଜ ଯେତେବେଳେ ନାରଦ ମୁନିଙ୍କର କୃପାକୁ ପ୍ରାପ୍ତ ହେଲେ, ଅଭୟ କରକମଳକୁ ପାଞ୍ଚ ବର୍ଷର ବାଳକ ଉପରେ ଥୋଇଦେଲେ, ଗଛତତ୍ତା ଭଦ୍ରମ ତେ ଯମୁନାୟାତଟାସୁଚି ପୁଣ୍ୟମ ମଧୁବନମ ଯତ୍ର ନିତ୍ୟଦା ସାନ୍ନିଧ୍ୟ ହରେ। ଧ୍ରୁବ ମହାରାଜ ଯେତେବେଳେ ଘରୁ ଆସିଥିଲେ କିଛି ଯୋଜନା ନଥିଲା, କେଉଁଠିକି ଯିବି, ହରିଙ୍କୁ କିଭଳି ପାଇବି, ଲୋକଙ୍କର କେତେ ପ୍ରଶ୍ନ, ଭଗବାନ କେଉଁଠି ମିଳିବେ, ସେ କେଉଁଠି ଅଛନ୍ତି, କେମିତି ଭଜନ କରିବାକୁ ପଡ଼ିବ, ମନ୍ତ୍ର କ'ଣ, କିନ୍ତୁ ଉଦ୍ଦେଶ୍ୟ କ'ଣ? ଧ୍ରୁବଙ୍କର ଗୋଟିଏ ସତ୍ ଉଦ୍ଦେଶ୍ୟ ଜୀବନରେ, ମୁଁ ଭଗବାନଙ୍କୁ ପାଇବି, ଭଗବାନ ସବୁ ରାସ୍ତା ଦେଖିଦେଲେ। କେତେଜଣ ଲୋକ ଜୀବନରେ ଭଗବାନଙ୍କୁ ଚାହାନ୍ତି, ଯେଉଁମାନେ ଭଗବାନଙ୍କୁ ପ୍ରକୃତରେ ଚାହାନ୍ତି ସେମାନଙ୍କ ପାଇଁ ଜୀବନର କିଛି ସନ୍ଦେହ ରହିବନି। କିଛି ଯୋଜନା କରିବା ଦରକାର ନାହିଁ, ଭଗବାନ ସବୁ ଯୋଜନା, ଯେମିତି ଚକ୍ଷୁକୁ ସୁରକ୍ଷା ପଲକ ଦଉଛି, ପଲକ ଦଉନି, ନିଜ ହାତ ନିଜ ଆଖିପାଖକୁ ପଳାଉ ପଲକ ଖସି ପଡୁଛି। ଯିଏ ସଦୁଦ୍ଦେଶ୍ୟରେ ଭଗବତ ଆରାଧନା କରିବା ପାଇଁ ଚାହିଁବେ, ପ୍ରଭୁ ତାଙ୍କୁ ପଲକ ଭଳି ସୁରକ୍ଷା ଦେବେ। ନାରଦ ମୁନି ଆସିବେ, ଧ୍ରୁବଙ୍କ ଭାଗ୍ୟରେ ସେ ଭେଟିବେ, ସେ ଗୁରୁ ଖୋଜିବାକୁ ଯାଇନାହାନ୍ତି, ସତ୍ଶିଷ୍ୟକୁ ଗୁରୁ ଖୋଜନ୍ତି, ଗୁରୁ ଖୋଜୁଥାନ୍ତି କେଉଁଠି ମୁଁ ଟିକେ ସତ୍ଶିଷ୍ୟ ପାଇବି। ନାରଦ ମୁନି ବିଚଳିତ ହେଇଗଲେ, ପାଞ୍ଚ ବର୍ଷର ବାଳକ, ଏ ରାଜ୍ୟ ସୁଖ ଭୋଗକୁ ଛାଡ଼ି ମା ଗୋଟେ କଣ କଥା କହିଥିଲେ ସେଥିରେ ବିମାତା, ସେ ଏଥିରେ ଏତେ ତାର ହୃଦୟକୁ ସ୍ପର୍ଶ କରି ସେ ଗୃହତ୍ୟାଗ କରି ପଳେଇ ଆସିଛି, ବହୁତ ଉପଦେଶ ଦେଲେ। ହେଲେ ବାବା, ପାଞ୍ଚ ବର୍ଷର ତୁ ବାଳକ, ମାନ ଅପମାନ ଗୋଟେ କଣ ଅଛି, ତୋ ବାବା ବି ମୋର ଶିଷ୍ୟ, ଉତ୍ଥାନପାଦ ମୋର ଶିଷ୍ୟ, ଚାଲ ଆଜିଠାରୁ ମୁଁ କହିଦେବି ଡେଲି ତୋର ବାପା ତାକୁ ତତେ କୋଳରେ ବସେଇବ, ଉତ୍ତମକୁ ବସେଇବନି, ଚାଲ। ସେ କହିଲେ ନା ନା ବା, ମୁଁ ଆଉ ସେ କୋଳରେ ବସିବା ପାଇଁ ଚାହୁଁନି, ମୁଁ ମୋର ପୈତୃକ ସମ୍ପତ୍ତି ମୁଁ ଭୋଗ କରିବା ପାଇଁ ଚାହୁଁନି, ମୁଁ ପାରମ୍ପରିକ ଉତ୍ଥାନ ପାଦ ଯେଉଁ ସିଂହାସନରେ ବସିଛନ୍ତି, ମୁଁ ସେ ସିଂହାସନରେ ବସିବା ପାଇଁ ଚାହୁଁନି, ତୁମେ କ'ଣ ଚାହୁଁଛ? ଏ ପିଲା, ତୁମେ କ'ଣ ଚାହୁଁଛ? ଏଭଳି ଆଶ୍ଚର୍ଯ୍ୟ କଥା କହିଲେ ନାରଦ ମୁନି ଚକିତ ହେଇଗଲେ, କହିଲେ ଆପଣଙ୍କ ପାଖରେ ସାମର୍ଥ୍ୟ ଅଛି, ମୋତେ ସେଇ ଜିନିଷଟା ଦିଅନ୍ତୁ, ତୁମେ କ'ଣ ଚାହୁଁଛ? ମୋର କହିବା ତାତ୍ପର୍ଯ୍ୟ ଥିଲା, ଭଗବାନଙ୍କ କୃପା ପାଇଲେ ଜଣେ ଜଗତର ସବୁଠୁ ବଡ଼ ଆଶ୍ଚର୍ଯ୍ୟ କାମ କରିପାରିବ, ଗୁରୁ କୃପା ପ୍ରାପ୍ତ ହେଲେ ସେ ପ୍ରମାଣ ହେଲେ ଧ୍ରୁବ, ପ୍ରମାଣ ହେଲେ ବଳି, ପ୍ରମାଣ ପ୍ରଭୁପାଜୀ ମହାରାଜ 70 ବର୍ଷ ବୟସରେ ଆମର ଗୁରୁଦେବ କହନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଜୀ ମହାରାଜ ତାଙ୍କର କୃପାକୁ ନିଶେଷ କରିକି କହିଦେଲେ, ଭକ୍ତି ବେଦାନ୍ତ ସ୍ୱାମୀ ତୁମେ ଯାଅ, ପାଶ୍ଚାତ୍ୟ ଜଗତରେ ଚୈତନ୍ୟ ମହାପ୍ରଭୁଙ୍କର ବାଣୀକୁ ପ୍ରଚାର କର। ପ୍ରଭୁପାଜୀ ସବୁବେଳେ ଲେଖନ୍ତି, ମୋର ସଫଳତା କେବଳ ମୋର ଗୁରୁଙ୍କର କୃପା କୃପା ପାଇଁ, ମୋ ଗୁରୁ ମୋତେ ପୂର୍ଣ୍ଣ ରୂପରେ ପ୍ରତି ପଦକ୍ଷେପରେ ମୋତେ କୃପା କରିଛନ୍ତି। ସେଥିପାଇଁ ଚୈତନ୍ୟ ଚରିତାମୃତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଲେଖିଲେ,
କଳି ଯୁଗେ ଧର୍ମ ହୟ ନାମ ସଂକୀର୍ତ୍ତନ, କଳି ଯୁଗେ ଧର୍ମ ହୟ ନାମ ସଂକୀର୍ତ୍ତନ, କୃଷ୍ଣ ଶକ୍ତି ବିନା ନହେ ତାର ପ୍ରବର୍ତ୍ତନ, କୃଷ୍ଣ ଶକ୍ତି ବିନା ନହେ ତାର ପ୍ରବର୍ତ୍ତନ।
ପ୍ରବର୍ତ୍ତନ କେହି ଯଦି ଚାହୁଁଛନ୍ତି ମହାପ୍ରଭୁଙ୍କର ବାଣୀକୁ ପ୍ରଚାର କରିବା ପାଇଁ, ତାଙ୍କୁ ଗୁରୁଙ୍କର କୃପା ପାଇବାକୁ ପଡିବ, ପରମ୍ପରାର କୃପା ପାଇବାକୁ ପଡିବ, ବୈଷ୍ଣବମାନଙ୍କର କୃପା ପାଇବାକୁ ପଡିବ, କୃପାରେ ମଣ୍ଡିତ ହେଲେ ହରିନାମ ସଂକୀର୍ତ୍ତନ ପ୍ରଚାର ହେଇପାରିବ। କାହିଁ 70 ବର୍ଷର ଏ ଶରୀର, 70 ବର୍ଷ ବୟସରେ ତପସ୍ୟା କରିଛନ୍ତି, ସେ ଶରୀରକୁ ବର୍ତ୍ତମାନ କେତେ ଲୋକ ଭୋଗ କରୁଛନ୍ତି, ତାଙ୍କ ଶରୀରର ତପ ଫଳକୁ କେତେ ଲୋକ ଆମେ ଭୋଗ କରୁଛେ। ତପସ୍ୟାର ଫଳ ଜଣେ କରିଛନ୍ତି, ଜଣେ ସାଧୁ, କେତେ ସାଧୁ ଭୋଗ କରୁଛନ୍ତି, କେତେ ଜୀବ ଆଜି ଉଦ୍ଧାର ପାଉଛନ୍ତି। ଜୀବର ସାମର୍ଥ୍ୟ, ଶକ୍ତି ସାମର୍ଥ୍ୟ ଗୁରୁଙ୍କର କୃପାରୁ ଆସେ, ବୈଷ୍ଣବମାନଙ୍କର କୃପାରୁ, ଭଗବାନଙ୍କ କୃପା ସାଧୁଗୁରୁ ବୈଷ୍ଣବମାନଙ୍କ ଦେଇକି ଆସେ। ସ୍ପଷ୍ଟ ଭାବରେ ମନା କରିଦେଲେ, ବାବା ନାରଦ ମୁନି, ମୁଁ ଏ ପଦ ମୁଁ ଚାହୁଁନି, ଏ ପଦ ଉତ୍ଥାନ ପାଦ କୋଳରେ ଆଜିଠୁ ବସିବା ପାଇଁ ଚାହୁଁନି, ତୁମର କ'ଣ ଦରକାର? ପଦମ ତ୍ରିଭୁବନ ଉତ୍କୃଷ୍ଟ ଯିଏକି ସେ ସାଧୁ ଆତ୍ମମେ, ହେ ସାଧୁ ମୁଁ ତିନି ଭୁବନରୁ ଉତ୍କୃଷ୍ଟ ପଦ ଚାହୁଁଛି। ଆରେ ତିନି ଭୁବନରୁ ଉତ୍କୃଷ୍ଟ ପଦ ତ ହେଉଛି ବ୍ରହ୍ମାଙ୍କର ପଦ, ଏ ତିନି ଭୁବନରେ ସର୍ବୋଚ୍ଚ ପଦ ହେଉଛି ବ୍ରହ୍ମାଙ୍କର ପଦ, ତାଠାରୁ ଉତ୍କୃଷ୍ଟ ପଦ। କହିଲେ ନାରଦ ମୁନି, କହିଲେ ଠିକ୍ ଅଛି, ତାଠୁ ଉନ୍ନତ ପଦ ହେଉଛି ଶିବଜୀଙ୍କର ପଦ, ବୋଧେ ଶିବଜୀଙ୍କ ପଦ ମାଗୁଛି। କହିଲେ ନାଇଁ 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 ନାଇଁ, ପଦମ ତ୍ରିଭୁବନ ଉତ୍କୃଷ୍ଟମ ଜିଗି ସେ ସାଧୁ ପତ୍ମମେ, ବୃହି ଅସ୍ମାତ୍ ପିତୃବି ନନ୍ୟପି ଅଧିଷ୍ଠିତ। ମୋ ପରମ୍ପରାରେ, ମୋ ବଂଶ ପରମ୍ପରାରେ କେହି ବସି ନଥିବେ। ତାମାନେ ଶିବଜୀବୀ ବ୍ରହ୍ମାଙ୍କର ପୁତ୍ର କି ନୁହେଁ। ମୁଁ ଏଭଳି ତିନି ଭୁବନର ଉତ୍କୃଷ୍ଟ ପଦ ଚାହୁଁଛି, ମୋ ବଂଶରେ କେହି ବସି ନଥିବେ ବା ଅନ୍ୟ କେହି ବସି ନଥିବେ, ମୋର ସେଇ ପଦ ଦରକାର। ନାରଦ ମୁଁ ଜାଣିଦେଲେ, ଆରେ ମୋ ପାଖରେ ଥିଲା ହେଲେ ବାପା କହିଥାନ୍ତି ଯାଇ ବ୍ରହ୍ମାଙ୍କୁ ତୁମେ ଓହ୍ଲେଇ ଆସ, ତା ବି ମାଗିଲାନି। ନହେଲେ ଶିବଜୀଙ୍କୁ କହିଥାନ୍ତି ଭାଇ ତୁମେ ପଳେଇ ଆସ, ତାଙ୍କୁ ପଦଟା ଦେଇଦିଅ, ତା ବି ମାଗିଲାନି। କେହି ବସିନଥିବ ସେଭଳି ପଦ ଦରକାର। ସେତେବେଳେ କହିଦେଲେ ଗଛ ତଥା ତବଦ୍ରମ୍ତି ଯମୁନାୟ ତଥା ସୂଚି ପୁଣ୍ୟମ ମଧୁବନମ ଯତ୍ର ନିତ୍ୟଦା ସାନ୍ନିଧରି। ହେ ଧ୍ରୁବ, ହେ ତାତ, ଉତ୍ଥାନ ପଦ ତାତ ବୋଲି ଡାକି ପାରିଲେନି, ପୁତ୍ର ବୋଲି ଡାକି ପାରିଲେନି। ଏତେ କାମାସକ୍ତ ଥିଲେ ସେ ସମୟରେ, ଏତେ କାମର ବଶ ହେଇଥିଲେ, ସ୍ତ୍ରୀ ବଶ ହେଇଥିଲେ, ଅନାଥ ଶିଶୁଟି ଯାଉଛି ତାକୁ ପଦ୍ୟ ଉତ୍ତର ଦେଇପାରିଲେନି। କିନ୍ତୁ ନାରଦ ମୁନି ତାତ ବୋଲି ଡାକିଦେଲେ, ହେ ପୁତ୍ର ଭଦ୍ରମ ତେ, ତୁମର ମଙ୍ଗଳ ହଉ। ଏତିକି କହିବା ଦ୍ୱାରା ଧ୍ରୁବ ମହାରାଜଙ୍କର କ୍ଷତ୍ରିୟ କୂଳର ଜନ୍ମ ଯେଉଁ ସଂସ୍କାର, ଯେଉଁ ରଜଗୁଣର ସଂସ୍କାର ସବୁ ନଷ୍ଟ ହେଇଗଲା। ଭଦ୍ରମ ତେ, କିଭଳି ମଙ୍ଗଳ ହବ, ମୁଁ ତୁମକୁ କୃପାର ଯାହା କୁହନ୍ତି ପାରାବାର ନିକଟରେ ପହଞ୍ଚେଇ ଦଉଛି। ତୁମେ କେଉଁଠିକି ଯାଅ, ବୃନ୍ଦାବନକୁ ଯାଅ। କାଳେ ଧ୍ରୁବ ପଚାରେ, ବୃନ୍ଦାବନକୁ ଗଲେ ମୁଁ ହରିଙ୍କୁ ପାଇବି କି। ନିତ୍ୟଦା ସାନ୍ନିଧ୍ୟ ହରି, ତୁମେ ନିତ୍ୟ ସେଠି ହରିଙ୍କର ସାନ୍ନିଧ୍ୟ ପ୍ରାପ୍ତ ହବ, କୃପା ପ୍ରାପ୍ତ ହବ। କିନ୍ତୁ ଗୁରୁଙ୍କର ଆଦେଶ ମାନି ଧ୍ରୁବ ମହାରାଜ 6 ମାସ ଭିତରେ 3ଟି ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ, ଗୁରୁଙ୍କ ଶକ୍ତି ପ୍ରାପ୍ତ ହେଇ। ଏଇ କଥା ପଡ଼ିଥିଲା, ବଳି ମହାରାଜ ଆଜି କମ୍ପମାନ କରୁଛନ୍ତି, କମ୍ପୟନ ଇ ପର୍ବଦଶୀ। 3ଟି ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ। ପ୍ରଥମ ଆଶ୍ଚର୍ଯ୍ୟ କାମ କ'ଣ, ଏ ଯେମିତି କମ୍ପମାନ କରୁଛନ୍ତି ଶୁକ୍ରାଚାର୍ଯ୍ୟଙ୍କ ଶକ୍ତିରେ, 3 ଲୋକ କମ୍ପମାନ ହେଲା, ତ୍ରୟୀ ଲୋକଶ୍ଚ କମ୍ପିତା। ଧ୍ରୁବ ମହାରାଜ ଯେତେବେଳେ ତପସ୍ୟା ଆରମ୍ଭ କଲେ, 6ଷ୍ଠ ମାସରେ ଯେତେବେଳେ ପାଦଟାକୁ ଗୋଟିଏ ଆଙ୍ଗୁଠିରେ ସେ ଠିଆ ହେଲେ, 6 ମାସରେ ବୃଦ୍ଧ ଆଙ୍ଗୁଠିରେ, ଧରଣୀମାତା କମ୍ପମାନ ହେଲେ, ପ୍ରଥମ ଆଶ୍ଚର୍ଯ୍ୟ। ଦ୍ୱିତୀୟ ଆଶ୍ଚର୍ଯ୍ୟ, ଅର୍ଦ୍ଧମ ନାମ ହସ୍ତି, ଯେଭଳି ନୌକାରେ ଗଲାବେଳେ ଯଦି ପାଦଟାକୁ ଏପଟ ସେପଟ କରେ, ନୌକା ଯେମିତି ଏପଟ ସେପଟ ହୁଏ, ଧ୍ରୁବଙ୍କ ତପସ୍ୟା ବଳରେ ଗୁରୁଙ୍କର କୃପା ଏଭଳି ପାଇଛନ୍ତି, ଏଭଳି ତାଙ୍କର ଆଶ୍ଚର୍ଯ୍ୟ ଶକ୍ତି ଅଛି, ଧରଣୀମାତା ଏପଟ ସେପଟ ହେଲେ। ଆଉ ତୃତୀୟ ଆଶ୍ଚର୍ଯ୍ୟ, ମହତ୍ ତତ୍ତ୍ୱ ସହିତ ମହତ୍ ଭଗବାନଙ୍କର ବିଶ୍ୱରୂପକୁ ଚିନ୍ତା କରି ଭଗବାନଙ୍କୁ ହୃଦୟ ଭିତରେ ବାନ୍ଧିଦେଲେ ଆଉ ନବଦ୍ୱାରକୁ ବନ୍ଦ କରିଦେଲେ, ସମଗ୍ର ବିଶ୍ୱର ଶ୍ୱାସ ବନ୍ଦ ହେଲା। 3ଟି ଆଶ୍ଚର୍ଯ୍ୟ କାମ କଲେ ଗୁରୁ ଶକ୍ତି ଦ୍ୱାରା। 5 ବର୍ଷର ବାଳ, କୃପାଟା ବୟସ ଉପରେ ନିର୍ଭର କରେ ନା, କୃପା ହିଁ କୃପା। ଆମେ କଣ କହୁଛେ, ମୋକମ୍ କରୁତି ବାଚାଲମ୍ ପଙ୍ଗୁ ଲଙ୍ଗୟତି ଗିରି, ଏଟା କୃପା, କୃପା ଦ୍ୱାରା ଏଟା ସମ୍ଭବ। ଇମ୍ପସିବୁଲ ଯେଉଁ ଶବ୍ଦ, ଏଟା ଭଗବାନଙ୍କ ଡିକ୍ସନାରୀରେ ନାହିଁ, ଏଟା ମଣିଷର ଡିକ୍ସନାରୀରେ ଅଛି, ଅସମ୍ଭବ। ଆଉ ପ୍ରଭୁପାଦଜୀ ମହାରାଜ କୁହନ୍ତି, ଭଗବାନ କିଏ ଯେ ଇମ୍ପସିବୁଲକୁ ପସିବୁଲ କରନ୍ତି, ପସିବୁଲକୁ ଇମ୍ପସିବୁଲ କରନ୍ତି, ସେ ଭଗବାନ। ଭଗବାନଙ୍କର ଆଉ ବିଶେଷ ଡେଫିନେସନ ଖୋଜିବା ଦରକାର ନାହିଁ, ଅସମ୍ଭବକୁ ଯିଏ ସମ୍ଭବ କରିପାରିବେ, ସମ୍ଭବକୁ ଯିଏ ଅସମ୍ଭବ କରିପାରିବେ, ଯାହାଙ୍କ କୃପା ବଳରେ। ଯେଉଁ ବଳି ମହାରାଜଙ୍କୁ ଅସ୍ତ୍ର ଦ୍ୱାରା ଇନ୍ଦ୍ର ଆଜି ଆଘାତ କରିଥିଲେ, ସେ ଆଜି ବଳି ମହାରାଜଙ୍କର ଗୁରୁଙ୍କର କୃପାକୁ ଦେଖି, ତେଜକୁ ଦେଖି ଲୁଚିକି ପଳେଇବେ, ଏହା କୃପାର ବଳ, ଲୁଚିକି ପଳେଇବେ। ବର୍ତ୍ତମାନ ଯଯୌ ଇନ୍ଦ୍ରପୁରୀ ସୁରୁଦ୍ଧମ, ଇନ୍ଦ୍ରପୁରୀକୁ ଯାଇ ପହଞ୍ଚିଗଲେ, ଅମରାବତୀ ପୁରୀକୁ 4 କର ସୈନ୍ୟମାନଙ୍କ ଦ୍ୱାରା ଘେରି ନେଲେ, କିଏ ବଳି ମହାରାଜ, ଆଉ ସମସ୍ତେ ତେଜିଆନ ହେଇଛନ୍ତି, ସୁସଜ୍ଜିତ ଅବସ୍ଥାରେ ଅଛନ୍ତି। ବର୍ତ୍ତମାନ 11.5 ଶ୍ଲୋକରେ ଇନ୍ଦ୍ରପୁରର ବର୍ଣ୍ଣନା ଦିଆଯାଉଛି, ସ୍ୱର୍ଗପୁରର ବର୍ଣ୍ଣନା। ଆଉ ମଣିଷ ତ ଏତେ ହତଭାଗା, ସେ ସ୍ୱର୍ଗପୁରକୁ ଯିବା ପାଇଁ କେହି ଚିନ୍ତା କରୁନାହାନ୍ତି। କେତେଜଣ ଆପଣମାନଙ୍କ ଭିତରେ ସ୍ୱର୍ଗପୁର ଯିବା ପାଇଁ ଆଟଲିଷ୍ଟ ଚିନ୍ତା କରୁଛନ୍ତି, ବୈକୁଣ୍ଠକୁ ଯିବା ତ ଆବଶ୍ୟକ, କିନ୍ତୁ କେତେଜଣ ସ୍ୱର୍ଗପୁରକୁ ଯିବା ପାଇଁ ଇଚ୍ଛା କରୁଛନ୍ତି, ହାତ ଟେକିଲେ ଦେଖିବା, ଲୋକଙ୍କର ଇଚ୍ଛା ବି ନାହିଁ, ଏଇଠି ଆମେ ରହିବୁ, ଯିବୁନୁ କୋଉଠି, ଛାଡ଼ିବୁନୁ। ସ୍ୱର୍ଗପୁରରେ ଯେଉଁ ସୁଖ ଅଛି, ବର୍ତ୍ତମାନ ଆମେ ତ ଏଇଠି ରହିଛେ, ବସୁ ସ୍ୱର୍ଗପୁରକୁ ଯିବା ଆମ ଜୀବନର ଉଦ୍ଦେଶ୍ୟ ନୁହେଁ, କାରଣ ଆବ୍ରହ୍ମ ଭୁବନ ଆଲୋକ ପୁନରାବର୍ତ୍ତିନ ଅର୍ଜୁନ, ସ୍ୱର୍ଗ ଲୋକ ଉପରେ ବ୍ରହ୍ମ ଲୋକ, ଅମରାବତୀ ପୁର ଉପରେ ବ୍ରହ୍ମଙ୍କର ଲୋକ, ବ୍ରହ୍ମାଙ୍କର ପୁଣି ବି ବିଚାର କରିବା ଦରକାର, ଆମେ ଯେଉଁ ଏଇ ସଂସାର ଭିତରେ ରହିକି ସୁଖୀ ବୋଲି ମନେ କରୁଛେ, ପୁଣି ଜାଣିବା ଦରକାର ୟାଠୁ ଭଲ ଫ୍ୟାସିଲିଟି ସ୍ୱର୍ଗ ଲୋକରେ ଅଛି। ସ୍ୱର୍ଗ ଲୋକରେ ପୁରୀକୁ କାହିଁକି ବର୍ଣ୍ଣନା ଦେଉଛନ୍ତି ବର୍ତ୍ତମାନ? ସ୍ୱର୍ଗ ଲୋକ କ'ଣ ଆବଶ୍ୟକ? ଭାଗବତ ପରମହଂସ ମାନଙ୍କର ସଂହିତା, ସୁଖଦେବ ଗୋସ୍ୱାମୀ ଏ ପିଲା ଏ ଆଉ ଥରେ ପାଟି କରିବ ନା କି? ସୁଖଦେବ ଗୋସ୍ୱାମୀ ଯାହାଙ୍କର ଦିକ୍ ହଉଛି ବସନ, ବସ୍ତ୍ର ନାହିଁ ଦେହରେ, ବସ୍ତ୍ର ହଉଛି ଦିଗ, ଅସଙ୍ଗ ବୁଲନ୍ତି, ଅସଙ୍ଗ ବିଚରଣ କରନ୍ତି, କେବଳ ଗୃହସ୍ଥ ଦ୍ୱାରମରେ କେତେ ସମୟ ଠିଆ ହୁଅନ୍ତି? ଗୃହସ୍ଥ ଦ୍ୱାରମରେ ଠିଆ ହୁଅନ୍ତି ଗୋଦହନ ସମୟ। ସୋନୁକାଦି ଋଷିମାନେ ପ୍ରଶ୍ନ କଲେ ନା, ଆରେ ପରୀକ୍ଷିତ ଭଳି ମହାରାଜ ସେ ସୁଖଦେବଙ୍କୁ କେମିତି ଭେଟିଲେ? ଏଇଟା ଅସମ୍ଭବ ଜିନିଷ, ଆମକୁ ବିଶ୍ୱାସ ଲାଗୁନି ନା। କାହିଁକି ନା, ଯିଏ କେବଳ ଗୃହସ୍ଥ ଲୋକମାନଙ୍କ ପାଖରେ ଗୋଦହନ ମାତ୍ର ସମୟ ଅବସ୍ଥାନ କରନ୍ତି, ଗାଈ ଧୋଇବା ପାଇଁ ଯେତିକି ସମୟ ଲାଗେ ସେତିକି ସମୟ ଠିଆ ହୁଅନ୍ତି। କଣ ବୁଝିପାରୁଛନ୍ତି? ସୁଖଦେବ ଗୃହସ୍ଥ ଧର୍ମରେ ଠିଆ ହେବେ, ଅଯାଚିତ ବୃତ୍ତି, ଅସଙ୍ଗ ବୃତ୍ତି, କେବଳ ଗାଈ ଧୋଇ ସାରିଲା ପରେ ଯେଉଁ ଗାଈ ଧୋଇ ସାରିବେ କ୍ଷୀରଟାକୁ ଦେବେ ସେତିକି ଧରିକି ଆସିବେ, ସେତିକି ସମୟ ଠିଆ ହେବେ, ତାପରେ ଚାଲିବେ ଭୋଜନ। ପୁତ୍ରେତି ତନ୍ମୟା ତୟା ତରବୋଭିନେଦୁ ସ୍ତଂ ସର୍ବଭୂତ ହୃଦୟ ମୁନିମାନ ତୋସ୍ମି। ସୁତ କହୁଛନ୍ତି, ମୋ ଗୁରୁଦେବ ସର୍ବଭୂତ ହୃଦୟ, ରାଧାରାଣୀଙ୍କର ସୁଖ ପକ୍ଷୀ ଏଭଳି ସାଧୁ, ସିଏ କାହିଁକି ଅସଙ୍ଗ ସାଧୁ? ସେ ସ୍ୱର୍ଗ ଲୋକ ଗୋଟେ ତୁଚ୍ଛ ଜିନିଷ, ଏଠି କେବଳ ଭୋଗର ବସ୍ତୁ ଅଛି। ପୁଣ୍ୟ ଯେଉଁମାନେ କରିଥାନ୍ତି ସେମାନେ ସ୍ୱର୍ଗକୁ ଯିବେ, ଏଠି ଭୋଗ କରିବେ, ଯଦିଓ ସେଠି ଭଗବାନଙ୍କର ଗୁଣଗାନ କରାଯାଏ, କିନ୍ତୁ ପୁଣ୍ୟ ସରିଗଲା, ସେଠି ବିଶୁଦ୍ଧ ଭକ୍ତି ନାହିଁ, ପୁଣ୍ୟ ସରିଗଲା ପରେ ପୁଣି ଏଠିକି ଆସିବାକୁ ପଡ଼ିବ। କିନ୍ତୁ ଆମ ଲେଖାଯାଉଛି ଏ ପରମହଂସ ସଂହିତା, ଏଠି 11-11.5 ଶ୍ଲୋକରେ କାହିଁକି ବର୍ଣ୍ଣନା କରାଗଲା ସ୍ୱର୍ଗ ଲୋକ? ଗିରିଧରଲାଲ ତାଙ୍କ ଟିକା ରଚନା କରୁଛନ୍ତି, ବହୁତ ସୁନ୍ଦର କଥା। ଦେଖନ୍ତୁ, ଭୋଗ ପାଇଁ ଆମେ କେତେ ଚିନ୍ତା କରୁଛେ, ଆରେ ଏ ସଂସାରର ଭୋଗ କଣ କହିବା, ସ୍ୱର୍ଗର ଭୋଗକୁ ବି ଆମକୁ ତ୍ୟାଗ କରିବାକୁ ପଡିବ, ଆଉ ତା ପାଇଁ ବହୁତ ଦୁଃଖ କରିବାକୁ ପଡିବ। ଚିନ୍ତା କର, ଅତି ପ୍ରୟାସେନ ସମ୍ପାଦିତା ଅତି ସମୃଦ୍ଧା ଅପି ଭୋଗ ପଦାର୍ଥ କ୍ଷାନ୍ତେ ତୁ ତେନ ଦୁଃଖଦା। ମଣିଷ ଯେଉଁଟାକୁ ଅତି ପ୍ରୟାସରେ ସମ୍ପାଦିତା ଅତି ସମୃଦ୍ଧା ଅପି ଭୋଗ ପଦାର୍ଥ, ଅତି ପ୍ରୟାସ କରିକି ଆମେ ଯେଉଁ ଭୋଗ ପଦାର୍ଥକୁ ସମ୍ପାଦନ କରି ରଖିଛେ, ଯୋଗାଡ଼ିକି ରଖିଛେ, ଏଇଟା କ୍ଷୟନ୍ତେ ଯେତେବେଳେ କ୍ଷୟ ହେଇଯିବ ବଡ଼ ଦୁଃଖ ଦେବ। ଆପଣ ଗୋଟେ ଭଲ ଡ୍ରେସ୍ 1000 ଦେଇ କିଣିକି ଆଣିଛନ୍ତି, କ'ଣ ଏବେ ମିଳୁଛୁ ସବୁ ଶୀତକୁ ଜ୍ୟାକେଟ୍, ଯେ ବିଡ଼ି ଖାଇବା ଲୋକ ଅଛି ବା ନିଶା ଖାଇବା ଲୋକ, ସେ ବିଡ଼ି ଖାଇଦେଲା ନିଶା ଖାଇଦେଲା, ବା ଆଉ ଗୋଟେ ଲୋକ ବିଡ଼ି ଖାଉଥିବ ତା ହାତରେ ବାଜିଗଲା ଫୁଟିଯିବ ପଟକି, ଯଦି ସେଇଟା ଫୁଟିଗଲା ତାହେଲେ ସେଦିନ 10 ପାଇଁ ସେ ଖାଇବନି, ସେ ଭାବିବ ମୋର ଏଟା ମୋ ଦେହଟା ନଷ୍ଟ ହେଇଗଲେ କି, ଏତେ କଷ୍ଟ ଲାଗିବ। କାହିଁକି ନା, ଅତି ପ୍ରୟାସରେ ଗୋଟେ ଭୋଗ ପଦାର୍ଥ ରଖିଛି, ଶରୀରଟା ନଷ୍ଟ ହୋଇଯିବ କିନ୍ତୁ ଗୋଟେ ଭୋଗ ପଦାର୍ଥ ଯଦି ନଷ୍ଟ ହୋଇଗଲେ ତା ପାଇଁ କେତେ ଚିନ୍ତା କରିବାକୁ ପଡୁଛି। ବିଷୟର ନଷ୍ଟରେ ସ୍ୱର୍ଗର ଭୋଗ ଇନ୍ଦ୍ର ଏଭଳି ଭୋଗ କରୁଥିଲେ, ଯେଉଁଥିପାଇଁ ଦୈବାସୁର ସଂଗ୍ରାମରେ ବଳିମାରଦଙ୍କୁ ମାରିଲେ, କିନ୍ତୁ ଏଭଳି ସ୍ୱର୍ଗପୁର ଯେଉଁଠି ଭୋଗର ଅଭାବ ନାହିଁ, ଆପଣମାନେ ଶୁଣିବେ, କିଛି ସ୍ୱର୍ଗପୁରରେ କିଛି କର୍ମ କରିବାକୁ ପଡ଼ିନା, ଡ୍ୟୁଟି ନାହିଁ, ଯାହା ଫ୍ୟାକ୍ଟରୀ ଯାହା ସବୁ କର୍ମ କରିବ ମଣିଷ ଏଇଠି, ସେଟା ବା ଭୋଗଜନୀ, ଦେବଜନୀ କି ଭୋଗଜନୀ କୁହାଯାଏ, ଯାହା କରିଛନ୍ତି କେବଳ ପୁଣ୍ୟ ଭୋଗ କରିବେ ସେଠି। ସେଠି ଆମର ଏଠି ବେଡ୍, ଏଇ କପଡ଼ା ବି ତିଆରି କରିବାକୁ ପଡ଼ୁଛି, ଘଣ୍ଟା ବି ତିଆରି କରିବାକୁ ପଡ଼ୁଛି, ସୁନା ବି ତିଆରି କରିବାକୁ ପଡ଼ୁଛି, ସବୁ ତିଆରି ଫ୍ୟାକ୍ଟରୀ, ସେଠି ଫ୍ୟାକ୍ଟରୀ ନାହିଁ କିଛି। ସ୍ୱର୍ଗରେ ଥିବା ନଦୀମାନଙ୍କରେ ସବୁ ଭାସି ଭାସିକି ସ୍ୱର୍ଣ୍ଣ ଅଳଙ୍କାର ଆସବାସପତ୍ର ସବୁ ଭାସି, ଦେବତାମାନେ କାଳେ ଭୋଗ କରନ୍ତି, ବିମାନ ଶୁଣିବେ ସବୁ ବିମାନ ଅଛି, ଦେବତାମାନେ ଉଡ଼ନ୍ତି ସବୁ। କିନ୍ତୁ ଅତି ପ୍ରୟାସରେ ସମ୍ପାଦିତା ଅତି ସମୃଦ୍ଧା ବି ଭୋଗ ପଦାର୍ଥ କ୍ଷାନ୍ତେ ତୁ ତେନ ଦୁଃଖଦାୟବ ଅତ ତତ୍ ଅଭିଳାଷଂ ବିହାୟ ପରମାନନ୍ଦ ଲାଭାୟ ସନ୍ତୋଷଂ ପ୍ରଗୃହ୍ୟ ଭଗବତୈକ ଶରଣତ୍ୱେନ ଭବିତବ୍ୟମ୍ ଇତି ଆଶାୟନ ବୈରାଗ୍ୟାର୍ଥମ୍ ଇନ୍ଦ୍ରପୁରୀ ଅନୁବନ୍ନୟତି। ଅତି ପ୍ରୟାସ କରି ଯେଉଁ ଭୋଗବସ୍ତୁଟାକୁ ରଖିବା ସେ ନଷ୍ଟ ହୋଇଯିବ, ଆଉ ଯାହା ପାଇଁ ଯେତିକି ଆସକ୍ତି ଅଛି ସେ ନଷ୍ଟ ବସ୍ତିରେ ସେତିକି ଦୁଃଖ ଦେବ, ସେ ନଷ୍ଟ ହେଇଗଲେ ସେତିକି ଦୁଃଖ ଦେବ, ଇନ୍ଦ୍ରପୁରରେ ଦେବତାମାନେ ଯେତେବେଳେ ଇନ୍ଦ୍ର ଲୋକ ଛାଡ଼ନ୍ତି, ବୋ ହା ହାଏ ହୁଅନ୍ତି, କେତେ ପୁଣ୍ୟ କରିକି ଆସିଥିଲୁ ସରିଗଲାଣି ଡେଟ୍, ପୁଣି ଯିବାକୁ ପଡିବ ଏଇ ଭୂଲୋକକୁ। ବିଷୟ ଭଳି ଭୋଗ ପଦାର୍ଥ ଗୋଟେ ବିଷୟ ଭଳି,
ବିଷୟ ଗରଳମୟ ତାହେ ମାନେ ସୁଖ ଚୟ, ବିଷୟ ଗରଳମୟ ତାହେ ମାନେ ସୁଖ ଚୟ, ସେନା ସୁଖ ଦୁଃଖ କରି ମାନ,
ଭକ୍ତି ଚନ୍ଦ୍ରିକାରେ ନରୋତ୍ତମ ଦାସ ଠାକୁର ଏଇ କଥା କହିଲେ, ବିଷୟ ଗରଳମୟ ମାନେ ସୁଖ ଜୟ, ବିଷୟ ଗରଳ ଭଳି ପୀଡ଼ା ଦବ ତାକୁ ସୁଖ ଜ୍ଞାନ ହଉଛି। ଆମର କି ଅଜ୍ଞାନ ଆମେ ରହିଛେ ବିଚାର କରନ୍ତୁ, କିନ୍ତୁ ସ୍ୱର୍ଗର ଯେଉଁ ବିଷୟ ଅଛି 11.5 ଶ୍ଳୋକରେ ବର୍ଣ୍ଣନା କରୁଛନ୍ତି ସୁଖଦେବ ପରିଗୀତଙ୍କ ଆଗରେ, କି ଭୋଗ ଅଭିଳାଷକୁ ଛାଡ଼ି ହରିଙ୍କର ଶରଣ ନେବି। ବୈରାଗ୍ୟ ନ ଆସିଲେ, ଜ୍ଞାନ ବୈରାଗ୍ୟ ହଉଛି ଭକ୍ତିଦେବୀଙ୍କର ଦୁଇ ପୁଅ, ଜ୍ଞାନ ବୈରାଗ୍ୟ ଭକ୍ତିର ଅଙ୍ଗ ନୁହନ୍ତି, କିନ୍ତୁ ଭକ୍ତି ରାଜ୍ୟରେ ପ୍ରବେଶ କରିବା ପାଇଁ ଜ୍ଞାନ ବୈରାଗ୍ୟ ସାହାଯ୍ୟ କରନ୍ତି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତୃତୀୟ ସ୍କନ୍ଦ ଭାଗବତ ତୁମର କପିଳଦେବ ଆଉ ଦେବଉତୀ ପ୍ରସଙ୍ଗରେ କହିଛନ୍ତି, ଦେବଉତୀ ମାତା ତାହେଲେ ପ୍ରଶ୍ନ କରୁଛନ୍ତି, ପୂର୍ବ ବର୍ଷ ଏଠି କୁହାଯାଇଥିଲା ମୋତେ ସଂସାର ସଂସାରରୁ କିଭଳି ବୈରାଗ୍ୟ ଆସିବ, ମା ମୋତେ କୁହନ୍ତୁ, ଏ ପୁତ୍ର ମୋତେ କୁହ, ମୁଁ ସଂସାର ପୂର୍ଣ୍ଣ ବିରକ୍ତ ହେବା ପାଇଁ ଚାହୁଁଛି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଲେଖିଲେ ପ୍ରାଥମିକ ଅବସ୍ଥାରେ ସଂସାର ପ୍ରତି ବୈରାଗ୍ୟ ଆସିଲେ କଣ ହୁଏ ନା, ଭକ୍ତି ରାଜ୍ୟରେ ଜଣେ ଆରାମସେ ପ୍ରବେଶ କରିପାରେ, କିନ୍ତୁ ଭକ୍ତି ରାଜ୍ୟରେ ପ୍ରବେଶ କରିସାରିଲା ପରେ ବି ଭକ୍ତି ବିଷୟକ ଜ୍ଞାନ ଆଉ ଭକ୍ତି ବିଷୟକ ବୈରାଗ୍ୟ ନ ରହିଲେ ଭକ୍ତି ମହାରାଣୀ ଖୁସି ହେବେନି। ଆମେ ମାଙ୍କୁ ପଚାରିବା, ଛୁଆ ଦୁଇଟାକୁ ପଚାରିବେନି, ମା ଖୁସି ହେବେ ଆଜ୍ଞା? ଭକ୍ତି ବିଷୟକ ବୈରାଗ୍ୟ ଆବଶ୍ୟକ ଆଉ ଭକ୍ତି ବିଷୟକ ଜ୍ଞାନ ଆବଶ୍ୟକ, ସେଠି ଶୁଷ୍କ ଜ୍ଞାନ ଶୁଷ୍କ ବୈରାଗ୍ୟ ବାଦ ଦିଆଯିବ। ପୁଅ ଦୁଇ ଜଣଙ୍କୁ ଆପଣ ଆଦର ନ କଲେ ମା ବି ଖୁସି ହେବେନି, ଭକ୍ତି ବି ଖୁସି ହେବେନି। ଭକ୍ତି ବିଷୟକ ଜ୍ଞାନ, ପ୍ରଭୁଙ୍କ ବିଷୟରେ ମୁଁ ଜାଣିବି, ଏ ଇନ୍ଦ୍ରପୁରୀର ବୈରାଗ୍ୟ, ଏ ଭୋଗର ବୈରାଗ୍ୟ ପାଇଁ ଇନ୍ଦ୍ରପୁରୀର ବର୍ଣ୍ଣନା ଦେଉଛନ୍ତି। ଆଉ ପ୍ରେମ ଭକ୍ତି ଚନ୍ଦ୍ରିକାରେ ସେ ସେଇ କଥା କହିଲେ, ଆରେ ବିଷଟାକୁ ସୁଖ ବୋଲି କେମିତି ଜଣେ ମାନିବ, ଏବେ ଆସିଲେ ନା ଟାଇଚୁ ମୁଁ ନା କଣ କହୁଛନ୍ତି, ଧାନରେ ବିଷ ପକା ହବ, ତାକୁ ଚାଷୀ ବିଷ ପକେଇଲା ବେଳେ ନାକରେ କପଡ଼ା ବାନ୍ଧିକି ପକଉଛି କି ନାହିଁ, ସୁଖ ବୋଲି ମନେ କରୁଛି? ବିଷୟଟା ଠିକ ସେଭଳି ତାକୁ ସୁଖ କେମିତି ଲାଗିବ, ସେ କହୁଛନ୍ତି ଗୋବିନ୍ଦ ବିଷୟ ରସ ସଙ୍ଗ କର ତାର ଦାସ, ପ୍ରେମ ଭକ୍ତି ସତ୍ୟ କରି ଯା। ଗୋବିନ୍ଦ ଭଗବାନ ଶ୍ରୀକୃଷ୍ଣଙ୍କ ବିଷୟରେ ଯେଉଁ ରସ, ଏଟାକୁ ସତ୍ୟ କରି ଜାଣ। ଏଟା କେମିତି ମିଳିବ, ସଙ୍ଗ କର ତାର ଦାସ, ସ୍ୱର୍ଗକୁ ଯିବା ପାଇଁ ବି ଲୋକ ଚାହାନ୍ତି ନା, ପୂର୍ବ ବର୍ଷ ମୁଁ ଏଇଠି କହିଥିଲି, ଲୋକ ବି ବିଚାର କଲେ ସ୍ୱର୍ଗ ସୁଖ ଅଛି ନା କଣ, ସ୍ୱର୍ଗ ସୁଖ ଅଛି ନା କଣ, ଅଛି ସ୍ୱର୍ଗର ସୁଖ, ୟାଠୁ ଯାହା କୁହନ୍ତି 100 times କଣ କୁହାଯିବ, ଉନ୍ନତ ଷ୍ଟାଣ୍ଡାର୍ଡାଇଜ ଯାହା କୁହାଯାଏ ସୁଖ, ସିଏ ଚାଣକ୍ୟ ପଣ୍ଡିତ ତାଙ୍କ ନୀତିଶାସ୍ତ୍ରରେ ଲେଖିଲେ, ଯସ୍ୟ ପୁତ୍ର ବସିଭୂତ ଭାର୍ଯ୍ୟାଶ୍ଚ ଛନ୍ଦାନୁଗାମିନୀ ବିତସ୍ୟ ଯସ୍ୟ ସନ୍ତୁଷ୍ଟ ତତ୍ର ସ୍ୱର୍ଗ ଇଏ ବହି, ଏଇଠି ରହିକି କିଏ ସ୍ୱର୍ଗ ସୁଖ ଭୋଗିବା ପାଇଁ ଚାହୁଁଛି କୁହନ୍ତୁ, କିଏ ଟେଷ୍ଟ ନେବା ପାଇଁ ଚାହୁଁଛି, ଅଳ୍ପ ପରସେଣ୍ଟେଜ ଏଇଠି ବି ସ୍ୱର୍ଗ ସୁଖ କିଏ କିଏ ପାଇପାରିବେ, ଗୃହସ୍ଥ ତିନିଟା ଲକ୍ଷଣ ଦେଲେ। ଯଶ ପୁତ୍ର ବସିବୁତ ଯା ପୁଅ ନିଜ କଣ୍ଟ୍ରୋଲ ଅଛି, ବସ କହିଲେ ବସୁଛି, ଉଠ କହିଲେ ଉଠୁଛି। ଆଉ ଏ ତିନିଟା ଜିନିଷ ଯଦି ନାହିଁ ତାହେଲେ ଜାଣିବା ମୁଁ ନର୍କରେ ଅଛି। ଏ ସତ୍ୟ ସଂସାର ଜୀବନରେ ତିନି ଜଣଙ୍କର ସହଯୋଗ ଆବଶ୍ୟକ। ଆଉ ଏ ତିନିଟା ଜିନିଷ ଯଦି ପୂର୍ବଜନ୍ମର ସ୍ୱୀକୃତି ହିସାବରେ ଆପଣ ଅଛି ତାହେଲେ କିଛି ସୁଖ ଜାଣିବେ, ଆଉ ଏଇଟାକୁ ସ୍ୱର୍ଗ ସୁଖର କିଞ୍ଚିତ ଅଂଶ ବୋଲି ଭାବିବେ। ଯଶ ପୁତ୍ର ବସିଭୂତ ଯାହାର ପୁଅ ନିଜ କଣ୍ଟ୍ରୋଲରେ ଅଛି, ଭାର୍ଯ୍ୟା ଛନ୍ଦାମ ଗାମିନୀ, ସ୍ତ୍ରୀ ସବୁବେଳେ ସ୍ୱାମୀଙ୍କର ଅନୁବର୍ତ୍ତିନୀ। ବିତସ୍ୟ ଯଶ୍ୟ ସନ୍ତୁଷ୍ଟ, ଯେତିକି ଧନ ପାଉ ସେ ସନ୍ତୁଷ୍ଟ ମନେ ରହିଛି, ତତ୍ର ସ୍ୱର୍ଗ ଇଏ ବୋଲି ସେ ଲୋକ ଏଇଟାକୁ ସ୍ୱର୍ଗ ବୋଲି ଭାବି ନେବା ଦରକାର। ଖୋଜିଲେ ଦେଖିବା କଳିଯୁଗରେ ଏମିତି କଳିଯୁଗ ସିଏ ତିନିଟା ଭିତରୁ ଗୋଟେକୁ ଠିକ ଅଡୁଆ କରି ନଟ ଦେଇଥିବ, ସେଥିରେ ଥ୍ରେଡ୍ ନଥିବ, ବୁଲାଉଥାନ୍ତା ପୁଅକୁ ଠିକ କରି କରି ବୁଢା ହେଇଯିବେ, ନହେଲେ ଧନକୁ ଠିକ କରି କରି ବୁଢା ହେଇଯିବେ, ନହେଲେ ସ୍ତ୍ରୀକୁ ଠିକ କରିକି ବୁଢା ହେବେ। ଏ ବିଚିତ୍ର ଜଗତ ଲୋକ ଏତେ ବିଷୟ ଗରଳମୟ, ତାତେ ମାନେ ସୁଖ ଚାହେ ତାକୁ ସୁଖ ବୋଲି ଜ୍ଞାନ କରୁଛନ୍ତି, ପୁଣି ବି ଏ ସଂସାର ପାର ହେବା ପାଇଁ ଚାହୁଁଥିନି। ହେଲା ଭାଇ, ବିଷୟକୁ ରଖିକି ବୁଢା ବୟସରେ ଭୋଗ କରିପାରିବେ କି? ତା ବି କରିପାରିବେ। ମଣିଷର ଅବସ୍ଥା କଣ ହଉଛି କି, ମହୁମାଛି କଣ କରି କହିଲେ, ସେ ପୁରା ଫୁଲ ଆସିଗଲା, ସୂର୍ଯ୍ୟମୁଖୀ ଫୁଲ ଫୁଲ ସିଦିନ ଆସିଗଲା, ସଂଗ୍ରହ କରି ରଖୁଛି। ଆରେ ତା ସଂଗ୍ରହକୁ ଦେଖି ଦେଖି ଯେ ମହୁ ସଂଗ୍ରହ କରେ ସିଏ ବି ଦେଖୁଛି କେତେ ବସା ବଢିଲା, ଇଏ କଲେକ୍ସନ କରିକି କେତେ ଫୁଲରୁ କେତେ କଷ୍ଟ କରିକି ଉଡିକି ଆଣୁଛି ପ୍ରାଣକୁ ବାଜି ଦେଇକି, ଇଏ ବି ପ୍ରତିଦିନ ଅନୁଭୁଛି କେତେ ମହୁ ରହିଲା। ପ୍ରତିଦିନ ଆଣିବ ଡିପୋଜିଟ୍ କରିବ, ପ୍ରତିଦିନ ଆଣିବ ଡିପୋଜିଟ୍ କରିବ, ସମସ୍ତେ ମିଳିମିଶି କହିବ ଭାଇ କାଲି ଖାଇବ କାଲି ଖାଇବ କାଲି ଖାଇବ, ଇଏ ତାର ଡେଲି ଆସି ଦେଖିବ କାଲିକି ଭାଙ୍ଗିବା କାଲିକି ଭାଙ୍ଗିବା। ସେ ଯେଉଁଥିରେ ଡିସାଇଡ୍ କରିଥିବେ ଆମେ ପୁରା ସବୁ କଣା ଗୁଡ଼ିକ ଫୁଲ ହେଇଗଲା ଆମେ ଖାଇବା, ସେଦିନ ତା ପୂର୍ବରୁ ଇଏ ଜାଣିଦେବେ ଇଏ ତାର ଆସିବ ନିଆଁ ଲଗେଇ ନେଇ ଚାଲିବ। ସେ ଭୋଗକୁ ବି ମୃତ୍ୟୁ ସମୟରେ ଆମେ କଣ ଭାବୁଛେ କି, ଯୁବକ ସମୟରେ ଭାଇ ଯେତିକି ଟଙ୍କା ରୋଜଗାର କରୁଛ ସେତିକି ହେଲେ ଖାଇପିଇକି ଶାନ୍ତି ରହିବ ନା? କୋଠା କରିବି ବାଲ୍ଟି କରିବି, ବୁଢା ବୟସରେ ଭୋଗ କରିବି, ବୁଢା ବୟସରେ କଣ ଭୋଗ ହୁଏ ନା କଣ? ବୃଦ୍ଧ ବୟସରେ କି ଭୋଗ କରନ୍ତି ନା? ଭକ୍ତିମୟ ଠାକୁର ମନା କରିଦେଲେ, କାହିଁକି ଭୋଗ ପାଇଁ ବ୍ୟାକୁଳ ହଉଛ? ଏବେ ତ ଭୋଗ କରିପାରିଲନି, ବିଷୟ ଭୋଗ ତ କରିପାରିବ ନା, ଜୀବ ବିଷୟକୁ ଭୋଗ କରିପାରିବ ନା, କାରଣ ବିଷୟଟା ତାର ନୁହେଁ ଭଗବାନଙ୍କର। ତୁମେ କଣ ଭୋଗ କରିବ? ଭୋଗ କରିବାକୁ ସାଜିଲା ମାନେ ତୁମକୁ କଷ୍ଟ ଦିଆଯିବ, ପ୍ରକୃତି ଦଣ୍ଡ ଦବ। ବିଷୟ ନାହିଁ କ ସୁଖ ଭୋଗ ଶକ୍ତି ସୁବୈମୁଖ, ବିଷୟ ନାହିଁ କ ସୁଖ, ବିଷୟରେ ସୁଖ ନାହିଁ, ଭୋଗ ଶକ୍ତି ସୁବୈମୁଖ, ବୃଦ୍ଧ ବେଳେ ଭୋଗ ଶକ୍ତି ବି ବିମୁଖତା ଆସିବ, ମାନେ ମନରେ ଆସୁଥିବ ଭୋଗ କରିବା ପାଇଁ, ଶରୀର ବଳ ନଥିବ, ବହୁତ ଖାଇବା ପାଇଁ ଚାହୁଁଥିବେ, ଅଧିକ ଭୋଜନ କରିଦେଲା ମାନେ ଘରେ ପିଲାମାନେ ବାପା ମା ପିଲା ଛୁଆ ସମସ୍ତେ କହିବେ କାହିଁକି ବାବା ଏତେ ଖାଉଛ, କେତେଥର ତୁମକୁ ଲାଟିନ ମନେ ମନା କରାଗଲା ଆପଣ ଏ ଜିନିଷ ଖାଇବେନି, ମା ଟିକେ ଦେ ନା ମତେ, ଭୋଗ କରିପାରିବେନି। ଯେଉଁ ଭୋଗ ପାଇଁ ଆମେ ଏତେ ବ୍ୟାକୁଳ, ଦିନ ରାତି ମହୁମାଛି ବୋଲି ଏପୁଲରୁ ସେପୁଲ ସେପୁଲରୁ ସେପୁଲ ବୁଲୁଛେ, ଭୋଗ କରିବା କେତେବେଳେ? ମଣିଷ ବିଚାର କରିବା ଦରକାର ଅଛି। ସ୍ୱର୍ଗରେ ଯେତେବେଳେ ଇନ୍ଦ୍ର ଉଦ୍ବିଗ୍ନ ରହୁଛନ୍ତି, ସ୍ୱର୍ଗରେ ଇନ୍ଦ୍ରମାନେ ସୁଖରେ ନାହାନ୍ତି, ଆମେ ସ୍ୱର୍ଗରେ ଲୋକମାନେ ଯେତେବେଳେ ମଣିଷକୁ ଆଉ ପୁରୁଷକୁ ସ୍ତ୍ରୀକୁ ଭୁଲ କରି ଦେଖନ୍ତି, ସେ ଘୁଷୁରୀ ଘୁଷୁରୀ ଉପରେ ଦେଖନ୍ତି, ଏଇଟା ଘୁଷୁରୀ, ଏଇଟା ମାଈ ଘୁଷୁରୀ, ଏଇଟା ପୁରୁଷ ଘୁଷୁରୀ, ସେମାନେ ଆମକୁ ଦେଖିଲେ ଘୁଷୁରୀ ବୋଲି ତାଙ୍କ ଆଖିରେ ଦେଖାଯାଏ। ଏତେ କଦର୍ଯ୍ୟ ଆମେ ତାଙ୍କ ଆଖିରେ ବହୁତ ସୁନ୍ଦରୀ ସେମାନେ ବହୁତ ସୌନ୍ଦର୍ଯ୍ୟ ରୂପ ସମସ୍ତେ ନବବୟସ ମଳ ନାହିଁ ଶରୀରରେ ତାଙ୍କର ଏତେ ସୁନ୍ଦର ଶରୀର ପୁଣି ବି ସେଠି ଭୋଗ ଗୋଟିଏ ମୁହୂର୍ତ୍ତ ଭିତରେ ବର୍ତ୍ତମାନ ବଳି ମହାରାଜ ଯେତେବେଳେ ଅକ୍ତିଆର କରିଦେଇଛନ୍ତି ଗୁରୁଦେବ କହିବେ କିଏ ଦେବତାମାନଙ୍କର ଗୁରୁ ବୃହସ୍ପତି କହିବେ ଇନ୍ଦ୍ର ସାଙ୍ଗେ ସାଙ୍ଗେ ଛାଡ଼ିକି ଯାଅ ବର୍ତ୍ତମାନ ବଳି ମହାରାଜର ଶକ୍ତି ତୁଳନାରେ ମୋର କିଛି ଶକ୍ତି ନାହିଁ ଏଭଳିଆ ବିଷୟକୁ ବି ଛାଡ଼ିବାକୁ ପଡ଼ିଲା ଏ ସଂସାର ବି ଛାଡ଼ିବାକୁ ପଡ଼ିବ କ'ଣ ଏଥିରେ ବିଚିତ୍ର ଅଛି ଏଠି କ'ଣ ଆମେ ଭୋଗ ବି କରୁଛେ ତେଣୁ ସେଥିପାଇଁ ସେ କହୁଛନ୍ତି ପରମାନନ୍ଦ ସନ୍ତୋଷ ଲାଭାୟ ପରମାନନ୍ଦ ଲାଭାୟ ସନ୍ତୋଷଂ ପ୍ରଗ୍ରିୟ ଭଗବତୀ ଏବ ଶରଣଂ ତ୍ୱେନ ଭବିତବ୍ୟଂ ଇତି ଆଶୟନ ବୈରାଗ୍ୟାର୍ଥଂ ଇନ୍ଦ୍ରପୁରୀ ଅନୁବନ୍ୟତି ଇନ୍ଦ୍ରପୁରୀ ଯେଉଁ ବର୍ଣ୍ଣନା କରୁଛନ୍ତି ବୈରାଗ୍ୟ ଆସିବ ମୁଁ କେମିତି ଭଗବାନଙ୍କର ଶରଣ ନେବି ମାନେ ସୁଖଦେବ ଗୋସ୍ୱାମୀ ଇନ୍ଦ୍ରପୁରୀଟା କାହିଁକି ବର୍ଣ୍ଣନା କରିବେ ବଳି ମହାରାଜଙ୍କ ଭଳି ଶୁଦ୍ଧ ଆତ୍ମସମର୍ପଣ ଚରିତ୍ରରେ ନା ବଳି ମହାରାଜ ଇନ୍ଦ୍ରପୁରକୁ ଭୋଗ କରିବା ପାଇଁ ଯାଇନଥିଲେ ଇନ୍ଦ୍ର ଭୋଗ କରିବା ପାଇଁ ଥିଲେ ବଳି ମହାରାଜ କେବଳ ପାରମ୍ପରିକ ଶତ୍ରୁତା ଯେହେତୁ ଅସୁର ଆଉ ଦେବତାମାନଙ୍କ ଭିତରେ ଅଛନ୍ତି ଠିକ ଅଛି ଆମେ ଇନ୍ଦ୍ରପୁରକୁ ଯିବି ଇନ୍ଦ୍ରପୁରରେ ମୁଁ ସମସ୍ତଙ୍କୁ ପାଳନ କରିବି ଆପଣ ଆଜି ଶୁଣିବେ ବଳି ମହାରାଜଙ୍କ ସମୟରେ ତିନି ଲୋକ ବହୁତ ସୁଖରେ ଥିଲା ଇନ୍ଦ୍ରଙ୍କଠାରୁ ବ୍ରାହ୍ମଣମାନେ ବଳି ମହାରାଜଙ୍କୁ କୃତକୃତ୍ୟ କରୁଥିଲେ ଧନ୍ୟ ମନେ କରୁଥିଲେ ବଳି ବି ଧନ୍ୟ ମନେ କରୁଥିଲେ ବ୍ରାହ୍ମଣମାନେ ବି କହୁଥିଲେ ବା ଏତେ ସୁନ୍ଦର ରାଜା ବଳି ବିରୋଚନଙ୍କର ପୁତ୍ର ଆଉ ପ୍ରହ୍ଲାଦଙ୍କର ଏପରି କୃପାପ୍ରାପ୍ତ ଯେ ବ୍ରାହ୍ମଣମାନଙ୍କୁ ଆଦର ଦେଉଛନ୍ତି ଅସୁରକୂଳ ଜନ୍ମ ହିଁ ଭୋଗ କରିବା ପାଇଁ ବଳି ଯାଇନଥିଲେ ଆଉ ବର୍ତ୍ତମାନ ଇନ୍ଦ୍ରପୁରର ବର୍ଣ୍ଣନା ଆରମ୍ଭ ହେଲେ ସ୍ୱର୍ଗପୁରର ବର୍ଣ୍ଣନା ଏଗାରଟି ଶ୍ଳୋକରେ ଏଗାର ଆଉ ଅଧ ଶ୍ଳୋକରେ ରମ୍ୟଂ ଉପବନଂ ଉଦ୍ୟାନେ ଶ୍ରୀମଦ ନନ୍ଦନାଦିଭି କୁଜିତାଭିଅଙ୍ଗ ମିଥୁନୈ ଗାୟତ୍ମତ ମଧୁବ୍ରତୈ ପ୍ରବାଳ ଫଳ ପୁଷ୍ପ ପ୍ରବାଳ ଫଳ ପୁଷ୍ପରୁ ଭାର ଶାଖା ମର ଦ୍ରୁମୈ ଗୋଟିଏ ପରେ ଗୋଟିଏ ବର୍ଣ୍ଣନା ଦେଖିବେ ରମ୍ୟଂ ଉପବନଂ ସ୍ୱର୍ଗପୁରରେ ଅମରାବତୀରେ ରମ୍ୟ ଉପବନମ୍ ସ୍ୱାମୀପାଦ କ'ଣ ଲେଖିଲେ ଉପବନ ମାନେ ଫଳ ପ୍ରଧାନୀ ନିକଟାନୀ ଫଳ ପ୍ରଧାନ ମାନଙ୍କୁ ଉପବନ କୁହାଯାଏ ଆମର ପଣସ ଏସବୁ ବୃକ୍ଷ ଲାଗିଛି ସ୍ୱର୍ଗପୁରରେ ପ୍ରତି ଯୋଉ ସ୍ୱର୍ଗପୁରର ଯୋଉ ଅମରାବତୀପୁରର ରାଜଧାନୀରେ ପ୍ରତି ଦେବତାମାନଙ୍କର ଯୋଉ ବିମାନ ରୂପୀ ଗ୍ରହ ଅଛି ତା ନିକଟରେ ସବୁ ଉପବନ ଅଛି ଫଳ ପ୍ରାଧାନ୍ୟ ବନ୍ୟାନି ନିକଟାନି ନିକଟରେ ଗୃହ ନିକଟରେ ଯୋଉ ଫଳ ପ୍ରାଧାନ୍ୟ ଗଛ ତାକୁ ଉପବନ କୁହାଯାଏ ରମ୍ୟମ୍ ରମ୍ୟ ଶବ୍ଦ ସମୁଦ୍ରରେ ଯୋଡ଼ିବେ ରମ୍ୟମ୍ ଉପବନମ୍ ରମ୍ୟମ୍ ଉଦ୍ୟାନମ୍ ଉଦ୍ୟାନ ସମ୍ବାଦ ଲେଖିଲେ ପୁଷ୍ପ ପ୍ରଧାନାନି ଦୂରସ୍ଥାନାନି ଉଦ୍ୟାନ କାହା କୁହାଯାଏ ଯେଉଁଠି ପୁଷ୍ପ ପ୍ରଧାନ ସେଠି ପୁଷ୍ପ ଅଛି ପୁଷ୍ପ ବୃକ୍ଷ ପାରିଜାତ ଚମ୍ପକ କଲାର ଦିବ୍ୟ ଅମର ଦ୍ରୁମେ ଏସବୁ ଅମର ଦ୍ରୁମ ଦେବଲୋକର ଏ ଯୋଉ ଆମ୍ବ ଏ ଗଛ ଆମର ଏଠିକାର ନୁହେଁ ଏ ଦେବଲୋକର ଆମ୍ର ପଣସ ନାରିକେଲ ସେଥିପାଇଁ ଆମ୍ର ବୃକ୍ଷ ମୁଁ ତ ଶୁଣିଥିଲି ଜଣେ ସାଧୁଙ୍କ ନିକଟରୁ ଆମ୍ର ବୃକ୍ଷ ଦେବବୃକ୍ଷ ମାନେ ଭୂଲୋକକୁ ଆସିବା ପାଇଁ ଚାହୁଁଛନ୍ତି ଆମେ ଯିବୁନୁ କାରଣ ମନୁଷ୍ୟମାନେ ଦୁରାଚାରୀ ସେମାନେ ମଳମୂତ୍ର ତ୍ୟାଗ କରିବେ ଆସିଲେ କିନ୍ତୁ ମନୁଷ୍ୟ ଭଗବତ ସେବା ପାଇଁ ଆସିଲେ ସେଥିପାଇଁ ଆମ୍ର ବୃକ୍ଷ ମୂଳରେ ପଣସ ବୃକ୍ଷ ମୂଳରେ ନାରିକେଲ ବୃକ୍ଷ ମୂଳରେ ପରିଶ୍ରମ ଯିବା ମଳତ୍ୟାଗ କରିବା ମଳମୂତ୍ର ତ୍ୟାଗ କରିବା ଅପରାଧ ଲୋକମାନେ ଜାଣନ୍ତି ନା ବଟ ବୃକ୍ଷ ଅସୁସ୍ଥ ବୃକ୍ଷ ଇଏ ଅମର ଦ୍ରୁମ ମାନେ ଅଛନ୍ତି ସ୍ୱର୍ଗରେ ବି ବଟବୃକ୍ଷ ଅଛନ୍ତି ଗଜେନ୍ଦ୍ର ଚରିତ୍ରରେ ଆପଣମାନେ ଶୁଣିବେ କେତେ ପ୍ରକାର ବୃକ୍ଷ ଅଛନ୍ତି ଗଜେନ୍ଦ୍ର ତ୍ରିକୁଟ ପର୍ବତର ଯେଉଁ ଉଦ୍ୟାନ ଭିତରେ ଋତୁମତ ଉଦ୍ୟାନ ଭିତରେ ଜଳ କ୍ରୀଡ଼ା କରିବାକୁ ଯାଇଥିଲା ସେଠି ଏଭଳି ବୃକ୍ଷ ଅଛନ୍ତି ଦିବ୍ୟ ଅମର ବୃକ୍ଷ ସବୁ ଅଛନ୍ତି ରମ୍ୟ ଉପବନ ଉଦ୍ୟାନ ଶ୍ରୀମତ ନନ୍ଦନ ଆଦିବି ସ୍ୱର୍ଗରେ ଚାରିଟା ବିଶାଳ ଉଦ୍ୟାନ ଅଛି ବନ ଅଛି ଚାରିଟା ଯଦିଓ ବହୁତ ଉପବନ ଅଛି ଚାରିଟା ବିଶେଷ ବନ ଅଛି ଗୋଟେ ହଉଛି ନନ୍ଦନକାନନ, ବୈବ୍ରାଜକ ଚିତ୍ରରଥ ସର୍ବତ ଭଦ୍ର ନନ୍ଦନକାନନ, ଚାରିଟା ଇଏ ନନ୍ଦନକାନନ ନା, ତ ସେଇଟାକୁ କପି କରିକି ଶବ୍ଦ ଦିଆହେଇଛି ନନ୍ଦନକାନନ। ନନ୍ଦନକାନନ ପ୍ରକୃତରେ ସ୍ୱର୍ଗରେ, ଚାରିଟା ବିଶାଳ ବନ, ଆଉ ଦେବତା ମାନଙ୍କର କାମ କିଛି ନାହିଁ, ସେମାନେ ପୟ ଭୋଜନ କରନ୍ତି ବେଶୀ, ତାଙ୍କ ଶରୀରରେ ମଳମୂତ୍ର ନାହିଁ। ଆପଣ କହିବେ ମଳମୂତ୍ର ନାହିଁ ଯେଉଁ ଖାଉଛନ୍ତି ଯାଉଛୁ କୁଆଡ଼େ, ଆରେ ଭାଇ ଆମେ ଏଠି ଯାହା ଖାଉଛେ ସବୁ ଭୂମିର ଜିନିଷ ଖାଉଛେ, ଭୂମି ପରିମାଣ ଆମ ଶରୀରରେ ଅଧିକ ଅଛି, ମାଟି ସବୁ ମାଟିରେ ମିଶୁଛି, ତାଙ୍କର ସେଠି ବାୟୁମୟ ଶରୀର, ତାଙ୍କ ଶରୀରରୁ ଘର୍ମ ବି ବାହାରେ ନା, ଝାଳ ବି ବାହାରେ ନା, ନବଦ୍ୱାରରୁ ମଳ ବାହାରେ ନା, ସେ ଯାହା ଭୋଜନ କରନ୍ତି ସବୁ ବାୟୁରେ ମିଶେ, ବାୟୁମୟ ଶରୀର। ବୈଜ୍ଞାନିକ ପଦ୍ଧତିରେ ଆପଣ ଭାଗବତ ଅତି ଶୀଘ୍ର ବୁଝିପାରିବେ, ଆମେ ଅଧ ଘଣ୍ଟେ ଜଳ ଭିତରେ ରହିପାରିବାନି, କିନ୍ତୁ ହଜାର ହଜାର ବର୍ଷ ମାଛ ବି ଅଛନ୍ତି, କୁମ୍ଭୀର ବି ଅଛନ୍ତି, ସେ ଜଳ ଭିତରେ ରହୁଛନ୍ତି, ତାଙ୍କ ଜଳମୟ ଶରୀର, ଜଳରୁ ସେ ଆହାର କରୁଛନ୍ତି, ପ୍ରଭୁ ସୃଷ୍ଟି କରିଛନ୍ତି, ବାୟୁମୟ ଶରୀର, ପକ୍ଷୀ ଆକାଶରେ ରହୁଛି। ମଣିଷର ଚିନ୍ତାଧାରା ବହୁତ କମ, ବହୁତ ବିଶାଳ ଆଶ୍ରୟ ସିଏ ଅଛି, ତା ଆଶ୍ରୟଟା ବିଶାଳ, ଭଗବାନ ଯଦି ଆଶ୍ରୟ କରିପାରିଲା ବହୁତ ବୁଦ୍ଧିମାନ, ପ୍ରଭୁଙ୍କର ବୁଦ୍ଧି, ପ୍ରଭୁ ତାଙ୍କୁ ଏମିତି ବୁଦ୍ଧି ଦେଇଦେବେ ସବୁ ଜାଣିପାରିବେ, ଯଦି ଭଗବତ ଆଶ୍ରୟ ନ କଲା ତାହେଲେ ହୀନ ବୁଦ୍ଧି, ସେ ସେ କହିବେ ମୁଁ ଯାହା ଜାଣିଛି ଜଗତର ସବୁଠୁ ବଡ଼ ପଣ୍ଡିତ, ବୁଝିପାରିବେ। ନନ୍ଦନକାନନ, ସର୍ବତଭଦ୍ର, ଚିତ୍ରରଥ, ବୈବ୍ରାଜକ, ଏଇ ଚାରିଟା ହଉଛି ବହୁତ ସୁନ୍ଦର ବନ, କେବଳ କୁଜିତ ଏଇଠି କହୁଛନ୍ତି ଶ୍ରୀମଦ ବି ଅତି ସୋଶୋଭିତ, କୁଜିତ ବିହଙ୍ଗ ମିଥୁ ନେଇ, ସବୁବେଳେ ପକ୍ଷୀମାନେ କୁଳକୁଳ କୁଳକୁଳ ରବ କହନ୍ତି ସବୁବେଳେ, ଏ ତ ଏଇ ଟାୱାର ବାହାରିଲା ସବୁ, ଏ ଯେଉଁ ଇଲେକ୍ଟ୍ରିକ କ'ଣ ଆମର ମୋବାଇଲ ଟାୱାର, ମୋବାଇଲ ଟାୱାରରେ ବର୍ତ୍ତମାନ ଦେଖାଯାଉଛି କେତେ ପକ୍ଷୀମାନେ ବିଶ୍ୱରୁ ଧ୍ୱଂସ ହେଇଗଲେ, ଭାରତବର୍ଷରୁ କେତେ ପକ୍ଷୀ ପଳାଇଗଲେ, ସାରଗୁଣା କ'ଣ ତାକୁ କୁହାଯାଏ ଆପଣ କାଳେ ମୁଁ ଜାଣିନି, ସାରଗୁଣା କୁହନ୍ତି ନା, ଦେଖୁଛନ୍ତି ସେ ପକ୍ଷୀ, ସେ ପକ୍ଷୀ ନାହାନ୍ତି, ସେ ବହୁତ ଉଚ୍ଚରେ ଉଡ଼ନ୍ତି, କିନ୍ତୁ ଉଚ୍ଚରେ ଯେତେବେଳେ ଟାୱାର ମାନଙ୍କରେ ଇଲେକ୍ଟ୍ରୋନିକ୍ସ ୱେଭ୍ସ ଗୁଡ଼ା ଯାତାୟତ କରୁଛି, ସେ ପକ୍ଷୀମାନେ ରହିପାରୁନାହାନ୍ତି ଟାଉନ୍ ଏରିଆରେ। ଏଠି ତ ଗାଁ ଗହଳିରେ ଯାଉ କୋଇଲି, ହଳଦୀ ବସନ୍ତ, ଅଲଗା ପକ୍ଷୀ ପଶୁପକ୍ଷୀମାନେ ପକ୍ଷୀମାନେ ସବୁ ଅଣ୍ଡା ଫୁଟେଇ ପାରୁଛନ୍ତି, ଟାଉନ୍ ଏରିଆରେ ନାହିଁ, ଏମିତି ଅବସ୍ଥା ହେଲାଣି। ମଣିଷ ଯଦି ପ୍ରକୃତି ଉପରେ ଅତ୍ୟାଚାର କରେ, ଭଗବାନଙ୍କର ଇଏ ହେଉଛି ଅଳଙ୍କାର, ପ୍ରକୃତିର ଅଳଙ୍କାର ହେଉଛନ୍ତି ପଶୁପକ୍ଷୀମାନେ, ଆଉ ମନୁଷ୍ୟ ଶାନ୍ତ ହବ, ତାର ମନ ସୌମ୍ୟ ହବ, ମଣିଷ ଏବେ ବି ସେ ଜିନିଷକୁ ଖୋଜୁଛି, ଦେଖିଲେ ମୋବାଇଲରେ, ମୋବାଇଲରେ ଯେଉଁ ସାଉଣ୍ଡ ବେଶୀ ପଶୁପକ୍ଷୀଙ୍କର ସାଉଣ୍ଡ ରହିଥିବ, ଏବଂ ପ୍ରକୃତରେ ଏସବୁ ଡୁପ୍ଲିକେଟ୍ ସାଉଣ୍ଡ ସବୁ କ'ଣ ମେସିନ୍ରୁ ବାହାର କରିଛନ୍ତି, ଗୋଟେ କୋଇଲି ବଗେଇବ, ଗୋଟେ ହଳଦୀ ବସନ୍ତ ବଗେଇବ, ଗୋଟେ ମୟୂର ବଗେଇବ, ତାର ଶବ୍ଦ ମନୁଷ୍ୟ ଏଗୁଡ଼ିକୁ ଶ୍ରବଣ କଲେ ତାର ତାର ଏ ଯେଉଁ ଉଦ୍ବିଗ୍ନ ଅଛି ଏଗୁଡ଼ି ଦୂର ହବ। ମନୁଷ୍ୟମାନେ କାହିଁକି ଅରଣ୍ୟ ଭିତରେ ରହୁଥିଲେ, ପ୍ରାକୃତିକ ପରିବେଶ ଭିତରେ ରହୁଥିଲେ, ସଂସାରର ଯେଉଁ ବିଷୟର ଯେଉଁ ପ୍ରଭାବ ଗୁଡ଼ିକ ରହିଛି ଏଗୁଡ଼ିକୁ ମୁକ୍ତ ହେବା ପାଇଁ, ବଣ ହେଉଛି ସତ୍ୱଗୁଣ, ପଶୁପକ୍ଷୀମାନେ ରୁହନ୍ତି, ଏ ତ ଅରଣ୍ୟ କଟ ଫରେଷ୍ଟ ଡିପାର୍ଟମେଣ୍ଟ ତାର କ'ଣ ଜଗିଛି, କାହାକୁ ଜଗିଛି ଭଗବାନଙ୍କୁ ଜଣା, ଡିପାର୍ଟମେଣ୍ଟ ବୋଲି ଖାଲି ପଡ଼ିଛି ପଥର ଆଉ କିଛି ଗଛ ହିଁ ନାହିଁ, ପଶୁପକ୍ଷୀମାନେ କେଉଁଠି ଆଶ୍ରୟ ନେବେ। ଏତେ ସୁନ୍ଦର ଉଦ୍ୟାନ ନନ୍ଦନକାନନ, ବୈବ୍ରାଜକ, ଚିତ୍ରରଥ, ସର୍ବତ ଭଦ୍ର, ଚାରିଟା ସୁନ୍ଦର ଉଦ୍ୟାନ ଅଛି, ସବୁବେଳେ ଏ ଚାରୋଟି ଉଦ୍ୟାନରେ କୁଜିତ ବିହଙ୍ଗ କୁକିଳି, ବିହଙ୍ଗ କୁଲେଇ, ପଶୁପକ୍ଷୀମାନେ ଏ ପକ୍ଷୀମାନେ ସବୁବେଳେ କୁଜିତ କରନ୍ତି, କୁଳକୁଳ ଲାଭ କରନ୍ତି, ଆଉ ଗାୟତ ମତ ମଧୁବ୍ରତେ, ମଧୁବ୍ରତ ମଧୁହା ଭ୍ରମର, ଆଉ ମହୁମାଛି ମାନେ ସବୁବେଳେ ଗୁଣ 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 ହେଇକି ସ୍ୱର୍ଗଲୋକରେ ଗାଉଛନ୍ତି ସବୁବେଳେ। ପ୍ରବାଳ ପ୍ରବାଳ ଫଳ ପୁଷ୍ପରୁ ଭାର ଶାଖା ଅମର ଦ୍ରୁମେଇ, ଅମର ଦ୍ରୁମ ଏଗୁଡ଼ିକ ଅମର ଦ୍ରୁମ ସ୍ୱର୍ଗରେ ଯେଉଁଗୁଡ଼ିକ ଅଛନ୍ତି, ଦେବଦ୍ରୁମ ଦିବ୍ୟ ଦ୍ରୁମ ସବୁ ଭରିପୂର ହେଇକି ରହିଛି। ଆଉ ଏ ଚାରୋଟି ସ୍ୱର୍ଗପୁରର ଯେଉଁ ଉଦ୍ୟାନ, ଉଦ୍ୟାନ ଭିତରେ ସରୋବର ଅଛି, ସରୋବର ଭିତରେ କିଏ କିଏ ରୁହନ୍ତି, ହଂସ ସାରସ ଚକ୍ରାହ କାରଣବ କୁଲାକୁଲା ନଳିନ୍ୟ ଯତ୍ର କ୍ରୀଡ଼ନ୍ତି ପ୍ରମଦାସୁର ସେବିତା, ପ୍ରମଦା ମାନେ ଦେବୀ ଦେବାଙ୍ଗନା ମାନେ ଦେବସ୍ତ୍ରୀ ମାନେ ଏ ଉଦ୍ୟାନ ଭିତରେ ଯେଉଁ ପୁଷ୍କରିଣୀ ଅଛି ସୁର ସେବିତା ଦେବତାମାନେ ଆଉ ଦେବାଙ୍ଗନା ମାନେ ସବୁବେଳେ ସ୍ନାନ କର ମଣିଷ ଗୁଡ଼ା ସବୁ କପି କରୁଛି ନା ବର୍ତ୍ତମାନ ପୋଖରୀ ପୋଖରୀ ଆଗରୁ ପୁଷ୍କରିଣୀରେ ସବୁ ଲୋକମାନେ ସ୍ନାନ କରୁଥିଲେ ବର୍ତ୍ତମାନ ସବୁ ବଦଳି ଗଲା ବର୍ତ୍ତମାନ ସେଥିପାଇଁ ସବୁ ଟାଉନ୍ ବଜାରରେ ଆଉ ପୋଖରୀ ନାହିଁ ଯେଉଁ ୱାଟର ପୁଲ୍ କ'ଣ ସୁଇମିଂ ପୁଲ୍ ଭଡ଼ା ଦେଇକି ଯାଇକି ହୋଟେଲ ମାନଙ୍କରୁ ପାଣିରେ ପହଁରିକି ଆସିବେ ସିଏ ବହୁ ପଚା ପାଣି ହେଇଥିବ ସେଣ୍ଟ ପକା ହେଇଥିବ ମଣିଷ ସ୍ୱାଭାବିକ ଜୀବନଯାପନ କରିବା ଦରକାର ସ୍ୱର୍ଗରେ କିଭଳି ଭୋଗ ଅଛି ଦେଖନ୍ ଆମେ କିଭଳି ଅବସ୍ଥା ରହିଛେ ଆମର ଷ୍ଟାଣ୍ଡାର୍ଡ କେଉଁଠି ସ୍ୱର୍ଗର ଷ୍ଟାଣ୍ଡାର୍ଡ କେଉଁଠି ନଲିନ୍ୟା ଯତ୍ର କ୍ରୀଡ଼ାନ୍ତି ଏଠି ସିଦ୍ଧସ୍ୱାମୀ କହୁଛନ୍ତି ଯତ୍ର ଯାସୁ ସୁରସେବିତା ପ୍ରମଦା କ୍ରୀଡ଼ାନ୍ତି ତା ହଂସାଦି କୁଲେଇ ଆକୁଲ ବ୍ୟାପ୍ତା ନଲିନା ସରାଂସି ଏ ଯେଉଁ ସରୋବର ଗୁଡ଼ିକ କେବଳ ପଶୁପକ୍ଷୀ ମାନଙ୍କର ଏଣେ ରବ ହଂସ ସାରସ ଚକ୍ରବାକ କାରଣ୍ଡବ ଏସବୁ ପକ୍ଷୀମାନଙ୍କର ଏଣେ କୁଳା ରବ ସେଣେ ଦେବତାମାନେ ଆଉ ଦେବାଙ୍ଗନାମାନେ ସ୍ନାନ କରନ୍ତି ଦେବତା ଦେବାଙ୍ଗନାମାନେ କେବଳ ଭୋଗ କରନ୍ତିନି ମଣିଷର ଭକ୍ତି କମ୍ ଭଗବାନଙ୍କ ନାମ କୀର୍ତ୍ତନ କମ୍ କିନ୍ତୁ ଡିମାଣ୍ଡ ବେଶୀ ଭଗବାନଙ୍କ ପାଖରେ କାମ କରୁଛି କମ୍ ଭଗବାନଙ୍କ ପାଇଁ ଡିମାଣ୍ଡ ବେଶୀ ପ୍ରଭୁ ମୋତେ ଦିଅ ଯେତେ ପ୍ରାଣୀ ଅଛନ୍ତି ମନୁଷ୍ୟ ବିଶେଷ କରି ମନୁଷ୍ୟ ସେ ଶରୀରଧାରୀ ଭିତରେ ପଶୁପକ୍ଷୀ ଛାଡ଼ିଦେଇ ଯେତେ ଉଚ୍ଚ ଲୋକ ରହୁଛନ୍ତି ସବୁଠୁ ଅଧିକ ଭୋଜନ କରିବା ସୁଯୋଗ ମନୁଷ୍ୟ ଯଦି ରହିଛି କିନ୍ତୁ ମଣିଷ ସବୁଠୁ କମ୍ କରୁଛି ଦେବତାମାନେ ସବୁବେଳେ ଭଗବାନଙ୍କର ନାମ ଦେବାଙ୍ଗନାମାନେ ସବୁବେଳେ ଆନନ୍ଦରେ ପ୍ରଭୁଙ୍କର ନାମ ନିଅନ୍ତି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ପକ୍ଷୀମାନେ ଏଣେ କୁଳକୁଚି ତ ଏଣେ ପ୍ରମଦାମାନେ ସେ ନଦୀରେ ସ୍ନାନ କରନ୍ତି ସରୋବରମାନଙ୍କରେ ସ୍ନାନ କରନ୍ତି ଆଉ ସ୍ୱର୍ଗ ଲୋକକୁ ଚାରିକର ଘେରିକି କିଏ ରହିଛନ୍ତି ଗଙ୍ଗାଙ୍କର ବାୟୁ ପ୍ରବାହିତ ହେଉଛି ଗଙ୍ଗା ଦେବୀ ପରୀକ୍ଷାର ଉପରେ ରହିଛନ୍ତି ପରୀକ୍ଷା କ'ଣ କୁହାଯାଏ ଗଡ଼ ରାଜାଙ୍କର ଗଡ଼ ଦେଖିବେ ଚାରିକର ସବୁ ଖୋଳା ହେଇଥିବ ପାଣି ଆକାଶ ଗଙ୍ଗା ଦେବ୍ୟା ଭୂତମ୍ ପରୀକ୍ଷା ଭୂତୟା ପ୍ରାକାରେଣ ଅଗ୍ନିବର୍ଣ୍ଣେନ ସଟାଳେନ ଉନ୍ନତେନ ଚ ସ୍ୱର୍ଗପୁରକୁ ଅମରାବତୀପୁରକୁ ଚାରିକରରେ ଆକାଶ ଗଙ୍ଗା ଗଙ୍ଗାରେ ବି ଗଙ୍ଗା ଦେବୀ ବି ଆକାଶରେ ପ୍ରବାହିତ ହେଉଛନ୍ତି ମନ୍ଦାକିନୀ ରୂପରେ ଗଙ୍ଗାରେ ଯେଉଁ ତିନି ଧାରା ଆସିଛନ୍ତି ପଞ୍ଚମ ସ୍କନ୍ଦର ଭାଗବତ ହିସାବରେ ସ୍ୱର୍ଗପୁରରେ ମନ୍ଦାକିନୀ ରୂପରେ ଏଇଠି ଆମର ଭଗୀରଥୀ ବା ଗଙ୍ଗା ରୂପରେ ତଳେ ପାତାଳରେ ଭୋଗବତୀ ରୂପରେ ଭୋଗବତୀ ତେଣୁ ଦେବତାମାନେ ପ୍ରାୟ ସମୟ ଗଙ୍ଗାରେ ସ୍ନାନ କରନ୍ତି ତୀର୍ଥ ଭିତରେ ଗଙ୍ଗା ହେଉଛନ୍ତି ଶ୍ରେଷ୍ଠ କଳିଯୁଗରେ ଯେଉଁ ସମୟରେ କଳି କେଉଁ ସମୟରେ ପ୍ରବେଶ କରିବ ଶ୍ଳୋକ ଅଛନ୍ତି ପୁରାଣ ଦେଇ ଯେଉଁ ସମୟରେ ବ୍ୟକ୍ତି ପୂର୍ଣ୍ଣ କଳି ପ୍ରଭାବ ପକେଇବ ଯେଉଁ ସମୟରେ ବ୍ୟକ୍ତି ଦୁଇଟା ଜିନିଷକୁ ଦେଖିବାକୁ ପାଇବେ ନା ଏକ ହେଉଛନ୍ତି ଗଙ୍ଗା ମା ଦ୍ୱିତୀୟ ହେଉଛନ୍ତି ଗୋବର୍ଦ୍ଧନ ଗିରିରାଜ ଗୋବର୍ଦ୍ଧନ ଯେଉଁଦିନ ମନୁଷ୍ୟ ଦେଖିବାକୁ ପାଇବ ନା ପୂର୍ଣ୍ଣ ରୂପରେ କାରଣ ପ୍ରତିଦିନ ସେ ତିଳେ ତିଳେ ଲୁପ୍ତ ହେଉଛନ୍ତି ବା ନିଜକୁ ଅପ୍ରକାଶିତ କରୁଛନ୍ତି ଆଉ ଗଙ୍ଗା ମା ଏ ଯେତେବେଳେ ମନୁଷ୍ୟକୁ ଦେଖିବାକୁ ପାଇବ ନା ବୁଝିବାକୁ ଯେ ପୂର୍ଣ୍ଣ କଳି ବର୍ତ୍ତମାନ ପ୍ରବେଶ କଲା ମାତ୍ର ବର୍ତ୍ତମାନ କଳି ଯୁଗରେ 5,113 ବର୍ଷ ଚାଲିଛି ତେଣୁ ଆକାଶ ଗଙ୍ଗା ଦେବ୍ୟା ଭୂତା ପରୀକ୍ଷା ଭୂତୟା ଭୂତା ପରୀକ୍ଷା ଭୂତୟା ପରୀକ୍ଷା ଭଳି ଗଡ଼ବଳି ପୁରା ସ୍ୱର୍ଗ ଲୋକକୁ ଘେରିକି ରହିଛି ଆକାଶ ଗଙ୍ଗା ଆଉ ପ୍ରାକାରେଣ ଅଗ୍ନିବର୍ଣ୍ଣେନ ଅମରାବତୀପୁରକୁ କାଳେ କିଏ ପ୍ରବେଶ କରିବ ତାକୁ ନିର୍ମାଣ ବିଶ୍ୱକର୍ମା କରିଛନ୍ତି ଏଇଠି ଶ୍ଳୋକ ଆସିବେ ଭଗବାନଙ୍କ ଆଦେଶରେ ପୁଣ୍ୟ ଲୋକମାନଙ୍କ ପାଇଁ ଯେଉଁମାନେ ଅତି ପୁଣ୍ୟ କରିବେ ସେମାନେ ଉଚ୍ଚ ଲୋକକୁ ଯିବେ ସ୍ୱର୍ଗ ଲୋକକୁ ଯିବେ ଭୂ ଭୁବସ୍ୱ ଏଟା ଭୂ ଲୋକ ୟାପରେ ଭୁବ ତାପରେ ହଉଛି ଶୌଚ ସ୍ୱର୍ଗ ଲୋକ ଏଠି ଇନ୍ଦ୍ର ରୁହନ୍ତି, ଇନ୍ଦ୍ର ହେଲେ ହେଡ୍ ଆଉ ସବୁ ଦେବତାମାନେ ରୁହନ୍ତି, ପୁଣ୍ୟର ତାରତମ୍ୟ ହିସାବରେ ଉଚ୍ଚ ଲୋକକୁ ଯାଆନ୍ତି। ତେଣୁ ଏଇ ଯେଉଁ ସ୍ୱର୍ଗ ଲୋକର ଯେଉଁ ପ୍ରାଚେରୀ ଅଛି, ପ୍ରାକାରେଣ ଅଗ୍ନିବର୍ଣ୍ଣେନ, ଅଗ୍ନିବର୍ଣ୍ଣ ଯେଭଳି ଅଗ୍ନିଦେବଙ୍କର ବର୍ଣ୍ଣ ଯେଭଳି ସେଭଳି ପ୍ରାଚେରୀ ଚାରି କରି ଘେରିକି ରହିଛି। ଆଉ ଅଟାଳେଣ ଉନ୍ନତି ଏଣ ସିଦ୍ଧସ୍ୱାମୀ ଲେଖୁଛନ୍ତି, ଅଟାଳା ପ୍ରାକାର ପରି ରଚିତାନି ଉନ୍ନତାନି ଯୁଦ୍ଧସ୍ଥାନାନି। ସ୍ୱର୍ଗ ମୂଳରେ ବି ଭୟ ଅଛି, ଅସୁରମାନେ କାଳେ ଆସିକି ଆଟାକ୍ କରିବେ। ପ୍ରାଚେରୀ ଭିତରେ ଗୋଟେ ଗୋଟେ ଜାଗାରେ ଦେଖି ଉଚ୍ଚା ଉଚ୍ଚା ସ୍ଥାନ କରିକି ଆଜିକାଲି ଗଭର୍ଣ୍ଣମେଣ୍ଟ ସେୟା କରୁନି। ଆପଣ ପୁରୁଣା ଗଡ଼ମାନଙ୍କୁ ଯାଆନ୍ତୁ, ଆଠଗଡ଼ ରାଜାଙ୍କର ଗଡ଼କୁ ଯାଆନ୍ତୁ, ଦେବଗଡ଼ ରାଜାଙ୍କ ଗଡ଼କୁ ଯାଆନ୍ତୁ, ତାଙ୍କର ପାଚେରୀ ଉପରେ ପାଚେରୀ ଯାଇଯିବ, ପାଚେରୀର ମଝି ମଝି ସ୍ଥାନରେ ଉଚ୍ଚା ଜାଗା ରଖିଥିବେ, ସେଠି ସିକ୍ୟୁରିଟି ରହିଥିବ। ସ୍ୱର୍ଗ ଲୋକରେ ବି ଭୟ ଅଛି, ଉନ୍ନତ ଆଣି ଚ ଯୁଦ୍ଧ ସ୍ଥାନ ଆଣି ସମ୍ପାଦିକ ଯୁଦ୍ଧ କରିବା ପାଇଁ ଅଗ୍ନିବର୍ଣ୍ଣର ପାଚେରୀର ମଧ୍ୟ ମଧ୍ୟରେ ଉନ୍ନତ ସ୍ଥାନ ମାନ ଅଛନ୍ତି। ଏହି ସ୍ୱର୍ଗପୁରୀକୁ ଇନ୍ଦ୍ର ବିଷୟ ଭୋଗରେ ମାତିଛି, ଗୁରୁଦେବଙ୍କର ସେବାକୁ ଛାଡ଼ି ଦେଖ। କିନ୍ତୁ ଅନ୍ୟ ପକ୍ଷରେ ଅସୁର କୂଳରେ ଜନ୍ମ ହେଲେ ବି ବଳି ମହାରାଜ ଆଜି ଗୁରୁଙ୍କୁ ପ୍ରସନ୍ନ କରି ଆଜି ଏତେ ଶକ୍ତିମାନ ହେଇଛି, ଚାରିକରକୁ ସ୍ୱର୍ଗ ଲୋକର ଅମରାବତୀ ପୁରକୁ ଘେରି ନେଇଛନ୍ତି, କିନ୍ତୁ ଇଏ ବିଷୟରେ ଭୋଗ କରି ରହିଛନ୍ତି, ଜାଣିନାହାନ୍ତି ଯେ ବିପଦ ଅଛନ୍ତି। ବିଷୟରେ ଭୋଗ କରୁଥିବା ଲୋକକୁ ବିପଦ ଯେ ଅପେକ୍ଷା କରିକି ରୁହେ, ଏଟା ବିଷୟ ଜାଣିପାରିବେ। କେଉଁଠି ରୁହେ? ତା ଘର ପାଖରେ ରୁହେ, ଦୂରରେ ରୁହେନି। ସୁଖଟା ସୁଖଟା କେଉଁଠି ଅଛି, ଦୁଃଖଟା କେଉଁଠି ଅଛି? ଯେଉଁ ଗୃହରେ ଆମେ ସୁଖ ପାଉଛେ ସେଇଠି ଦୁଃଖ ଅଛି। ଗଜେନ୍ଦ୍ର ଯେଉଁଠି ସୁଖ ପାଉଥିଲା, ଯେଉଁ ସରୋବରରେ ବାରମ୍ବାର ସ୍ନାନ କରିଛି, ଗ୍ରହ ସେଇଠି ଥିଲେ, ଦୂରରେ ନଥିଲେ। ବିପଦ ଦୂରରେ ନାହିଁ, ଯେଉଁଠି ସମ୍ପଦ ଅଛି ସେ ପାଖରେ ବିପଦ ଅଛି। ଏଇଟା ବା ଦ୍ୱନ୍ଦ୍ୱମୟ ଜଗତ। ଏଇଭଳି ସ୍ୱର୍ଗଲୋକରେ ପ୍ରାକାର ବର୍ଣ୍ଣ ଉପବନ ଅଛି, ନନ୍ଦନ ବୈବ୍ରାଜିକ ଚିତ୍ରରଥ ଆଉ ସର୍ବତଭଦ୍ର ଉଦ୍ୟାନ ଅଛି, ଦେବସ୍ତ୍ରୀମାନେ ସ୍ନାନ କରୁଛନ୍ତି, ସରୋବର ଅଛି। ରୁକ୍ମପଟା କବାଟେ ଦ୍ୱାରେ ସ୍ଫଟିକ ଗୋପୁରେ ଜୁଷ୍ଟାବିଭକ୍ତ ପ୍ରପଥାମ ବିଶ୍ୱକର୍ମା ବି ନିର୍ମିତମ, ବିଶ୍ୱକର୍ମାକୁ ନିର୍ମାଣ କରିଛନ୍ତି। ପ୍ରପଥ ରାଜମାର୍ଗମ, ଏ ଯେମିତି ମଝିରେ ଗୋଟେ ସ୍ଥାନ କରାହେଇଛି ସ୍ୱର୍ଗପୁରରେ, ଏଭଳିଆ ସବୁ ଆମର କ'ଣ ନ୍ୟାସନାଲ ହାଇୱେ। ଏ ପିଲା ଏ କ'ଣ କିରେ ବାପା, ତୁମର ଏଇଟା ବସିବା ଜାଗା ନୁହେଁ, ଚାଲ ଉଠ ଯାଅ, ତୁମେ ପଛକୁ ଯାଅ, ତୁମେ ଛୋଟ ପିଲା ବସିଲା ମାନେ କଥା କହିବ। ରାଜମାର୍ଗ ଆମର ଯେମିତି କହୁନା, ଏଇଟା ଜାତୀୟ ରାଜପଥ। କିଏ ରାଜପଥ? ରାଜା ଯାଉଛି, ସେଠି ରାଜମାର୍ଗ ଅଛି। ପ୍ରପଥ ଇନ୍ଦ୍ରାଦି ଦେବତାମାନେ ଅତି ବିଶାଳ ସୁନ୍ଦର ରାସ୍ତା, ଆଉ ପ୍ରତି ରାସ୍ତା ଜୁଷ୍ଟ ସୁନ୍ଦର ଭାବରେ ବିଭକ୍ତ କରାଯାଇଛି, ଲିଙ୍କ ରଖାହେଇଛି ରାସ୍ତାକୁ ରାସ୍ତା, କାହିଁକି ବିମାନ ଯାଉଛନ୍ତି ସେଠି, ଇଚ୍ଛାନୁଗାମୀ ବିମାନରେ ଯାଆନ୍ତି, ସେଠି ପେଟ୍ରୋଲ ପକେଇବାକୁ ପଡ଼େନି। ଆମର ଏଇ ଯେଉଁ ବିମାନ ଗୁଡ଼ାକ ସବୁ ଅଛି, ଫ୍ଲାଇଟ୍ ଅଛି, ଏଥିରେ ବି ଜେନେରାଲ ପେଟ୍ରୋଲ ପଡ଼ୁନି, ଏଠି ପ୍ୟୁରିଫାଏ ପେଟ୍ରୋଲ। ଏୟାରପୋର୍ଟ ପେଟ୍ରୋଲ ଡିଫରେଣ୍ଟ, ସିଏ ହେଉଛି ଅଲଗା, ସେଠି ପେଟ୍ରୋଲ ଦରକାର ନାହିଁ। ସେମାନେ ଏତେ ପୁଣ୍ୟ କରିଛନ୍ତି, ମନର କେବଳ କାମନା କରିବେ, ବର୍ତ୍ତମାନ ମୁଁ ନନ୍ଦନ ମନକୁ ଯିବି, ଚାଲିଲେ ପୁଣି କହିବେ ସୁଭଦ୍ର ରଥ ମନକୁ ଯିବି, ଚାଲିଲେ ବିମାନ ସାଙ୍ଗେ ଉଠିବେ, ଚାଲିବେ। ପୁଞ୍ଜ କାମିନୀ ମାନଙ୍କ ସହିତ ଦେବତାମାନେ ରହି ସବୁବେଳେ ନୃତ୍ୟ ଗୀତ ଆମୋଦ ପ୍ରମୋଦରେ ସମ୍ପୂର୍ଣ୍ଣ ଜୀବନ କାଟନ୍ତି ଏଇ ସ୍ୱର୍ଗପୁର। କିନ୍ତୁ ସେ ସ୍ୱର୍ଗପୁରକୁ ଘେରି ନେଇଛନ୍ତି ବର୍ତ୍ତମାନ ବଳି ମହାରାଜ, ସମସ୍ତେ ସ୍ୱର୍ଗବାସୀମାନେ ଛାଡ଼ିକି ଯିବେ, ଅମରାବତୀ ପୁର ଇନ୍ଦ୍ର ବର୍ତ୍ତମାନ ଛାଡ଼ିକି ଯିବେ ସେ ଜାଗାକୁ। ରୁକ୍ମପଟ କବାଟେ, ସ୍ୱର୍ଗପୁର ଯେଉଁ କବାଟ ଅଛି, ରୁକ୍ମପଟ ଲୁହା ସ୍ୱର୍ଣ୍ଣରେ ସବୁ ପଟ ପ୍ଲେଟ୍ ଲାଗିଛି। ଆମର ସବୁ ଏଠି କରୁନାହାନ୍ତି କି ମନ୍ଦିର ମାନଙ୍କରେ, ପୁରୁଣା ଜଗନ୍ନାଥଙ୍କର ମନ୍ଦିରରେ ଦେଖିବେ ରୂପାରେ ଲାଗି ସବୁ, ସେଠି ରୁକ୍ମପଟ ଦ୍ୱାରେ ସ୍ଫଟିକ ଗୋପୁରେ, ଯେତେ ଗୋପୁର ଯେତେ କ'ଣ କୁହାଯିବ ଗେଟ୍ ଅଛି ସବୁ ସ୍ଫଟିକ ରହିଛି ଏ ସ୍ୱର୍ଗପୁର। ସଭା ଚତ୍ୱର ରଥ୍ୟ ଆଜ୍ଞା ବିମାନ ଅଭ୍ୟୁଦୟ ଯୁତାମ శృంగాటకై మణిమయే వజ్ర విద్రుమ వేదివి. వేది సబు వచ్చి బసి వస్తాన దేవతామని మధ్య మధ్యలో బసివే రెస్ట్ నేను దేవాంగనాంగ సహిత సిట్టింగ్ ప్లేస్. ఆపణ పార్క్ మనం గల దేఖిబి సిటి తు సిట్టింగ్ ప్లేస్ అచ్చి చల్లివే చల్లివే పుని బసివి బసియా పై సే వేది వచ్చి సబు వజ్ర విద్రుమ వేది సబు వచ్చి ఆ మణిమయ సబు మణిరే తయారీ వేది గుడిక ఆ శృంగ అటకై ఏ జో ఛక స్థాన గుడిక క్రాస్ రోడ్ గుడిక అచ్చి సబు অতি সুন্দর ভাবে যেমি কোশি দেবাদেবী দেহে এক্সিডেন্ট ন হুয়ে ও এ পিলা মানে কেউ আসলে সভা চতুর রথ আড্যাম বিমান অভ্যুত জুতম অভ্যুদ্ধে দশ কোটি বিমান রেডি হয়ে রয়েছেন সেটি সপ্তাহে সেই বিমান বিমানের দেবতা মানে দেবাঙ্গনাঙ্ক সহিত ভ্রমণ করতে কেতবে সভা কেত উপবেশন স্থানের কেতবে চত্বর কেত অঙ্গন স্থানের এসব ভ্রমণ করতে আঠি যে স্ত্রী লোক মানে থাকে এ যুবক মানুষ জনাই পড়ে কলিযুগের যুবক মানুষ কিন্তু মোবাইল কি ফটো গুলো উঠে দিয়ে সে যে ফটো গুলো দিন রাত দেখ সে ভাবুচি দেবতা মান যেত আমার ভারতীয় বা ভূলোক স্ত্রী লোক দেখতে বোধ এটা বাঁধিনি এটা মাকড় অন্ধে দেখা ये सत्य भागवत वर्णना हिसाब से सत्य मल शरीर ना तर मनीष कम एत पगल आप गाँ गुड़े रही बहुत सुंदर बहुत सुंदर मुंडे माँ मैंने शाढ़ी दौरान पिला छुआ मैंने अच्छा बहुत सुंदर टाउन बजार तो नर्क हो भुवनेश्वर तो नर्क 50,000 इंजीनियर पिला प्रति वर्ष बच्चों पूरा भुवनेश्वर खाई পিতামাতা ছাড়িদেল পাঠ পড়া সেটি সে কম করছেন এবার আমার গাইডেন্স না যা সে করছেন সে জাঁয়া দরকার এসব শুনিয়া দরকার স্বর্গপুরের কমিটি নারী মানে ঠিক আছে ভাই ভোগ করার চাহছ আটলিস্ট পুণ্যকর্ম কর স্বর্গক যা ভোগ কর এটি থার্ড ক্লাস ভোগ কী ভোগুচ আরে তুমি যা বিবাহ সে তুমি তো বাড়াইব মারিব কারণ তা অন্তরে ভোগ অছি তুম অন্তরে ভোগ অছে দুইটা ভোগিল গোটে জায়গা রয়েলে কোণ মারপিট হব কি স্ত্রী চাহুচি স্বামী নিকটর ভোগ অধিক আমী চাহুচি স্ত্রী নিকটর ভোগ অধিক যা যে যা ভোগ নদে পালে সে তা ফাইটিং করে সমাজ অবস্থা হয়েছে কি না দেবতা মানুষ তা না সুখদেব ভাই বৈরাগ্য বৈরাগী পরীক্ষিত ভরি সভার সাধু মানে শুনছেন আচ্ছা এভাবে ভোগ থাকবে ইন্দ্রকু ছাড়া পড়লা গোটে মুহূর্তে নারী মানে কিভাবে যত্র নিত্যাবয় রূপ শ্যামা বিরজ বাসসা ভ্রাজন্তে রূপবত নারিয়া অর্চবীব বর্ণয় বর্ণ গুড়িক সব অগ্নি ভাই যখন মেল্টেড গোল্ড সোনাটা তলা হয়েছিল সে স্বর্ণ বর্ণ তাঁর শরীর ଆଉ ଯତ୍ର ନିତ୍ୟ ବୟ ରୂପ ବୟସ କେତେ ସେଠି କେହି କୃଷ୍ଣ ଛୁଆକୁ ଜାଣିଛନ୍ତି ଯେଉଁମାନେ କାଲିଠୁ ଆସିବେ ଛୋଟ ପିଲାଙ୍କୁ ଧରିକି ସେମାନେ ପଛରେ ବସିବେ ଆଉ କୌଣସି ଛୋଟ ପିଲାଙ୍କୁ ଆଗରେ ବସିବାକୁ ଦେବେ ନା ସିଦ୍ଧୁ ସ୍ୱାମୀ କହୁଛନ୍ତି ନିତ୍ୟମ ବୟସ ତାରୁଣ୍ୟମ ରୂପମ ଚ ସୌକୁମାର୍ଯ୍ୟମ ଯାସାମ ନିତ୍ୟ তারুণ্য সুকুমার বয়স তাঁর নিত্য বয়স তারুণ্য রূপম চ সৌকুমার যাসাম তাম শ্যামা ষোড়শ বর্ষা সমস্ত ষোল বর্ষার সেটি কিন্তু বিশ্বনাথ চক্র ঠাকুর লেখিলে শ্যামা নারীর এসব নারীর ভুঁড়ি চারিভেদ অছেন কলিযুগরে পদ্মিনী নারী তো মিলিয়া বহুত কষ্ট সব হস্তিনী চিত্রিণী সংখিনী কিন্তু স্বর্গলোকরে যারী মানে থাকে শ্যামা তাঁর লক্ষণ কৌন বিশ্বনাথ চক্রবর্তী তাঁর টিকার লিখিছেন শীতকালে ভবেত উষ্ম উষ্মকালে সুশীতলা স্তনু সুকঠিন যাসাম তা শ্যামা পরিকীর্তিতা স্বর্গরে যে নারী মানে আছেন ইন্দ্র যে মানুষ ভোগ করে ভগবান অতি আনন্দরে ভগবানের নাম কীর্তন করতে বি ପ୍ରତି ଆନନ୍ଦରେ ବି ସମୟ କଟାନ୍ତି ଦେବାଙ୍ଗନାମାନଙ୍କ ସହିତ, ଇନ୍ଦ୍ର ସହିତ, ସମସ୍ତ ଦେବବାସୀମାନେ। ସେମାନେ କିଭଳି ଉଷ୍ଣକାଳେ ଶୀତକାଳେ ଭବେତ୍ ଉଷ୍ମ, ଶୀତକାଳରେ ଉଷ୍ମ ସେ ନାରୀମାନଙ୍କ ସଙ୍ଗ ରହିଲା ମାନେ ତାଙ୍କ ଶରୀରରୁ ଗରମ ଆସିବ। ଗୋଟେ ଏସି ଫେସି କି ଦରକାର ନାହିଁ, କି ରୁମ୍ ହିଟର ଦରକାର ନାହିଁ। ଭଗବାନ ଏମିତି ଭୋଗ ଦେଇଛନ୍ତି, ପୁଣ୍ୟର ଏଭଳି ଫଳ ସ୍ୱର୍ଗରେ ଏଇଭଳି ଭୋଗୁଛନ୍ତି ଦେବତାମାନେ। ମଣିଷ କହୁଛି ମୁଁ ଏଇଠୁ ଛାଡ଼ିକି ଯିବି। ନାରଦ ମୁନି ଥରେ ଚିନ୍ତା କଲେ, ନାଇଁ ଭଗବାନ ମାନେ ବିଶାଳ ବଡ଼ କମ୍ପ୍ଲେନ୍ ଦେଲେ। ଗୋଟେ ଗଳ୍ପ ମୁଁ ପଢ଼ିଥିଲି, ଇଏ ପୁରାଣାନ୍ତର କେଉଁଠିକାର କଥା କି କେଉଁଠି ସେ ବାବା ଜଣେ ଲେଖିଛନ୍ତି ବ୍ରାହ୍ମଣୀଙ୍କ ସାଧୁ ଜଣେ, ନାରଦ ମୁନି ଯାଇ ଭଗବାନ ପାଖରେ କମ୍ପ୍ଲେନ୍ କଲେ, ପ୍ରଭୁ ଆପଣଙ୍କର ଦୟା ବୋଧେ କମିଗଲାଣି ନା କ'ଣ? ଭଗବାନ କହିଲା, ମୋର ଦୟା ତ ମୋର ତ ସବୁଗୁଣ ନିରନ୍ତର ରହିଛି, ଅଖଣ୍ଡ ଅନାଦି କାଳରୁ ମୋ ଅଖଣ୍ଡ ରସ, ମୁଁ ରସ ବୈଶ, ମୋର ଗୁଣ ରୂପ ଲୀଳା ସ୍ୱଭାବ ସବୁ ଏକ ଏକ ରସ। ଦୟା ଯଦି କମିନି ଲୋକଟା କି ଏତେ ଦୁଃଖ ପାଉଛନ୍ତି, ଆପଣ କାହିଁକି ଉଦ୍ଧାର କରୁନାହାନ୍ତି? ବୈକୁଣ୍ଠ କାହିଁକି ଆଣୁନା? ଲୋକ ଯେତେବେଳେ ସ୍ୱର୍ଗକୁ ଯିବା ପାଇଁ ଇଚ୍ଛା କରୁଛି, ବୈକୁଣ୍ଠ କ'ଣ ଯିବ? ସେ ସ୍ୱର୍ଗ ଠିକଣା ଫିକଣା ଜାଣିନି, ଠିକଣା ଜାଣିଲେ ତ ଲୋକ କୁଆଡ଼େ ଯିବ? ସେ ତ ଜାଣିନି, ଭାଗବତ ପଢ଼ିନି, ସ୍ୱର୍ଗ ଅଛି, ଏତେ ସୁନ୍ଦର ଜାଗା ଅଛି, ତା ତ ଇଚ୍ଛା କରେ ମୁଁ ଯିବି ବୈକୁଣ୍ଠର ବର୍ଣ୍ଣନା ଶୁଣିଲା ପାଇଁ ମୁଁ ବୈକୁଣ୍ଠକୁ ଯିବି। ନାରଦ କହିଲେ, ପ୍ରଭୁ କ'ଣ ଆପଣ ଦୟା କମିଗଲାଣି ନା କ'ଣ? ନା କାହିଁକି, ନା କାହିଁକି ଆପଣ ଜୀବଗୁଡ଼ା କେତେ କଷ୍ଟ ପାଉଛନ୍ତି ଆପଣ ଆଣୁନାହାନ୍ତି? କିନ୍ତୁ ମୁଁ କ'ଣ ଆଣିବିନି, ଜୀବ ମୋ ପାଖକୁ ଆସିବା ପାଇଁ ଚାହୁଁନି। ନାରଦ ମୁନି କହିଲେ, ଏଇଟା ସତ୍ୟ ନୁହେଁ, ଯିଏ ଏତେ କଷ୍ଟ ପାଉଛି ସେ ବୈକୁଣ୍ଠ ଆସିବା ପାଇଁ ଚାହିଁବନି? ନାରଦ ତୁମେ ପରୀକ୍ଷା କର। ନାରଦ ମୁନି ଚାଲିଲେ, ବୁଲି ବୁଲି ଦେଖିଲେ ଗୋଟେ ଅତି ଧନୀ ଲୋକ, ବଣିକ, ବହୁତ ବଡ଼ ବିଜନେସ୍ କରିଥିଲା, ଟଙ୍କା ପଇସା, ବର୍ତ୍ତମାନ ବୁଢ଼ା ହେଇଯାଇଛି, ପୁରା ବୁଢ଼ା ମାନେ ପୁରା ତାକୁ କେହି ପଚାରୁନାହାନ୍ତି, ପାଞ୍ଚ ଛଅଟା ପୁଅ କେହି ପଚାରୁନାହାନ୍ତି, ବୁଢ଼ା ଛିଡ଼ା ଲୁଗା ପିନ୍ଧିକି ଦ୍ୱାରମ୍ବରେ ବସୁଛି। କିଏ କେତେବେଳେ ଯେମିତି ଆମେ ଶୁଣୁଥିଲୁ ନା ତୃତୀୟ ସ୍କନ୍ଧରେ, ଗୋଜର ଭଳି, ବୁଢ଼ା ବଳଦ ଭଳି ବା କୁକୁର ଭଳି ଖାଇବାକୁ ଦେବେ। ଉପନ୍ୟସ୍ତ ଗୃହପାଳ ଇବାରନ୍, ହେ ମା, ବୃଦ୍ଧ କାଳରେ ଏଇ ସଂସାର ଏତେ ସ୍ୱାର୍ଥୀ, ସେ କେମିତି ଭୋଜନ ଦେବ? ଗୃହପାଳ ଇବାରନ୍, କୁକୁରକୁ ଯେମିତି ବାସନ ରଖି ଠେଲି ଦିଅନ୍ତି, ଏଇ ସ୍ତ୍ରୀ ଏଇ ପୁତ୍ର ମାନେ ଠେଲି ଦେବେ ସେମିତି। ଓ ନାଦର ସୂଚିତମ୍, ନାରଦ ମୁନି କହିଲେ, ଏଇ ଲୋକଟା ସବୁଠୁ ଦୁଃଖୀ, ଆକୁ କହିଲେ ବୈକୁଣ୍ଠ ତ ଇଏ ଯିବ, ବୁଢ଼ା ଲୋକ ପୁରା ବସିଛି ଛିଡ଼ା ଡ୍ରେସ୍ ପିନ୍ଧି, କେହି ପଚାରୁନ। କହିଲେ, ବାପା ମୁଁ ହେଉଛି ନାରଦ। କହିଲା, କ'ଣ ହେଲା ନାରଦ? ନା ମୁଁ ତୁମକୁ ବୈକୁଣ୍ଠ ନେବା ପାଇଁ ଆସିଛି। କହିଲେ, ତୁମର ଛୁଆ ପିଲା ନାହିଁ, ତୁମେ ବୈକୁଣ୍ଠ ଯାଅ। ମୋର କେତେ କାମ, ମୋ ଛୁଆ ପିଲାଟା ଆସୁଛି, ମୁଁ ଆଉ ଛାଡ଼ି କ'ଣ ବୈକୁଣ୍ଠ ଯିବି? ଆରେ ତୋ ଛୁଆ ପିଲାଟା ତୋତେ ପଚାରୁନା, ତୁ ବୈକୁଣ୍ଠ ଚାଲ। କହିଲା, ନା ମୁଁ ବୈକୁଣ୍ଠ ଯିବି। ନାରଦ ମୁନି କହିଲେ, ଯିଏ ସାଧୁ ସନ୍ତ ହୁଅନ୍ତି, ଯିଏ ବାବା ଯିଏ, ସେ ବୈକୁଣ୍ଠ ଯାଆନ୍ତି, ସଂସାର ଲୋକ କୁଆଡ଼େ ଯିବେ? ନାରଦ ମୁନି କହିଲେ, ବଡ଼ ଉଡ଼ୁଆ କଥା, ଭଗବାନ ଯାହା କହୁଥିଲେ କ'ଣ ସତରେ ଏଇଟା ଠିକ୍ ନା କ'ଣ? ଏ ଜୀବ ଆସିବା ପାଇଁ ଚାହୁଁନି ଜାଗାକୁ। ନାରଦ ମୁନି କହିଲେ, କିଛି ଦିନ ପରେ ବୁଲି ଗାଲି କହିଲେ, ଦେଖିବା ଆଉ କିଛି ଦିନ ଗଲେ ମୋତେ ମୋର ଦର୍ଶନ କଲା, କାଳେ ତାର ଟିକେ ବୈରାଗ୍ୟ ଆସିବ। କିଛି ଦିନ ପରେ ବୁଲି ଗାଇଲା ବେଳକୁ ସେଇ ସେଇ ଘରେ ସେ ମଇଁଷି ହେଲାଣି। ଶାସ୍ତ୍ରରେ ଏଇ ବର୍ଣ୍ଣନା ଅଛି, ଯେଉଁମାନଙ୍କର ସେଇ ବର୍ଣ୍ଣ ସେଇ ଗୃହ ପ୍ରତି ଆସକ୍ତି ରହେ, ସେ ସେଇ ଗୃହରେ ମନୁଷ୍ୟ ଜନ୍ମ ପାଇବାର ଥିବ, ତାହେଲେ ମନୁଷ୍ୟ ହେଇକି ସେଇ କୂଳରେ ଆସିବେ, ସେ ନହେଲେ ପଶୁପକ୍ଷୀ ଜନ୍ମ ଥିଲେ ସେଇଠି ଆସିବ, ଆସକ୍ତି ରହିଯିବ, ଭାବନାଟା ରହିଛି, ଜମ ଜମ ବାପି ସ୍ମରଣ ଭାବ, ଆସକ୍ତିଟା ରହେ ବୋଲି ସେ ଲେଖିଲେନି ଆମର ମନବୋଧ ଚୌତିଶାରେ, ଘର ଘରଣୀ ଦେହ କିଳା ଉଠିବେ, ଘେନି ବନ୍ଧୁ ବାନ୍ଧବ ଶୁଦ୍ଧ ହୋଇ। ସ୍ୱାମୀ ମରିବା ପୂର୍ବରୁ, ମରିଗଲା ପରେ ସ୍ତ୍ରୀ ସାଙ୍ଗେ ସାଙ୍ଗେ ଦେହ କିଳା ଉଠିବେ, କାରଣ ସ୍ତ୍ରୀ ସହିତ ବହୁତ ଦିନ ରହିଛି, ତ କାଳେ ସ୍ତ୍ରୀ ଆଗେ କ'ଣ କରିବ, କହିବ ମରିଛି ବୁଢ଼ା ଠିକ ହେଇଛି, କାଳେ ବୁଢ଼ା ପଳେଇ ଆସିବ, ଦେହ କିଳିବ, ତାକୁ ଛଡ଼ା ଯିବନି। ଆଉ ଯଦି ବୁଢ଼ା ଚାଲି ଆସିଲା ଭୂତ ହେଇକି, ପିଲା ଛୁଆମାନେ ତ ବଞ୍ଚିଲା ବେଳେ ବାଡ଼ା ନେଇଥିବେ, ମଲା ବେଳେ ବାଡ଼େଇକି ଗୁଣିଆଙ୍କୁ ଆଣିକି ନିଜେ ପିଟ ଦେଇକି, ନିଜେ ପିଟିବେନି, ଗୁଣିଆଙ୍କୁ ଆଣିକି ଟଙ୍କା ଦେଇକି ବୁଢ଼ାକୁ ପିଟିକି ବାହାର କରିବେ ସ୍ୱରକୁ, ଯା ଆମ ଘରୁ, ତାର ଆସକ୍ତିରେ ସେ ଯିବ କୁଆଡ଼େ? ବହୁତ ସୁନ୍ଦର କଥା ମନବୋଧ ଚୌଧୁରୀ ସାର ଲେଖିଛନ୍ତି, ଘର ଘରଣୀ ଦେହେ କିଳା ଉଠିବେ, ଘରଣୀ କହିବେ, ଆରେ 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 ମୁଁ ତ ମରିଗଲା, ୟାର ଆସକ୍ତି ଥିବ, ଆସି ମୋ ମୋ ଦେହରେ ପୁଣି ବସିବ, ମୋତେ ହଇରାଣ କରିବ, ରାତିମାନେ ଶୋଇଦେବନି। ଘେନି ବନ୍ଧୁ ବାନ୍ଧବ ଶୁଦ୍ଧ ବନ୍ଧୁ ବାନ୍ଧବ ଶୁଦ୍ଧ ହେଇ ଯେତେ ମରିଗଲାରେ ତା ପାଇଁ ଆମେ ଅଶୁଦ୍ଧ ହେଇଗଲୁ। ସୁନଖ କାଟିବେ କେତେ ଦିନ, ଦଶ ଦିନ, ଏଗାର ଦିନ, ବାର ଦିନ, ବାର ଦିନ ଶୁଦ୍ଧ, ବାର ଦିନ ଶୁଦ୍ଧ ହେବ। ଇଏ ଅବସ୍ଥା ହବ। ନାରଦ ମୁନି ଦେଖିଲେ କହିଲେ, ଦେଖେ ଏତେ ବର୍ଷ ଗଲା ମୁଁ ଟିକେ ଯାଏ, ଆଇଲା ବେଳକୁ ସେ ମରିଛି, ବୁଢ଼ା ମରିକି ମଇଁଷି ହେଇଛି, ମଇଁଷି ହେଇଛି, ପୁଅ ତାକୁ ପିଟି ପିଟିକା ନେଉଛି ବାଟେ ବାଟିକା। ନାରଦ ମୁନି କହିଲେ, ଦେଖିବା ଏବେ କ'ଣ ଜୀବ କ'ଣ ମାଟ ଫାଟ ଖାଇଲେଣି। ନାରଦ ମୁନି ସମର୍ଥ ସାଧୁ, ଯିଏ ଆତ୍ମଚେତନା ଲାଭ କରିଛନ୍ତି ସେ ସବୁ ଜୀବ ଦେହରେ ଆତ୍ମଚେତନାକୁ ଜାଗ୍ରତ କରିଦେଇପାରିବେ, ଆତ୍ମାଟାକୁ ସବୁବେଳେ ଦର୍ଶନ କରୁଛନ୍ତି, ସେ ତ ସମର୍ଥ ସାଧୁ। ମହାପ୍ରଭୁ ଝାଡ଼ଖଣ୍ଡ ବନରେ ଯାଉଛନ୍ତି, ପଶୁ ପକ୍ଷୀମାନେ କଥା କହିଲେ କୃଷ୍ଣ ନାମ, କେମିତି ସମ୍ଭବ? ପରମାତ୍ମା ସିଏ ଆତ୍ମଚେତନାଟା ଯେକୌଣସି ସମୟରେ ଯେକୌଣସି ଶରୀରରେ ଜାଗ୍ରତ କରି ଦିଆଯାଇପାରିବ, ସେଟା କିଏ କରିପାରିବ ନା? ପରମାତ୍ମା କରିପାରିବେ। ପରମାତ୍ମା ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରାପ୍ତ କୃପାପ୍ରାପ୍ତ ଜଣେ ସିଦ୍ଧ ସାଧୁ ସେଟା କରିପାରିବେ। ନାରଦ ମୁନି କହିଲେ, ତା ଭାଷାରେ ମଇଁଷି ବୁଝିଲା ଭଳିଆ କଥା କହିଲେ, କହିଲେ ଏ ତତେ ବା ମୁଁ ବୈକୁଣ୍ଠ ମାନେ ଆସିଥିଲି, ତୁ ମଇଁଷି ହେଇକି ଏଠି ଜନ୍ମ ହେଲୁଣୁ ମାଡ ଖାଉଛୁ, କହିଲା ଏ ବୈକୁଣ୍ଠ କ'ଣ ଯିବି, ମାନେ ମଇଁଷି ଶରୀରରେ ମାଡ ଖାଉଛି, ମୁଁ ଯିବିନି। ମୁଁ ବାପ ଥିଲାବେଳେ ଯାହା ପୁଅ ପାଇଁ କରିନି ବର୍ତ୍ତମାନ ସେ କାମଟା କରୁଛି ନା କ'ଣ କରୁଛି ନା, ଅଳ୍ପ ଖାଉଛି ବେଶୀ ଖଟୁଛି, ମୋ ପୁଅର ଧନ କେମିତି ବଢ଼ିବ? ନାରଦ କହିଲେ, ହେ ଭଗବାନ, ପ୍ରଭୁ କୃଷ୍ଣ ଯାହା କହୁଥିଲେ ସତ, ଇଏ କେହି ବୈକୁଣ୍ଠ ଯିବା ପାଇଁ ଯାଉନାହାନ୍ତି। ନାରଦ ମୁନି କହୁଛନ୍ତି, ରେ ତୁ ତତେ ବା ପୁଅଟା ଖଟୁଛି ବାଡ଼ଉଛି, କହିଲେ ବାଡ଼ଉ ମୁଁ ଖଟୁଛି, ଲାଭ ମୋ ପୁଅର ତ ହେଉଛି, ବଞ୍ଚିଲା ଭଳିଆ କରିପାରିଲିନି। ନାରଦ କହିଲେ, ଏଟା ହବନି, ଦେଖିବା। ଗଲା କିଛି ଦିନ ଗଲା ପରେ ନାରଦ ମୁନି ପୁଣି ଆଇଲେ, ଦଶ କୋଡ଼ିଏ ବର୍ଷ ହେଲା, ପୁଣି ଆଇଲା ବେଳକୁ ସେଠି କୁକୁର ହେଇକି ଜନ୍ମ ହେଇଛି। ନାରଦ ମୁନି କହିଲେ, ଏଇଥର ମୋତେ ଠିକ କହିଲେ ଯିବ। ନାରଦ ମୁନି ବିଷ୍ଣୁ କହୁଥିଲେ, ଆପଣ ସବୁ ଲୋକକୁ ନେଇଯାଆନ୍ତୁ, ଭଗବାନ କହିଲେ ତୁ ଗୋଟିଏ ଲୋକକୁ ଧରିକି ଆଇଲୁ ବୈକୁଣ୍ଠକୁ, ଦେଖିବା ଇଏ ଗୋଟିଏ ଲୋକ ମଇଁଷି ବେଳେ ମାଡ ଖାଇଲା, ବଞ୍ଚିଲା ବେଳେ ଗଲାନି, ମଣିଷ ସବୁ ମଇଁଷି ହେଲା ସିଏ ଗଲାନି, ତାର କୁକୁର ହେଇଛି। ନାରଦ ମୁନି କହିଲେ, ବିଷ୍ଠା ଫିଷ୍ଠା ଖାଇବନି, କୁକୁରକୁ କିଏ ଲାତ ନ ମାରେ, ପୋଷା କୁକୁର ହେଇଥିଲେ ବେକରେ ଚେନ୍ ପଡ଼ିଥିଲେ ତାକୁ କିଏ ମାରିବେ, ତଥାପି ଗୋଟିଏ ମାରିଦେବେ, ଯାହା ବେକରେ ଚେନ୍ ନାହିଁ ତାକୁ ଯିଏ ଦେଖିବ ସିଏ ବାଟିବ, ବୁଲା କୁକୁର, ପୋଷା କୁକୁର ହବା ଦରକାର, କୁକୁର ତ ହବାକୁ ପଡ଼େ, ଏସବୁ ପୋଷା କୁକୁର ସିମ୍ପଲ, ଚେନ୍ ପଡ଼ିଯିବ ବେକରେ, ଲାତ ମାରିପାରିବନି କି ମାଲିକ ସାଙ୍ଗେ, ଯଦି ଲାତ ମାରିଲେ ମାଲିକ ଧରିବ, ଇଏ ଚେନ୍ ତିନି ଫେରା ଚେନ୍ ପଡ଼ିଛି, କୃଷ୍ଣ ଅଟକେଇକି ରଖିବେ ଆଉ ଚେନ୍ ଲଗେଇକି। ନାରଦ ମୁନି କହିଲେ, କୁକୁରଟା ହେଇଛି ବିଷ୍ଠା ଫିଷ୍ଠା ଖାଉଛି ମାଡ ଖାଉଛି, ଦେଖିବା ପିଲା ଛୁଆମାନେ ଅଇଁଠା ଦେଇକି ପିଟୁଛନ୍ତି, ଭୋ ଭୋଇ କାନ୍ଦୁଛି। ନାରଦ ମୁନି ଆସିକି ପହଞ୍ଚିଲେ, ହେଲେ ତୁ ବା ସେ ବୁଢ଼ା ଥିଲୁ ମଇଁଷି ହେଲୁ ବର୍ତ୍ତମାନ କୁକୁର ହେଇଛୁ, ଚାଲ ବୈକୁଣ୍ଠ ପଳେଇଚାଲ, କାହିଁକି ମାଡ ଏତେ ଖାଉଛୁ ଅଇଁଠା ଖାଉଛୁ, କହିଲେ କ'ଣ କହିଲ, ମୁଁ କାହିଁ ଯିବି, ମୋ ପୁଅର ଧନକୁ ରାତିରେ କିଏ ନେଇଯିବ, ଜଗୁଛି କିଏ, ମୁଁ ଛାଡ଼ିକି ଯିବି, ତୁମର ଛୁଆ ପିଲାଟି ତ ବୈକୁଣ୍ଠ ଯାଅ, ମୁଁ ଏଇଠି ରହିବି। ନାରଦ କହିଲେ, ଏ ପ୍ରଭୁ ଭଗବାନ କ'ଣ କହିବି ଆଉ, କହିଲେ ରାତିରେ ମୋ ପୁଅର ଧନକୁ ସୁରକ୍ଷା ଦେଉଛି, ମୁଁ ବୈକୁଣ୍ଠ ଯିବି, ଦେଖିବା ଆଉ କିଛି ଦିନ ଯାଉ, ଦେଖିବା ଆଉ କ'ଣ ଜନ୍ମ ହବ, ଆହୁରି ପ୍ରତ୍ୟେକ ଜନ୍ମ ହେଲେ ଦେଖିବା ଉଦ୍ଧାର କରିବା। ବୁଢ଼ା ପୁଣି ମଲା, ପୁଣି ସେଇ ସାପ ହେଇକି ଜନ୍ମ ହେଲା, ସେଇ ସାପ ହେଇକି ଜନ୍ମ ହେଲା, ଆସିକି ବୁଲିବ ସେ। ନାରଦ ମୁନି ପୁଣି କିଛି ବର୍ଷ ପରେ ଆସିକି ଦେଖିଦେଲେ, ଆରେ ଏଇଟା ତ ସେଇ ଆତ୍ମଚେତନା, ସେ ତ ସର୍ବତ୍ର କୃଷ୍ଣ ଦର୍ଶନ କରନ୍ତି, ଦେଖିଦେଲେ ଆରେ ଏଇଟା ତ ସେଇ ବୁଢ଼ା, ପଚାରିଲେ କହିଲେ ଏଇ ସାପ ତୁ ଚାଲୁନୁ, କହିଲେ ଚାଲ, ଏଇ ସାପ ହେଲୁଣି ଭାଇ, ତତେ ଦେଖିଲା ମାନେ ବାଡ଼େଇକି ମାରିଦେବେ, ନହେଲେ ଗୁଣିଆକୁ ଡାକିକି ତତେ ଧରିକି ପିଟିକି ମାରିଦେବେ, ତୋ ପିଲା ଛୁଆ ମାରିବ, ମୋଟେ ଶୁଣିଲାନି। ନାରଦ ମୁନି କହିଲେ, କ'ଣ କରିବି, ଭଗବାନଙ୍କ ପାଖରେ କଥା ଦେଇଛି ମାନେ ଗୋଟିଏ ଜୀବକୁ ମୋତେ ନେଇବାକୁ ପଡ଼ିବ ଯେଉଁ ବାଟେ, ସାପକୁ ଯେତେ ବୁଝେଇଲେ କହିଲେ ମୁଁ ଯିବିନି, କହିଲେ ତୋର ଡ୍ୟୁଟି କ'ଣ, କହିଲା ଡ୍ୟୁଟି କ'ଣ, ମୁଁ ଏଠି ଛକିକି ରହିଛି, ଯିଏ ମୋ ପୁଅର ଧନ ନେଇଯିବ ତାକୁ ମାରିବ। ନାରଦ ମୁନି କହିଲେ, ତୋ ଗାତଟା କେଉଁଠି କହିଲୁ, କହିଲା ସେ ଗଲା ଯାଇକି ସେଠି ଗାତ ଭିତରେ ପଶିଲା। ନାରଦ ମୁନି କହିଲେ, ଆକୁ ତ ଏଇ ସାପ ଜଣିକି ଆଇଲାଣି ତଥାପି ଯାଉନି, ତାକୁ ବର୍ତ୍ତମାନ ଏଇଟାକୁ ଶେଷ ଜନ୍ମ କରିବାକୁ ପଡ଼ିବ, ପୁଅକୁ ଡାକିବି, କହିଲେ ବାପା ଏଇଠି ଗୋଟେ ସାପ ରହୁଛି, ସାବଧାନ ହେଇଥିବୁ, ଇଏ କେତେବେଳେ ତତେ ମାରିବ, ପୁଅ ତାର ଆଣିଲା ଗୋଟେ ଶାବଳ, ଶାବଳ ଆଣି ଗାତକୁ ତାଡ଼ିକି ବାଡ଼େଇକି ମାରିଲା। ନାରଦ ମୁନି ସେତେବେଳେ ଯାଇକି ବିଷ୍ଣୁ କହିଲେ, ଆଜ୍ଞା ଏତେ ଦିନ ପରେ ଏତେ କଷ୍ଟରେ ପୁଅ ହାତରେ ମାରିକି ଆଣ ଏ ଆତ୍ମାଟା ଆସିଛି, କହିଲେ ନାରଦ ମୁଁ କ'ଣ କହୁଥିଲି, ଗୋଟିଏ କେତେଟା ଜୀବ ତୁମେ କହୁଛ, ସବୁ ଜୀବକୁ ଦୁଃଖ ପାଉଛନ୍ତି ନେଇ ଆସ ବୈକୁଣ୍ଠ, କେତେ ଲୋକ ବୈକୁଣ୍ଠ ଆସିବା ପାଇଁ ଚାହୁଁଛନ୍ତି, କେହି ଜାଣିନାହାନ୍ତି। ଏ ସ୍ୱର୍ଗ, ସ୍ୱର୍ଗରେ ଏତେ ସୁଖ ଅଛି, କିନ୍ତୁ ମଣିଷ ସ୍ୱର୍ଗକୁ ଯିବା ପାଇଁ ଚାହୁଁନି। ପ୍ରଭୁପାଦ ଜୀ ମହାରାଜ ସେଥିପାଇଁ କୁହନ୍ତି, ମଣିଷ କହୁଛନ୍ତି ଲୋକ ସଂଖ୍ୟା ବଢ଼ିଗଲା, ଲୋକ ସଂଖ୍ୟା କାହିଁକି ବଢ଼ିବେ, ଲୋକ କେହି ଉଚ୍ଚ ଲୋକକୁ ଯାଉନାହାନ୍ତି, ସବୁ ତଳକୁ ଯାଉଛନ୍ତି। ଏଇଠୁ ପ୍ରଜଗୁଣ କର୍ମ କଲେ କର୍ମୀ ଲୋକମାନଙ୍କ ଭିତରେ ଜନ୍ମ ହବ, ତମ ଗୁଣ କର୍ମ କଲେ ପଶୁପକ୍ଷୀ ଜନ୍ମ ହେଇଯିବ, ନର୍କକୁ ଯିବ, ପୁଣି ବୁଲି ବୁଲି ଆସି ଏଇଠି। ଉଚ୍ଚ ଲୋକ ପୁଣ୍ୟ କର୍ମ ତ କଲେ ସ୍ୱର୍ଗକୁ କିଏ ଯିବା, ଆଜି ଶୁଣିବେ ସୁଖଦେବ କହିବେ। ଯଦି ଖୋଜି ଖୋଜି ଆମେ ମିଳିବା ପାଇବା, ସ୍ୱର୍ଗକୁ ଯିବା ଲୋକ ବି କଳିଯୁଗରେ କମ। ବୈକୁଣ୍ଠ କଥା କଣ କହିବ, ଯତ୍ୟ ନିତ୍ରାପୟ ରୂପା ଶ୍ୟାମା ବିରଜବାସସ, ଯେଉଁ ନାରୀମାନେ ଥାନ୍ତି ସେମାନେ ଶ୍ୟାମା, ଶୀତକାଳେ ଭବେତ୍ ଉଷ୍ମ, ଶୀତକାଳରେ ସେମାନଙ୍କ ଶରୀରରେ ସେ ଯେଉଁ ବିମାନରେ ବସିବ ସେଟା ଉଷ୍ମ ହେଇଯିବ, ଆଉ ଉଷ୍ମ କାଳେ ଭବେତ୍ ଶୀତ, ଗରମ ଦିନରେ ତାଙ୍କ ଶରୀରରୁ ଶୀତଳ କିରଣ ଆସିବ, ଶୀତଳ ଆଭା ଆସିବ। ଆଉ ଯେଉଁ ବସ୍ତ୍ର ପିନ୍ଧାନ୍ତି ବିରଜ ବାସସ, ସେଠି ଲଣ୍ଡ୍ରି ନାହିଁ କି ସର୍ଫ ନାହିଁ, ସ୍ୱର୍ଗ ଲୋକରେ ସମସ୍ତଙ୍କ ବସ୍ତ୍ର ମଳିନ ହୁଏ ନା, ପୁଷ୍ପମାଳ ଅମ୍ଳାନ ପୁଷ୍ପ, ପୁଷ୍ପ ମଳେ ନା କି ସେଠି ନାହିଁ, ବସ୍ତ୍ର ମଳିନ ହୁଏ ନା, ଶରୀର ବି ଶରୀରରୁ ମଳ ବାହାରେ ନା। ଶ୍ୟାମା ବିରଜ ବାସସ ଭ୍ରାଜନ୍ତି ରୂପବର୍ଜ୍ୟ ନାର୍ଯ୍ୟା ରୂପବତ୍ ନାର୍ଯ୍ୟା, ନାରୀମାନେ ଭ୍ରାଜନ୍ତି ଅତି ଦେଦୀପ୍ୟମାନ ହୁଅନ୍ତି, କିଭଳି ଅର୍ଚ୍ଚିଭି ଇବ ବର୍ଣ୍ଣୟ, ଅଗ୍ନି ବର୍ଣ୍ଣିରୁ ଯେଭଳି ବର୍ଣ୍ଣିର ଅଗ୍ନି ଯେଭଳି ଶୋଭ୍ୟମାନ ହୁଅନ୍ତି, ଯଜ୍ଞକୁଣ୍ଡରୁ ଅଗ୍ନି ଯେଭଳି ବାହାରି ଶୋଭ୍ୟମାନ ହୁଅନ୍ତି, ତାଙ୍କ ସ୍ୱରର ବର୍ଣ୍ଣ ସେ ହୁଅନ୍ତି। ଏ ଶ୍ୟାମା ବର୍ଣ୍ଣର ନାରୀମାନେ ସବୁବେଳେ ଭ୍ରମଣ କରନ୍ତି, କେଉଁଠି, ସ୍ୱର୍ଗ ଲୋକରେ। ସ୍ୱର୍ଗ ଲୋକର ପରିବେଶ କେଉଁଠି, ଦୁର୍ଗନ୍ଧ ଆସେ ନା, ସୁର ସ୍ତ୍ରୀ କେଶ ବିଭ୍ରଷ୍ଟ ନବ ସୌଗନ୍ଧିକ ସ୍ରଜାନ ଯତ୍ର ଆମଦ ଉପାଦାୟ ମାର୍ଗ ଆବାତି ମରୁତ। ଦେବନାରୀ ମାନଙ୍କର ଶରୀରରୁ ସୁଗନ୍ଧ ବାହାରେ, ଆଉ ସୁର ସ୍ତ୍ରୀ କେଶ ବିଭ୍ରଷ୍ଟ, ଦେବନାରୀ ମାନଙ୍କର କେଶରୁ, ସେ ଶ୍ୟାମା ନାରୀ ମାନଙ୍କର କେଶରୁ ଯେଉଁ ବିଭ୍ରଷ୍ଟ ଯେଉଁ ପତିତ ହଉଛି, ନବ ସୌଗନ୍ଧିକ ସ୍ରଜାମ ନୂତନ ସୁଗନ୍ଧ ସ୍ରଜା, ଯେଉଁ ପୁଷ୍ପ ଏଠି ରଚନା କରୁଛନ୍ତି ସୁଖଦେବ ତାଙ୍କ ସିଦ୍ଧାନ୍ତ ପ୍ରଦୀପରେ, କହ୍ଲାର ସ୍ଥଳ ସ୍ଥଳ ଚମ୍ପକା ଆଦିଭି, ଚମ୍ପା ଫୁଲ ଯେଉଁ ଆମର ନାହିଁ କି, ଚମ୍ପା ସ୍ଥଳ ଚମ୍ପା, କହ୍ଲାର ପଦ୍ମର ପଦ୍ମ ବିଶେଷ, ଆମର ଧଳା ପଦ୍ମ ଅଛନ୍ତି, ନାଲି ପଦ୍ମ ଅଛନ୍ତି, ପଦ୍ମର ବିଶେଷ ନାମ ନାମ ବିଶେଷ, ସେଇଟା ଗଜେନ୍ଦ୍ର ଚରିତ୍ରରେ ଆପଣମାନେ ଜାଣି, ଚାରି ପ୍ରକାର ପଦ୍ମର କଥା ଗଜେନ୍ଦ୍ର ଯେଉଁ ସରୋବରରେ ସ୍ନାନ କରୁଥିଲା ସେଠି ଅଛନ୍ତି। ସୁଖଦେବ ଲେଖିଲେ କହ୍ଲାର ସ୍ଥଳ ଚମ୍ପକ ଏସବୁ କେଶରେ ଖୁସି ଥାନ୍ତି ଦେବନାରୀମାନେ। ଦେବସ୍ତ୍ରୀ କେଶ ବିଭ୍ରଷ୍ଟ, କେଶ ଯେତେବେଳେ ପତିତ ହୁଏ ତାର ଯେଉଁ ସୁଗନ୍ଧ ନବ ସୌଗନ୍ଧିକ ଅତି ସୁଗନ୍ଧ, ଯତ୍ର ଆମୋଦମ ଉପାଦାୟ, ଯେଉଁ ଆମୋଦକୁ ଯେଉଁ ସେଣ୍ଟକୁ ଉପାଦାୟ ବହନ କରିକି ନିଅନ୍ତି, କିଏ ନିଅନ୍ତି, ମାରୁତ ପବନ ନେଉଛନ୍ତି। ତେଣୁ ସମଗ୍ର ସୁରଲୋକରେ ଦେବଲୋକରେ ଅମରାବତୀ ପୁରୀରେ କେବଳ ସୁଗନ୍ଧ, ପୁଷ୍ପ ସୁଗନ୍ଧ, ଏତେ ଭୋଗ। କିନ୍ତୁ ଏଭଳି ଭୋଗ ସ୍ଥାନକୁ ଗୋଟିଏ ମୁହୂର୍ତ୍ତରେ ବି ଛାଡ଼ିବାକୁ ପଡ଼ିଲା, ଭୋଗ ଯୋଗାଡ଼ କରିନାହାନ୍ତି, ପୂର୍ବଜନ୍ମର ପୁଣ୍ୟ ଫଳରେ ଏତେ ଭୋଗ ପାଇଛନ୍ତି, ତାକୁ ଛାଡ଼ିବାକୁ ପଡ଼ିଲା। ଆମେ ଏଇଠି ସବୁ ଯୋଗାଡ଼ କରିକି ମୋ ମାଛ ଭଳିଆ କ'ଣ ଭୋଗିବା କୁହନ୍ତୁ, ତଥାପି କାନେ କାନେ ଭାଗବତର ପ୍ରତି ପଦକ୍ଷେପରେ ପ୍ରଭୁ ଏ କଥା କହିଲେ ବି ମଣିଷର ଭୋଗ ଶକ୍ତି କମ, ମୁଁ ଶୁଖେଇବି। ଭଗବାନ ଗୀତାରେ କହିଦେଲେ ଭୋକ୍ତା ଆରମ୍ଭ କରିକି ତପସା, ମୁଁ ହେଉଛି ଭୋକ୍ତା, ଜୀବ ଭୋଗ ଉପଭୋଗକାରୀ ନୁହେଁ, ମୁଁ ଉପଭୋଗକାରୀ। କିନ୍ତୁ ଜୀବରେ ଅଭିମାନ ଯାଉନି କି ବିଷୟ ବାସନ ଯାଉନି। ଆଉ ନାରୀମାନେ ଯେଉଁ ଶ୍ୟାମା ନାରୀମାନେ, ଦେବନାରୀମାନଙ୍କର ଶରୀର ଏତେ କୋମଳ, ଏତେ ସୁକୁମାରୀ, ସେମାନେ ଟିକେ ଖରା ସହିପାରନ୍ତି ନାହିଁ। ସୁଖଦେବ କହିଛନ୍ତି, ହେ ମଜାଲକ୍ଷ ନିର୍ଗଛ ଧୂମେନ ଗୁରୁଗନ୍ଧିନା ପାଣ୍ଡୁରେଣ ପ୍ରତିଛନ୍ନ ମାର୍ଗ, ପାଣ୍ଡୁରେଣ ପ୍ରତିଛନ୍ନ ମାର୍ଗେ ଜାନ୍ତି ସୁର ସ୍ତ୍ରୀୟ। ଅଣାରୀ ମାନେ ଖରାରେ ଥାନ୍ତି। ଦେବ ଦେବତା ମାନଙ୍କର ହେମ ଜାଲ ତାଙ୍କର ଝରକା ଅଛନ୍ତି, ଝରକା ଆପଣ କେଉଁଠି କୁହନ୍ତି ନା ଜାଲନା ନା କଣ କୁହନ୍ତି, ଝରକା ବି କୁହନ୍ତି। ହେମ ଜାଲ ଅକ୍ଷ ଯେଉଁ ଗବାକ୍ଷ ଅଛନ୍ତି, ଝରକା ଅଛନ୍ତି, ଝରକାରୁ ସବୁବେଳେ ଅଗୁରୁଗନ୍ଧ ବାହାରୁଥିବ, ନିଗଚ୍ଛ ଧୂମେନ ଅଗୁରୁଗନ୍ଧିନା, ସମସ୍ତେ ଭଗବାନଙ୍କୁ ଆରାଧନା କରୁଥିଲେ। ଭଗବାନଙ୍କୁ ସମସ୍ତେ ଦେବତାମାନେ ପ୍ରାୟ ପ୍ରଭୁଙ୍କୁ ଆରାଧନା କରନ୍ତି, ପ୍ରାର୍ଥନା କରନ୍ତି, ନାମ କରନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଦେବତାମାନେ ଏତେ ପରିମାଣରେ ପ୍ରଭୁଙ୍କୁ ସେବା କରୁଛନ୍ତି। ଦେବତା ହେମଜାଲ ସ୍ୱର୍ଣ୍ଣର ଯେଉଁ ଜାଲ ଗବାକ୍ଷ ସବୁ ଲାଗିଛି, ଯାହା କହନ୍ତି ଗୋଲ୍ଡେନ୍ ନେଟ୍ ଇଂଲିଶରେ, ଆମର ଏଠି ଲୁହାର ସବୁ ଖାଡ଼ି ଦିଆହେଉନି, ଲୁହାର ଖାଡ଼ି ଜାଲନାମାନଙ୍କର କାଲି ଚୋର ବସି ବୋଲି ଦିଆହେଉଛି, ତାଙ୍କର ନାହିଁ ସବୁ ସ୍ୱର୍ଣ୍ଣରେ। ଏଠି ତ ଚୋର କେହି ନାହାନ୍ତି, ଆଉ ଠକ ଚୋର ଏଠି ନାହାନ୍ତି, ତାଲା ଏଇ କଳି ଯୁଗରେ ପଡ଼ିଲା ନା, ଆଉ ସତ୍ୟଯୁଗରେ ତାଲା ନଥିଲା, ସତ୍ୟଯୁଗରେ ସମସ୍ତଙ୍କ ଦ୍ୱାରା ଉନ୍ମୁକ୍ତ, କେତେ ସଠ ନଥିଲେ, ବଞ୍ଚକ ନଥିଲେ, ଲୋଭୀ ନଥିଲେ, ଆଉ ଆସିବ କେଉଁଠି, ଯାହା ତାଲା ମଣିଷ ସବୁ ଏଇଠି, ତା ଭିତରେ କମ୍ପର ଗୋଟେ ଗୋଟେ ବାନ୍ଧିଲେଣି ପଇସା ରଖିବା ପାଇଁ, ତା ଭିତରେ ତାଲା ମାରିଥିବେ, ନହେଲେ ସେ ଫୁଲ୍ ହେଇ ପଳେଇବେ, ଯଦି ଆପଣ ଟିକେ ଅସାବଧାନ ନେଇକି ଶୋଇଥିବେ ଫୁଲ୍ ନେଇକି ସେ ଚେନ୍ ଫୁଲ୍ ନେଇ ପଳେଇବେ। ମଣିଷ ଗୋଟେ ଖତରନାକ ପ୍ରାଣୀ। ସେ ମହାରାଜ ଆମର ଆମର ଇସ୍କନ ଜଣେ ମହାରାଜ ଅଛନ୍ତି, ଏବେ ବୃଦ୍ଧ ହେଇଗଲେ, ଅସୁସ୍ଥ ଟିକେ ଅଛନ୍ତି, ସେ ଆମେରିକା ଯାଆନ୍ତି ହିନ୍ଦୀରେ କଥା କହିବା ପାଇଁ, ରାଧା ଗୋବିନ୍ଦ ପୂଜ୍ୟପାଦ ରାଧା ଗୋବିନ୍ଦ ସ୍ୱାମୀ ମହାରାଜ, ସେ ଥରେ ଯାଇଥିଲେ ଆମେରିକାକୁ, ଆମେରିକାରେ ପ୍ରବଚନ ଦିଅନ୍ତି ହିନ୍ଦୀରେ, ବହୁତ ମାରୱାଡ଼ିମାନେ ଅଛନ୍ତି, ଭକ୍ତ ବି ଅଛନ୍ତି। ତାଙ୍କୁ ଥରେ ଡକାଗଲା, ତାଙ୍କୁ ଜଣେ ଭକ୍ତ କଲା, ମହାରାଜ ଆପଣ ଆସିଛନ୍ତି ଇଣ୍ଡିଆରୁ, ଚାଲନ୍ତୁ ଦେଖି ଆସିବେ ସବୁଠୁ ବଡ଼ ମ୍ୟୁଜିୟମ, ସବୁଠୁ ବଡ଼ ମ୍ୟୁଜିୟମ ଆମେରିକାରେ ଅଛି, ସେ ଯେଉଁ ସଂଗ୍ରହାଳୟ ବହୁତ ବଡ଼ ସଂଗ୍ରହାଳୟ, ସବୁ ସବୁ ସମସ୍ତଙ୍କ ପ୍ରତିମୂର୍ତ୍ତି ରଖାଯାଇଛି, ପଶୁ ପକ୍ଷୀ କେଉଁ ଦେଶରେ କେମିତିକା ବାଘ ତାକୁ ସବୁ ରଖାଯାଇଛି, ଲେଖାଯାଇଛି ଏଟା ଇଣ୍ଡିଆନ୍ ଟାଇଗର, ଏଟା ଆମେରିକାନ୍ ଟାଇଗର, ଏଟା ଇଣ୍ଡିଆନ୍ ଲାୟନ୍, ଇଣ୍ଡିଆନ୍ ଏଲିଫେଣ୍ଟ, ହ୍ୱାଇଟ୍ ଏଲିଫେଣ୍ଟ, ସବୁ ଲେଖାଯାଇଛି। ଲାଷ୍ଟ ଯାଇକି ପହଞ୍ଚିଲି, ଏଠି ମଣିଷ ଚିତ୍ରଣା, ମଣିଷ ଗୋଟେ ଷ୍ଟାଚୁ ଲେଖା, ସେଠି ଲେଖାଯାଇଛି ଦି ମୋଷ୍ଟ ଡେଞ୍ଜରିୟସ୍ ଆନିମାଲ୍ ଇନ୍ ଦିସ୍ ୱାର୍ଲ୍ଡ, ଏ ବିଶ୍ୱରେ ସବୁଠୁ ବଡ଼ ଡେଞ୍ଜରିୟସ୍ ଜୀବ ପଶୁ, ଭୟଙ୍କର ପଶୁ ମଣିଷର ଗୋଟେ ପ୍ରତିମୂର୍ତ୍ତି ରଖାଯାଇଛି। ମହାରାଜ କହିଲେ ମୋତେ ହସି ହସି ଗଢ଼ି, ଆରେ ପଶୁ ପକ୍ଷୀ ପାଖରେ ଲେଖାଲା ଏଟା ଲାୟନ୍ ଟାଇଗର, କିନ୍ତୁ ମଣିଷ ପାଖରେ ଲେଖାଲା ମୋଷ୍ଟ ଡେଞ୍ଜରିୟସ୍ ଆନିମାଲ୍, ସବୁଠୁ ଭୟଙ୍କର ପଶୁ ହେଉଛି ମଣିଷ। ସେ ଭଗବତ ଚେତନଶୀଳ ନହେଲା ସମାଜ ପାଇଁ ଏତେ ବଡ଼ ଭୟଙ୍କର ସ୍ଥିତି ସୃଷ୍ଟି କରିବ, ତା ପାଇଁ କେତେ ଲୋକ ଉଦ୍ବିଗ୍ନ ହେବେ, ଦେଖୁନାହାନ୍ତି କ'ଣ କରୁଛନ୍ତି, କେତେ ପ୍ରକାର ଲୋକ ବାହାରିଲେଣି, ଭୟଙ୍କର ଲୋକ ସବୁ ସମାଜରେ, କେତେ କାଣ୍ଡ କାରଖାନା, କିଏ କଲେଣି ମାଓବାଦୀ, କିଏ କଲେଣି ଏବାଦୀ ସେବାଦୀ, ସମାଜରେ କେତେ ଲୋକ ଉଦ୍ବିଗ୍ନ ଦେଉଛନ୍ତି, ଡେଞ୍ଜରସ୍ ଆଗେ। ସ୍ୱର୍ଗ ଲୋକରେ ଚୋର ଫର ନାହାନ୍ତି, ସ୍ୱର୍ଣ୍ଣ ଗବାକ୍ଷ ଲାଗିଛନ୍ତି, ଆଉ ହେମ ଜାଲରୁ ସ୍ୱର୍ଣ୍ଣ ଜାଲରୁ ବାହାରିକି ଆସୁଛି କ'ଣ, ଅଗୁରୁ ଅଗୁରୁ ଗନ୍ଧ ସବୁ ଆସୁଛି, ଆପଣ ଦେଖିବେ ଧୂପ ବା ଅଗୁରୁ ଗନ୍ଧ ଯେତେବେଳେ ଆସୁଛି, ସେ ଧୂଆଁ ଗୁଡ଼ିକ ସେ ଦେଖିବେ ସବୁ ଏମିତି ବୁଲି ବୁଲି ଉପରକୁ ଯାଏ। ସ୍ୱର୍ଗପୁରର ବର୍ଣ୍ଣା ସୁଖଦେବ ଦେଉଛନ୍ତି, ଅକ୍ଷ ନିଗଚ୍ଛତ ଧୂମେନ ଅଗୁରୁ ଗନ୍ଧିନା ପାଣ୍ଡୁରେଣ ପ୍ରତିଚ୍ଛନ୍ନ ମାର୍ଗ, ସେଠି କିଏ ଛତା ଧରିକି ଚାଲୁନାହାନ୍ତି, ଅମ୍ବ୍ରେଲା ନାହିଁ ସେଠି, ଏ ଅଗୁରୁ ଗନ୍ଧ ଯେଉଁ ବାହାରିକି ଆସୁଛି ଦେବତାମାନଙ୍କୁ ଉପାସନା କରିବା ଦ୍ୱାରା ଦେବଗୃହରୁ ଗବାକ୍ଷ ଦେଇକି, ସେ ଧୂଆଁ ଗୁଡ଼ିକ ଆକାଶରେ ଏତେ ପରିମାଣରେ ଖେଳୁଛି, ଦେବନାରୀମାନେ ଯେତେବେଳେ ଏ ମାର୍ଗରେ ରାଜମାର୍ଗରେ ଚାଲନ୍ତି, ପାଣ୍ଡୁରେଣ ପ୍ରତିଚ୍ଛନ୍ନ ମାର୍ଗେ ଜାନ୍ତି ସୁରପ୍ରିୟା, ସୂର୍ଯ୍ୟାଲୋକର କିରଣ ପାଇଁ ଛତା କିଛି ଆବଶ୍ୟକ ନାହିଁ, ଏତେ ଅଗୁରୁର ସେ ପାଣ୍ଡୁ ଧୂମ୍ର ଗୁଡ଼ିକ ଯାଉଛି ସବୁ, ଧୂପର ଧୂଆଁ ତାର ଛାଇରେ ଦେବନାରୀମାନେ ଯାଉଛନ୍ତି, ଏତେ ସୁକୋମଳ ତାଙ୍କର ଶରୀର, ସବୁ ପୁଣ୍ୟ ପୁଣ୍ୟବାନ ବ୍ୟକ୍ତି ନା ସବୁ, ପ୍ରଭୁ ତ ସବୁ ବ୍ୟବସ୍ଥା କରିଛନ୍ତି ସ୍ୱର୍ଗ ଲୋକରେ। ମୁକ୍ତାବିତା ନେଇ ମଣି ହେମ କେତୁ ବି ନାନା ପତାକା ବଲି ଭିଭିରାବୃତମ ଶ୍ରୀଖଣ୍ଡି ପାରାବୃତ ଭୃଙ୍ଗନାଦିତମ ବୈମାନିକ ସ୍ତ୍ରୀ କଲ ଗୀତ ମଙ୍ଗଳମ। ବୈମାନିକ ସ୍ତ୍ରୀ ମାନେ ବୈମାନିକ ସ୍ତ୍ରୀ କୁହାଗଲା, ଦେବତାମାନଙ୍କୁ ବୈମାନିକ ବୋଲି କୁହାଯାଏ, ବୈମାନିକ ପ୍ରାୟ ସମୟ ବିମାନରେ କଟାନ୍ତି, ମଣିଷର ପଇସା ହେଇଗଲେ ସେ ଆପଣ କହିବେ ଭୁବନେଶ୍ୱର ଆପଣ ଟ୍ରେନ୍ରେ ଯିବ କାଲି କଲିକତା କି ଦିଲ୍ଲୀ ସାଙ୍ଗେ ସାଙ୍ଗେ ବିମାନରେ ଯିବ। ଆରେ ଭାଇ ସେଠି ଏଠି ଏମିତି ପୁଣ୍ୟ କରିଛନ୍ତି ସେମାନେ କେବଳ ବୈମାନିକ ମାନେ ବୈମାନିକଙ୍କର ସ୍ତ୍ରୀ ମାନେ ଦେବତାଙ୍କର ସ୍ତ୍ରୀ ମାନେ କଲଗୀତ ମଙ୍ଗଳମ ମଙ୍ଗଳ କଳଗୀତ ଭଗବାନଙ୍କର ନାମ ସବୁବେଳେ ପ୍ରଭୁଙ୍କର ନାମ କୃଷ୍ଣ ନାମ ଗୋବିନ୍ଦ ନାମ ରାମ ନାମ ସବୁବେଳେ ମଙ୍ଗଳମ ସ୍ୱର୍ଗ ଲୋକ ସବୁବେଳେ ମଙ୍ଗଳ ଧ୍ୱନିରେ ସଂସାରରେ ଅମଙ୍ଗଳ କେମିତି ଦୂର ହବ। କାଲି କୀର୍ତ୍ତନ ଘରକୁ ଯାଇଥିଲେ କାଲି ରାତିରେ କେମିତି ହଉଥିଲା କେଉଁ ଗାଁରେ ତୁମର ଗାଁରେ ନା ନାମ ହଉଥିଲା ଓଡ଼ିଆ ଓଡ଼ିଆରେ ବା କଥା ଅଛି ପାପ ପାପ କରିବା ଲୋକ ତ ବର୍ତ୍ତମାନ କମ୍ ଅଛନ୍ତି କି ପାପ ଗୃହେ ଗୃହେ ହେଉଛି ଏ ଅମଙ୍ଗଳ ଯାହାକୁ ଆବରଣ ବର୍ତ୍ତମାନ ଗୋଟେ ଘେରିକି ରହିଛି କଲଗୀତ ମଙ୍ଗଳମ ସ୍ୱର୍ଗ ଲୋକରେ ପାପି କେହି ନାହାନ୍ତି ପାପ ନାହିଁ ପୁଣି ବି ସବୁବେଳେ ଭଗବାନଙ୍କର ନାମ ଧ୍ୱନି ନାମ କୀର୍ତ୍ତନ ଚାଲିଛି ଏ ଜଗତର ପାପକୁ ଅଶେଷ ପାପକୁ ଯଦି ବିତାଡ଼ିତ କରିବା ପାଇଁ ଚାହାନ୍ତି କେହି କେବଳ ଗୋଟିଏ ଉପାୟ ପ୍ରଭୁଙ୍କର ନାମ ସମସ୍ତେ ଉଚ୍ଚସ୍ୱରରେ ମହାପ୍ରଭୁଙ୍କର ନାମ କୀର୍ତ୍ତନ କଲେ ଦେଶର ସମସ୍ତ ମଙ୍ଗଳ ମଙ୍ଗଳ ଉଦୟ ହେବ। ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ସ୍ୱର୍ଗରେ ବୈମାନିକ ସ୍ତ୍ରୀ କଲ ଗୀତ ମଙ୍ଗଳମ କେବଳ ଏତିକି ମଙ୍ଗଳ ନାହିଁ ଏମାନେ ବୈମାନିକ ସ୍ତ୍ରୀ ମାନେ ଦେବସ୍ତ୍ରୀ ମାନେ ବିମାନରେ ବସିକି ପ୍ରଭୁଙ୍କର ଗୁଣଗାନ କରୁଛନ୍ତି। ଏହି ସମୟରେ ଶ୍ରୀଖଣ୍ଡୀ ଏଠି କହୁଛନ୍ତି ନା ଶ୍ରୀଖଣ୍ଡୀ ପାରା ବ୍ରତଭୃଙ୍ଗନାଦିତମ ମୟୂର ବୃନ୍ଦାବନ ଯିବେ ଆଜି ବି ଦେଖିବେ ମୟୂରର ଧ୍ୱନି କିଭଳି ଆଉ ପାରାବତ ଭୃଙ୍ଗ ଏମାନେ ସବୁ ନାଦିତ କରୁଛନ୍ତି ଆଉ ନାନା ପତାକା ବୋଲି ବି ଦେବଗୃହମାନଙ୍କରେ ସବୁ ପତାକା ଝୁଲିଛି ଏ ହେଉଛି ସ୍ୱର୍ଗ ଲୋକର ସଭା। ମୁକ୍ତା ବିତା ନାଇ ମଣି ହେମ କିଏ ତୁବି ବିତାନେ ମାନେ ଏ ଯେଉଁ ଚାନ୍ଦୁଆ ଚାନ୍ଦୁଆରେ ସବୁ ମୁକ୍ତା ଖଞ୍ଜା ହେଇଛି ମଣି କେତୁ ସବୁ ଖଞ୍ଜା ହେଇଛି ଦେବଗୃହ ଭିତରେ ଯେଉଁ ଦେବତାମାନଙ୍କର ଯେଉଁ ଗୃହ ଭିତରେ ଯେଉଁ ଚାନ୍ଦୁଆ ଅଛି ସବୁ ମଣି ହେମ ସ୍ୱର୍ଣ୍ଣରେ ସବୁ ଏଣେ ପତାକା ସବୁ ଗୃହର ଉର୍ଦ୍ଧ୍ୱରେ ଲାଗିଛି ଏଣେ ଶ୍ରୀଖଣ୍ଡୀ ମୟୂର ପାରାବତ ଭୃଙ୍ଗ ଏମାନେ ନାଦିତ କରୁଛନ୍ତି ଏଣେ ଦେବସ୍ତ୍ରୀମାନେ ସୁନ୍ଦର ଗୀତ ଗାଉଛନ୍ତି। ସ୍ୱର୍ଗପୁରର ଶେଷ ବନ୍ଦନା କହୁଛନ୍ତି ସୁଖଦେବ କଣ କହିବା ସ୍ୱର୍ଗପୁରର ଶୋଭାକୁ ମୃଦଙ୍ଗ ଶଙ୍ଖ ନାଦୁଦ୍ନୁଶ୍ୱନି ସତାଳ ବିନା ମୁରଜ ଇଷ୍ଟବେଣୁ ଭି ନୃତ୍ୟେଶ ବାଦ୍ୟୈ ଉପଦେବ ଗୀତକୈ ମନୋରମାଂ ସ୍ୱପ୍ରଭୟା ଜିତ ପ୍ରଭାମ ମନୋରମାଂ ଜିତୟା ସଜିତ ପ୍ରଭାମ। ଭାଗବତର ସଂସ୍କୃତର ଯେଉଁ ରଚନା ଶୈଳୀ ଯେଉଁମାନେ ପାଠ କରିଥିଲେ ଜାଣିଥିଲେ ଆମେ ତ ପାଠ କରୁନୁ ସଂସ୍କୃତ ଗ୍ରାମାର ଜ୍ଞାନ ମୋର ଟୋଟାଲି ହିଁ ନାହିଁ କ୍ରିୟାକର୍ତ୍ତା କର୍ମ ମୁଁ କିଛି କହିପାରିବି ସମାସ କେବଳ ସାଧୁଗୁରୁଙ୍କର ଆପଣମାନଙ୍କର କୃପା ବୈଷ୍ଣବମାନଙ୍କର କୃପାକୁ ଆଶ୍ରୟ କରି ଆମେ ଯାହା କହୁଛୁ ଜିତ ପ୍ରଭାମ ମନୋରମାମ ସ୍ୱପ୍ରଭୟା ଜିତ ପ୍ରଭାମ ସ୍ୱର୍ଗପୁର ମନୋରମରେ ସ୍ୱପ୍ରଭାକୁ ଜିତ ପ୍ରଭାମ ସାକ୍ଷାତ ପ୍ରଭା ଦେବୀଙ୍କୁ ଶୋଭା ଦେବୀଙ୍କୁ ଜୟ କରିହେଉଛୁ। ଏଭଳି ସ୍ୱର୍ଗ ମୃଦଙ୍ଗ ଶଙ୍ଖନାଦ ଦୁନ୍ଦୁଭୀ ଶୁଣେ ଦୁନ୍ଦୁଭୀ ବାଜୁଛି ମୃଦଙ୍ଗ ବାଜୁଛି ଶଙ୍ଖନାଦ ହଉଛି କେମିତି ହଉଛି ନା ସତାଳ ବିଣା ସତାଳରେ ସମସ୍ତେ ତାଳ ଜ୍ଞାନ ପ୍ରଚୁର ସେଥିପାଇଁ ଗନ୍ଧର୍ବ ମାନେ ପୁରା ଏକ୍ସପର୍ଟ ଏ ଯେଉଁମାନେ ନୃତ୍ୟ ଗୀତ କରୁଛନ୍ତି ତାଙ୍କୁ କୁହାଯାଏ ଏଇଟା ଗାନ୍ଧର୍ବିକ କଳା ଗନ୍ଧର୍ବଙ୍କର କୃପା ପାଇଥିଲେ ଏସବୁ ହବନ ଭବନ ଆଉ ଇଷ୍ଟ ବେଣୁ ବି ବେଣୁ ବାଜୁଛି ମୁରଜ ଡ୍ରମ୍ ବାଜୁଛି ଆଉ ନୃତ୍ୟ ସବାଦେଇ ଉପଦେବ ଗୀତ କେଇ ଗୀତ ଉପଦେବ ଗନ୍ଧର୍ବ ଗୀତ କେଇ ସବୁବେଳେ ଗାନ କରୁଛନ୍ତି ଆଉ ନୃତ୍ୟ ସବାଦ୍ୟ ବାଦ୍ୟ ନୃତ୍ୟ ସହ ଗନ୍ଧର୍ବ ମାନେ ଗାନ କରୁଛନ୍ତି। ମଣିଷ ଆନନ୍ଦରେ ଅଛି ବୋଲି କେମିତି ଜାଣିବେ ବାପା ଆନନ୍ଦରେ ଅଛି ନା ପୁଅ ଦେଖି ଚବିଶ ଘଣ୍ଟା ବାପା ଦି ପଠେଇବ ଟିକେ ଗଲୁରେ ଛକରୁ ମହାକାବ ଛକରୁ ଟିକେ ନେଇଆସିବୁ ହାଟ ପଡ଼ିଆରୁ ଟିକେ ନେଇଆସିବୁ ସଉଦା ସିଏ ଘରେ ଖାଇବାକୁ ନଥିବ, ସଉଦା ଗଲେ ତେଲ ଗଲେ ସେ ରୋଷେଇ ହବ, ଛୁଆ କଣ ଚିନ୍ତା ଅଛି, ସେ ସେ ତେଲ ବଟଲ ଧରି ନାଚି ନାଚିକି ଆସୁଥିବ, ପୁଣି ତେଲ ଭରି କରିକି ପାଞ୍ଚ ଟଙ୍କାର ତେଲ କି ଦଶ ଟଙ୍କାର ତେଲ ଭରିକରି ତା ଯାଉଥିବ ନାଚି ନାଚି, ତେଲକୁ ଫୋପାଡ଼ ଦେଇକି ପଳେଇବୁ ତୁ ନାଚି ନାଚିକି, ତେଲ ବୋଇସାରିବୁ ତାର ଚିନ୍ତା ନଥିବ, ତାର ନୃତ୍ୟ ବାଳକ କାହିଁକି ନୃତ୍ୟ କରେ ଏତେ, ଯେଉଁ ବାଳକ ଯେତେ ନୃତ୍ୟ କରୁଛି, ଆନନ୍ଦ ହେଉଛି, ନୃତ୍ୟ ହେଉଛି ଆନନ୍ଦର ସୂଚକ। ମହାପ୍ରଭୁ ସେଥିପାଇଁ ନାମ ସଂକୀର୍ତ୍ତନରେ ନୃତ୍ୟ ଗୀତ ଇଏ ତୈଜାତିକ ବାଦ୍ୟ ସବୁ ଯୋଡ଼ିଲେ, କାରଣ କଳିଯୁଗର ଲୋକ ତ ତାର ତାଙ୍କର ସ୍ୱାଭାବିକ ନାମ ପ୍ରତି ରତି ନାହିଁ, ତେଣୁ ବାଦ୍ୟ ଗୁଡ଼ିକ ବାଜିଲେ କାଳେ ରତି ଆସିବ କି, ଏପାଇଁ ମହାପ୍ରଭୁ ଏଇଟା ତୈଜାତିକ ଦେଇଛନ୍ତି। କାରଣ ମହାପ୍ରଭୁ ଗାଇଲା ବେଳେ ହାରମୋନିୟମ ଥିଲା ନା କ'ଣ, କଳିଯୁଗର ଲୋକମାନଙ୍କର ଟିକେ ରତି ଉଦୟ ହଉ। ନୃତ୍ୟ ଗୀତ ସବୁବେଳେ ଗନ୍ଧର୍ବ ମାନେ ସତାଳରେ ବୀଣା ବାଜୁଛି, ମୃଦଙ୍ଗ ବାଜୁଛି, ଶଙ୍ଖ ବାଜୁଛି, ଦୁନ୍ଦୁଭି ବାଜୁଛି। ନୃତ୍ୟ ସବାଦେ ଉପଦେବ ଗୀତକେ, ଉପଦେବ ମାନେ ଗନ୍ଧର୍ବ ମାନେ ସୁନ୍ଦର ଗାନ କରୁଛନ୍ତି। ମନୋରମାମ ସୁପ୍ରଭୟାଜିତ ପ୍ରଭା, ମନୋରମାରେ ସ୍ୱର୍ଗପୁର ଆଜି ପ୍ରଭା ଦେବୀଙ୍କୁ ବି ଜିତିଯାଇଛି। ଏତିକି କହିସାରିଲା ପରେ ସାରିଲେ ସ୍ୱର୍ଗପୁରର ବର୍ଣ୍ଣନା ସାରୁଛନ୍ତି। ପରୀକ୍ଷିତ କାଳେ ପଚାରିବେ, ଆଜ୍ଞା ଆପଣ ସ୍ୱର୍ଗ କଥା କହିଲେ ଯେ ସ୍ୱର୍ଗ କିଏ ଯାଆନ୍ତି କିଏ ନ ଯାଆନ୍ତି କହିଲେ, ଗୋଟିଏ ଶ୍ଳୋକରେ କହିଦେଲେ କିଏ ଯିବେ କିଏ ନ ଯିବେ, ଚିନ୍ତା କର ଆପଣ ୟା ପରେ ବିଚାର କରିବେ କେତେ ଜଣ ଲୋକ କଳିଯୁଗରେ ସ୍ୱର୍ଗକୁ ଯିବେ। ଗୁଣ ଗୁଡିକ ଯାହା ନିକଟରେ ନାହିଁ ସେମାନେ ସେଠିକି ଯିବେ। ପ୍ରଥମେ କହୁଛନ୍ତି ଜାନ ସେଇ ସ୍ୱର୍ଗକୁ ନ ବ୍ରଜନ୍ତି, ଯାଇପାରନ୍ତି ନା, ସ୍ୱର୍ଗକୁ ଯିବା ଆମର ଚରମ ଲକ୍ଷ୍ୟ ନୁହେଁ, ଆମର ଚରମ ଲକ୍ଷ୍ୟ ବୈକୁଣ୍ଠ ବା ବିଷ୍ଣୁଲୋକ ବା ଗୋଲକ ବୃନ୍ଦାବନ, ଗୌଡ଼ୀୟ ବୈଷ୍ଣବ ମାନଙ୍କର ଚରମ ଲକ୍ଷ୍ୟ ଗୋଲକ ବୃନ୍ଦାବନ। ସ୍ୱର୍ଗ ଲୋକକୁ ଏଠି ସ୍ୱର୍ଗପୂର୍ଣ୍ଣ ବଳି ମହାରାଜଙ୍କ ପାଇଁ ବର୍ଣ୍ଣନାଟା ଦିଆଯାଉଛି। ବଳି ମହାରାଜ ଆଜି ସ୍ୱର୍ଗପୁରକୁ ଘେରି ନେଇଛନ୍ତି, ଯେଉଁ ଇନ୍ଦ୍ର ଆଜି ଏତେ କଠୋର ତପସ୍ୟା କରି ଯେଉଁ ବଳିଙ୍କ ଉପରେ ପ୍ରହାର କରି ଦୈବାସୁର ସଂଗ୍ରାମରେ ବଜ୍ର ପ୍ରହାର କରି ମାରିଥିଲେ ସେ ବିଷୟକୁ ଭୋଗିବା ପାଇଁ, କିନ୍ତୁ ସେ ବିଷୟ ଆଜି ତାଙ୍କୁ ଏତେ କଷ୍ଟ ଦେଉଛି, ଗୋଟିଏ ମୁହୂର୍ତ୍ତ ଭିତରେ ସେ ସ୍ୱର୍ଗପୁରରୁ ବାହାରିକି ଯିବେ, ଆଉ ସେ ସ୍ୱର୍ଗପୁର ବି ଏତେ ସହଜରେ ଗୋଟେ ଲୋକ ଯାଇପାରିବ ନା, ତାକୁ ସୁଖଦେବ କହୁଛନ୍ତି। ଆମର ସମାଜରେ କ'ଣ ଅଛି କି ଭାଇ, ଆମର ଚରମ ଲକ୍ଷ୍ୟ ହେଲା ଭଗବାନଙ୍କ ନିକଟକୁ ଯିବା, ସ୍ୱର୍ଗପୁରକୁ ଗଲେ ଏଠି ପତନ ଅଛି ଆମର, ସେଥିପାଇଁ ସାଧାରଣତଃ ନିଚ ଲୋକର ଲୋକମାନେ, ନିଚ ଲୋକମାନେ କିଛି ପୁଣ୍ୟକର୍ମ କରିପାରିବେନି, ନିଚ ବର୍ଣ୍ଣର ଲୋକମାନେ ପୁଣ୍ୟକର୍ମ କଲେ ତ ସେମାନେ ସ୍ୱର୍ଗକୁ ଯିବେ, ସେଥିପାଇଁ ସେ କହିବେ ନା 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 ଆମେ ଉଚ୍ଚ ବର୍ଣ୍ଣର ଜନ୍ମ ହେଇଛୁ, ଆମେ କେବଳ ପୁଣ୍ୟକର୍ମ କରିବୁ ଆମେ ସ୍ୱର୍ଗକୁ ଯିବୁ, କିନ୍ତୁ ସ୍ୱର୍ଗ ଯିବା ଚରମ ଲକ୍ଷ୍ୟ ନୁହେଁ, ଚରମ ଲକ୍ଷ୍ୟ ହେଉଛି ବୈକୁଣ୍ଠ। କାରଣ ସ୍ୱର୍ଗକୁ ଗଲା ପରେ ବି ନର୍କ ଦଣ୍ଡର ଚାନ୍ସ ଅଛି, ନର୍କକୁ ଯିବା ଲୋକରେ ବି ସ୍ୱର୍ଗକୁ ଯିବାର ଚାନ୍ସ ଅଛି, କାରଣ ନର୍କକୁ ଗଲା ପରେ ପୁଣି ଦଣ୍ଡ ପାଇଲା ପରେ ପୁଣି ଏଠିକି ଆସିବ କି ନାହିଁ, ପୁଣି ଏଠି ପୁଣ୍ୟକର୍ମ କଲା ଯଦି ପୁଣି ସ୍ୱର୍ଗକୁ ଯାଇପାରେ, କିନ୍ତୁ ସ୍ୱର୍ଗକୁ ଯିବା ଲୋକରେ ବି ପୁଣି ଏଠିକି ଆସିବାର ଅଛି। ଯେ ସ୍ୱର୍ଗକୁ ଯାଇଥିବ ଏଠୁ ଟ୍ରାଫିକ୍ ଭଳି, ଏଠୁ ଯେ ସ୍ୱର୍ଗକୁ ଯାଇଥିବ ତାର ପୁଣ୍ୟ ସରିଲେ ଏଠିକି ଆସିବ, ଏଠୁ ଯେ ନର୍କକୁ ଯାଇଥିବ ତାର ଦଣ୍ଡ ସରିଲେ ଏଠିକି ଆସିବ, ତେଣୁ ସ୍ୱର୍ଗକୁ ଦିଏ ଯାଇଛି ନର୍କକୁ ଦିଏ ଯାଇଛି ଦୁଇ ଜଣ ଯାକ ଏକ ଜାଗାରେ ଭେଟେ, ତେଣୁ ଅଭିମାନ କରି ଲାଭ କ'ଣ ଅଛି, ଆମେ ପୁଣ୍ୟମାନ ଆମେ କରୁଛୁ, ଆମେ ବ୍ରାହ୍ମଣ, ଆମେ କ୍ଷତ୍ରିୟ, ଆମେ ବୈଶ୍ୟ, ଆମେ ଶୂଦ୍ର ନା, ଭକ୍ତିନ ଠାକୁର ମନା କଲେ ଭାଇ ଆମେ ଓଦାର ବାପାର ବେପାରୀ ହେଇକି ଜାହାଜର ମୂଲ୍ୟ କାହିଁକି ବୁଝିବା, ଆରେ ପୁଣ୍ୟକର୍ମ ସବୁ ଛାଡ଼ିଦିଅ ହରିଙ୍କର ଭଜନ କର, ଯଦି ଭଲ କର୍ମ କର ସ୍ୱର୍ଗ ଭୋଗ ତପର, ଯଦି ଭଲ କର୍ମ କର ସ୍ୱର୍ଗ ଭୋଗ ତପର, ତାତେ ବିପ୍ର ଚଣ୍ଡାଳ ସମାନ,
जन्मांतरे समान विधान।
जदि भल कर्म कर स्वर्ग भोग अतपर, यदि भल कर्म कल स्वर्ग को पलि गल, ताते विप्र चंडाल समान। जो ब्राह्मण क्षेत्र भितर गंडोल लागिछ, कि बाकी कहो ब्राह्मण सी कि कहो शूद्र, जो वर्ण भितर गंडोल लागिछ, वर्णटा किसी काम दबनि। चोर जी दि जन चोर जी गंडोल लागन, से कहो ब्राह्मण चोर मु क्षेत्र चोर। चोरी कला परे पुलिस स्टेशन रे ब्राह्मण चोर को बेसी माड़, क्षेत्र चोर को माड़े कि चोर लिस्ट सब चली गल। दुई जन जाक समान माड़, जेल रे समान खाइबा। ब्राह्मण बोली कहे मुझे घी खाई आसती आज्ञा मत घी दिं से समस्त जहाँ बढ़ाओ से बढ़ाओ। भक्ति नाटक वर्ण को लेकिन लिखिं रे भाई, वर्ण पाई कहीं अभिमान करुछ, तुम्हें तो आत्मा, तुम्हें आत्मा। पुण्यकर्म करने वर्णर किसी रोच, हाँ वर्ण अभिमान रोच, कारण नीच लोक घर को ब्राह्मण आसबे कर्म करे से उधार के पाइब। सी कह ठीक अच्छे तुम्हें वर्णर अभिमान नहीं, जब भल कर्म करुच तो स्वर्ग जीव। ताते विप्र चंडाल समान, जब पुण्यकर्म चंडाल भी कर दुई जन जाक स्वर्ग को गला कौन अच्छी, से स्वर्ग में कौन अच्छी, स्वर्ग देवता ब्राह्मण देवता चंडाल देवता, से तो दुई जन सामान है। सामान पुण्यकर्म कर चंडाल ब्राह्मण पुण्यकर्म उभय कल उभय जातिर लोक, कि चंडाल कौन पुण्यकर्म करें से दान कला, से यज्ञ न कर पारे दान कला, जदि गरीब लोक आहार दे, जदि वृक्षरोपण कला, जदि विद्यालय खोलला, जदि रोगी सेवा कला, ए पिला ए चुपचाप दे दर बस, ताले सी कौन कर, सी पुण्य पाइल ना, सी भी स्वर्ग को जीव। ब्राह्मण भी यज्ञ कर्म कर स्वर्ग जाइए, उभय उभय भेट हो कि ना, से विप्र आ चंडाल दुज सामान। यदि ब्राह्मण भूल कर मदमांस भोजन कर चंडाल ही मदमांस भोजन कर दुज नर्क को जमराज कौन पहाड़ कमेबे कि ब्राह्मण को, दुई जन सामान पार पुलिस जमी पिटुच्छे ते वर्णर अभिमान नहीं लाभ कौन अच्छी। आमर चरम लक्ष्य स्वर्ग नुहे कि नरक नुहे, आम चरम लक्ष्य कौन भक्ति ठाकुर कहते तबे जदि कृष्ण भक्ति
साध तुमि जथा शक्ति, तबे जदि कृष्ण भक्ति साध तुमि जथा शक्ति, सोन रसो हाग स्थान पावे, सोन रसो हाग स्थान पावे, सार्थक हईबे सूत्र सर्व लाभ इहामृत, सार्थक हईबे सूत्र सर्व लाभ इहामृत, विनोद करिबे स्तुति गान, विनोद करिबे स्तुति गान।
भाई उदार व्यापारी है जहाज में कहीं मारपीट लगुच या पूर्व पदर अच्छी अदार बेपारी जहाज को किणापी मारपीट लगे दुई जन बेपारी लाभ किसी अच्छी बुद्धि मान तुम्हें समय नष्ट कर वर्ण अभिमान नहीं समाज भितर गंडोल होगा उचित नुहे कर्म नहीं कि विचार करा दरकार आम ब्राह्मण कि कर्म करुच्चे शूद्र कि कर्म करुच्चे क्षेत्र कि कर्म करुच्चे वैश्य कि कर्म करुच्चे कर्म उपर गुरुत्व देवा दरकार कारण पाप कला ब्राह्मण चंडाल दुई जन जाक गोटे जगार जी स्वर्ग को जी ए नर्क को जी पुण्य कला ब्राह्मण चंडाल दुई जन स्वर्ग को जी भक्ति ठाकुर कहते ना ये स्वर्ग ये अनित्य स्वर्ग आमर कौन दरकार भाई एत झमेला नक तबे जदि कृष्ण भक्ति साध तुम यथाशक्ति यथाशक्ति जी तुम शक्ति अच्छे तुम्हें कृष्ण भक्ति लगे दि सुनार सुहाग स्थान पावि वैकुंठ सुनार सुहाग स्थान सुशोभित स्थान आ भक्ति ठाकुर कहते मु स्तुति गान करी जे कृष्ण भक्ति करुचे अजथा कहीं बिवाद लगुच ये श्रीधर स्वामी टीकार रचना कले आरे एभली विषय को स्वर्ग को कहीं वर्णना कले सुखदेव गोस्वामी से कहते धिक धिक ग्राम्य सुखम आरे इंद्र ଆଉ ସେ ଗ୍ରାମ୍ୟ ସୁଖରେ ତୁ ରହିଛୁ, ଚାରିକର ତତେ ଘେରିକି ରହିଛି ବିପଦ, ବଳି ମହାରାଜ ତତେ ଚାରିକର ଘେରିକି ରହିଛନ୍ତି, ତୋର ସୈନ୍ୟମାନେ ଘେରିକି ରହିଛନ୍ତି, ବର୍ତ୍ତମାନ ତତେ ଇନ୍ଦ୍ର ସୁଖକୁ ଛାଡ଼ିବାକୁ ପଡ଼ିବ। ସେଠି କହୁଛନ୍ତି ଧ୍ରିକ୍ ଗ୍ରାମ୍ୟ ସୁଖମ ତଥାବିଧମ ପୁରୀମ। ଶ୍ରୀଧର ସ୍ୱାମୀ ତ ଭାରି ସିଦ୍ଧାନ୍ତ, ଆମର ତ ବନ୍ଦ୍ୟ। ମହାପ୍ରଭୁ କହିଲେ ସ୍ୱାମୀ ନାଇଁ ଯେଇ ମାନି ବେଶିଆ ତାରେ ଗଣି, ସ୍ୱାମୀକି ଯଦି ନାରୀ ନ ମାନିଲା ସେ ବେଶିଆ। ସେପଟେ ଶ୍ରୀଧର ସ୍ୱାମୀଙ୍କୁ ଭାଗବତରେ ଯିଏ ଟୀକାକାର ତାଙ୍କୁ ତାଙ୍କର ସିଦ୍ଧାନ୍ତକୁ ନ ମାନିବ, ସେ ଭାଗବତ ବୁଝିପାରିବନି କି ତା ନିକଟରେ ଭାଗବତ ଶୁଣିବାକୁ ଉଚିତ। ସେ କହିଲେ ଧିକ୍ ଗ୍ରାମ୍ୟ ସୁଖମ ଧିକ୍ ତଥାବିଧ ପୁରୀମ, ଆରେ ସେ ସ୍ୱର୍ଗ ଲୋକକୁ ଧିକ୍ ସୋମବାର ଲେଖୁଛନ୍ତି ନା କାହିଁକି ଏଠି କହୁଛନ୍ତି କସ୍ମାଦେବ ପରିତ୍ୟଜ୍ୟ ଇନ୍ଦ୍ରାଦୟ ପଳାୟିତା। କଣ କୁହାଯିବ ସେ ପୁରୀକୁ ଯାହାକୁ ଛାଡ଼ିକି ଇନ୍ଦ୍ର ବର୍ତ୍ତମାନ ପଳେଇଯିବେ, ଯୋଉଠି ଭୟ ଅଛି, ଯୋଉଠି ଶତ୍ରୁର ଭୟ ଅଛି, ସେଭଳି ପୁରୀ ଆମର କଣ ଆବଶ୍ୟକ? ପରମ ବୈରାଗୀ ତ ଶ୍ରୀଧର ସ୍ୱାମୀ ସେ କହୁଛନ୍ତି ଇତି ବୈରାଗ୍ୟର୍ଥମ ଇନ୍ଦ୍ର ପରି ଅନୁମନ୍ନୟତି। ଏ ବୈରାଗ୍ୟ ଆସିବା ପାଇଁ ଦିକ୍ ବିଗ୍ରାମ୍ୟ ସୁଖମ, ବିଷୟ ସୁଖ ଗ୍ରାମ୍ୟ ସୁଖ କୁହାଯାଏ ସଂସ୍କୃତରେ, ଦିକ୍ ଗ୍ରାମ୍ୟ ସୁଖମ ଦିକ୍ ତଥାବିଧ ପୁରୀ। ସେ ଇନ୍ଦ୍ରପୁରୀକି ଧିକ୍ ସେ ବିଷୟ ସୁଖ, ସେଭଳି ନାରୀ ଶ୍ୟାମା ନାରୀ ଏତେ ବିମାନ ସବୁକିଛି କଣ କାମରେ ଲାଗିବ, ବର୍ତ୍ତମାନ ଛାଡ଼ିକି ଯିବାକୁ ପଡ଼ିବ। ଆଉ ସେ ସ୍ୱର୍ଗପୁରୀକୁ କିଏ ଯାଇପାରନ୍ତି ନା? ଜାନ୍ନ ବ୍ରଜନ୍ତି ଅଧର୍ମିଷ୍ଠା। ସ୍ୱର୍ଗ ଲୋକକୁ ଚାରି ପ୍ରକାର, ଏଇ ପାଞ୍ଚ ପ୍ରକାର ଲୋକ ଯାଇପାରିବେ, କେତେ ପ୍ରକାର ଲୋକ ଆପଣ ଗଣିନେବେ? ଅଧର୍ମିଷ୍ଠା ପାପୀ ନୁହଁ, ଯିଏ ପାପ କରୁଛନ୍ତି ସ୍ୱର୍ଗକୁ ଯାଇପାରିବେ ନା, ମନେ ରଖି ପାପ କର୍ମ, ଆମିଷ ଭୋଜନ କରିବା, ପରଦ୍ରବ୍ୟ ଚୋରି କରିବା, ଏ ସବୁ ପାପ କର୍ମ। ପାପ ଅର୍ଥରେ ବୁଝିନେବେ ଅନ୍ୟ ନିଜର ସୁଖ ଭୋଗ ପାଇଁ ଅନ୍ୟକୁ ଉଦ୍ବେଗ, ପାପ। ଏ ସରଳ ସଂଜ୍ଞା ନିଅନ୍ତୁ, ଆମର ଜୀବନ ଏଭଳି ହେବା ଦରକାର ଆମେ କାହାକୁ ଉଦ୍ବେଗ ଦବା ନା। ଜୀବନ ନିର୍ବାହ ମାନେ ଉଦ୍ବେଗ ନା ଦେବେ ନିଜ ଉପକାର, ଏ ପର ଉପକାର ନିଜ ସୁଖ ପା ସରିବେ। ଭକ୍ତିମୟ ଠାକୁର କହିଲେ ଭାଇ ଭଜନ କରିବା ପାଇଁ ଚାହୁଁଛ, ସମାଜରେ ଶାନ୍ତିରେ ରହିବା ପାଇଁ ଚାହୁଁଛ, ଏ କୃଷ୍ଣ ଭକ୍ତଙ୍କୁ କହିଲେ ଜୀବନ ନିର୍ବାହ ମାନେ ଉଦ୍ବେଗ ନା ଦେବେ, ଏଭଳି ତୁମ ବୈଷ୍ଣବ ଚଳିବ ସେ ଅନ୍ୟକୁ କଷ୍ଟ ଦେବନି। ପର ଉପକାର ନିଜ ସୁଖ ପା ସରିବ, ଅନ୍ୟର ଉପକାର ପାଇଁ, ଅନ୍ୟର କଲ୍ୟାଣ ପାଇଁ ଅନ୍ୟ ଜଣେ କୃଷ୍ଣ ଭକ୍ତ ହୁଅନ୍ତୁ, ଅନ୍ୟ ମୁହଁରେ ଅନ୍ୟମାନେ ସମସ୍ତେ ଭଗବାନଙ୍କର ଭଜନ କରି ସୁଖରେ ସେ ହସନ୍ତୁ, ନିଜ ସୁଖକୁ ସେ ଭୁଲିଯିବ। ଭକ୍ତିମୟ ଠାକୁର କହିଲେ ଏଠି ସେ କଥା କହୁଛନ୍ତି ଜାଗ୍ନ ବ୍ରଜନ୍ତି ଅଧର୍ମିଷ୍ଠା ଖଲା ଭୂତ ଦ୍ରୋହ ସଠା ଭୂତ ଅଧର୍ମିଷ୍ଠା ପାପୀ ନୋ, ପାପୀ ଲୋକମାନେ ଯାଇପାରିବେନି ସ୍ୱର୍ଗ। ଆମିଷ ଭୋଜନ କରିବା ପାପ, ନିଶା ଖାଇବା ବି ପାପ। ଏଇଟା କେଉଁଠି ଅଛି ନିଶା ଖାଇବା ପାପ ବୋଲି? ଗୋଟେ ବିଡ଼ି ସିଗାରେଟ ପାନ ପାନ ଏଗୁଡ଼ିକ ଖାଇବା ବି ପାପ, ପାପ କେମିତି କହୁଛନ୍ତି ଆପଣ? ଏଥିରେ ପାପ କ'ଣ ହେଉଛି? ଏତେ କାମ କାହାକୁ କଷ୍ଟ ଦେଉନି, ଏଇଟା ଅଧର୍ମ। ପାପଟା କେଉଁଠି ସୃଷ୍ଟି ହେଉଛି? ମନ ଇନ୍ଦ୍ର ସବୁ ସୃଷ୍ଟି ହେଉଛି କି ନାହିଁ? ପାପଟା ମନ ଇନ୍ଦ୍ରିୟ ତଳେ ଭୋଗ କରିବା ପାଇଁ ଚାହିଁବ ସେ ପାପଟା କରିବ। ପାପ ମାନେ ଲୋଭାସକ୍ତ ହେଇଯିବ, ପରର ଦ୍ରବ୍ୟ ଗ୍ରହଣ କରିବ, ନିଜେ ଭୋଗୀ ସାଜିବ। ଆମେ ଯେଉଁ ନିଶା ଖାଉଛେ, ବିଡ଼ି ଖାଉଛେ, ବା ଯାହା ଏଇ ଯେଉଁ ବସ୍ତୁ ଗୁଡ଼ାଏ ଖାଉଛେ, ଏଥିରେ ଆମର ଭୋଗ ଶକ୍ତିଟା ବଢ଼ୁଛି, ଇନ୍ଦ୍ରିୟ ଶକ୍ତି ପ୍ରବଳ ହେଉଛି, ପାପଟା କରିବା। ପାନ ଯେଉଁ ପରୀକ୍ଷିତ ମହାରାଜଙ୍କର ଯେଉଁ ଚାରୋଟି ସ୍ଥାନ ଦେଲେ କଳିଙ୍କୁ, ସେଥିରେ ଦ୍ୟୁତ ପାନମ ସ୍ତ୍ରୀୟ ସୁନା ପାନ ସେଠି ଅଛି, ପାନମ ନିଶା ଆଦି ସେବନମ ସମସ୍ତ ଆଚାର୍ଯ୍ୟ ଲେଖିଛ ନିଶା ଆଦି ସେବନ। କେହି 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 ଆମେ ଯଦି ଭଗବାନଙ୍କୁ ପାନ ଦେଇ ଖାଇବା ଅସୁବିଧା କ'ଣ ଅଛି? ଲୋକମାନେ ତ ବହୁତ ଖସରା, ତାଙ୍କୁ ଧରିବା ତ ଭାରି କଷ୍ଟ, ପାନ ଭଗବାନଙ୍କୁ ଦେଇ ଖାଇଲେ। ଭଗବାନ ଭୋକ୍ତା, ଭଗବାନ ଯେଉଁ ପାନ ଖାଆନ୍ତି, ଭଗବାନ ପାନରେ ଡିଲକ୍ସ ପକେଇ ଖାଉଛନ୍ତି। ଜଗନ୍ନାଥ ଯେଉଁ ପୁରୀରେ ପାନ ଖାଆନ୍ତି, ସେ ସେଭଳିଆ ପାନ ଖାଇଲେ ଦେଖିବା ଜମିବାଡ଼ି ବର୍ଷ ଭିତରେ ସଫା ହେଇଯିବ। ମଳୟ ଚନ୍ଦନ କେଉଁଠୁ ପାଇବେ ଆପଣ? ତାଙ୍କର ଏ ଚୁନ ଲାଗେ ନା, ଚୁନଟା ଯେଉଁଟା ଖାଉଛନ୍ତି ସେଟା ତ ପାପ, ଏଟା କ'ଣ କି? ଏଟା କ'ଣ ସମୁଦ୍ରରୁ ଆସୁନି ଜୀବ ସାମୁକା, ଏଟା ଜୀବର దేహావశేష్ భస్మ పాప ଆମର ତ ଆମର ଏଇଟା ମତ୍ସ୍ୟ ଦେଶ ଆମର ତିନି ଉତ୍କଳ ବଙ୍ଗ ବିହାର ଆମର ତ ଏଇଭଳି ଲୁଣ ବ୍ୟବହାର କରାଯାଉଛି ଉତ୍ତରପ୍ରଦେଶର ଆପଣଙ୍କର ବୃନ୍ଦାବନ ଆଉ ଅଯୋଧ୍ୟା ସାଇଡ଼ରେ ଏ ଲୁଣ ବ୍ୟବହାର କରିବେ ତାଙ୍କର ସନ୍ଦେହ ବଲବଣ ପାହାଡ଼ ଭିତରେ ଭଗବାନ ଲୁଣ ରଖିଛନ୍ତି ସନ୍ଦେହ ବଲବଣ ଏଡ଼ାଡ଼ିର ମୁଣ୍ଡା ସୁଧଳା ସନ୍ଦେହ ବଲବଣ ପୁଟୁଳି ବଣିଆ ଦୋକାନମାନଙ୍କରେ ମିଳୁଛି ସେମାନେ କେବେ ବି ଖାଇବେନି ନା 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 ସେଥିରେ ମାଛମାନେ ମରିଯାଉଥିବେ ଏଇ ଯେଉଁ ମାଛ ଯେଉଁ ଲୁଣଟା ତିଆରି ହେଉଛି ଏଇଟାକୁ ନେଇ ଚିଲିକା ପାଖରେ ତିଆରି ହେଉ ତାକୁ ଟାଟା କମ୍ପାନୀ ନେଇ ପ୍ୟୁରିଫାଏ କରି ଧଳା କରି ଛାଡ଼ିଦେଉଛି କେମିକାଲ ଦେଇ ସେଠି ଗଲେ ଆପଣ ସେ ଲୁଣ ମାରୁଛି ଦେଖିବେ ଆପଣ କେବେ ବି ଖାଇବେନି କହିବେ ଏ ଏତେ ପରିଷ୍କାର ପାପ ପାନ ମଣିଷ ଭୋଗ କରିବାର ବୃତ୍ତିଟା ହେଉଛି ପାପ ପାହାଡ଼ରୁ ବାହାରେ ବଡ଼ ବଡ଼ ପଥର ଧଳା ସ୍ୱଚ୍ଛ ଭଗବାନ ସବୁ ରଖିଛନ୍ତି ମଣିଷର ଚଳିବା ପାଇଁ ସାତ୍ତ୍ୱିକ ଜୀବନଯାପନ କରିବା ପାଇଁ ସବୁ ଜିନିଷ ରଖିଛନ୍ତି ପ୍ରଭୁ କ'ଣ ଅଭାବ ଅଛି ମଣିଷ ଆଜି ଭୋଗି ସାଜିଯାଇଛି ସେ ବୁଝିପାରୁନି ଛୋଟ ଛୋଟ ଖରାପ ଅଭ୍ୟାସ ରଖିଦେଉଛି ତେବେ କ'ଣ କଲ୍ୟାଣ ବି ହେଉଛି ଶରୀର ନଷ୍ଟ ପାପିନ ଜୈନ ବ୍ରଜନ୍ତି ଅଧର ନିଷ୍ଠା ଖଳା ପାପି ଲୋକମାନେ ଯାଇପାରିବେନି ଦ୍ୱିତୀୟ ଲୋକ କିଏ ଖଳା ଖଳମାନେ ଏଠି ଲେଖୁଛନ୍ତି ସ୍ୱରୂପତଃ ସ୍ୱଭାବଶ୍ଚ ଭୟଙ୍କର ସ୍ୱଭାବ ଯାହାଙ୍କର ଭୟଙ୍କର ଖଳ ସେ କଣ୍ଡଳିଆ ତା ଭୟଙ୍କର ସେ କୋଟି କୋଳିକୁ ଯାହା ଲଗେଇ ଦେଇଥିବେ ତାଙ୍କୁ ଦେଖିଲେ ବି ଡର ଲାଗିବ ସେ କଥାଟା ନା ସେ କଥାଟା ଯେଉଁଠୁ କହିଦେବେ ସେ ଆକାଶରୁ ତୁଳି ଆଣି କଥା କହିଦେଇ କଣ୍ଡଳ ଲଗେଇଦେବେ ଲୋକଙ୍କ ଭିତରେ କିଛି କୁଆଡ଼େ କହିଲେ ବାସ୍ ବସିବେ ବସିକି ଗୁଣ୍ଡାଗିରି କରିବେ ଖଳ ଇଏ କେବେ ଯାଇପାରିବେ ସ୍ୱର୍ଗକୁ ଆଙ୍କୁ ସ୍ଥାନ ନାହିଁ ଜାନ୍ନ ବ୍ରଜନ୍ତି ଅଧର୍ମିଷ୍ଠା ଖଳ ଭୂତ ଦ୍ରୋହ ପ୍ରାଣୀ ପୀଡ଼କ ଜୀବକୁ କଷ୍ଟ ଦେଉଛନ୍ତି ସେମାନେ ସ୍ୱର୍ଗକୁ କେବେ ଯାଇପାରିବେ ପ୍ରାଣୀମାନଙ୍କୁ କଷ୍ଟ ଦେଉଛନ୍ତି ଜୀବ ଉଦ୍ବେଗ ଯୋଗାଣ ଦେଉଛନ୍ତି ମନୁଷ୍ୟକୁ ଉଦ୍ବେଗ ଦେଉଛନ୍ତି ପ୍ରାଣୀଗୁଡ଼ା ମାରି ଖାଉଛନ୍ତି ଯାଇପାରିବେ ଯଦି କିଏ କହିବ ଆଜ୍ଞା ଆମେ କ'ଣ ମାରୁଛୁ କି ଆଜିକାଲି ଓଡ଼ିଶା ଲୋକ ତ ଭାରି ଚାଲାକ କହିବ କ'ଣ ଆମେ ଆମିଷ ଖାଉଛୁ ନା କ'ଣ ମାରି ଛେଳି ମାରିବା ଲୋକ ଅଲଗା ମାଛ ମାରିବା ଲୋକ ଅଲଗା ଆମେ କେବଳ ନେଇ ଖାଉଛୁ ନା ମଲା ମଲା ଜିନିଷଟା କ'ଣ ଆରେ ଭାଇ ତୁମେ ଖାଉଛ ବୋଲି ସେ ମାରୁଛି ମଲା ଜିନିଷ ସବୁ ଖାଇଦେବ ନା ତୁମେ ଯାହା ପଡ଼ିଛି ତୁମେ ଖାଇବ ନା ମଣିଷ ଟିକେ ବିଚାର କରିବା ଦରକାର ନା ଭୂତଦ୍ରୋହ ହେଉଛି ଜୀବଦ୍ରୋହ ହେଉଛି ଆମେ କିଣୁଛୁ ବୋଲି ଜଣେ ଲୋକ ମାରୁଛି ଜଣେ ଦିବର ମୋତେ ପ୍ରଶ୍ନ କଲେ ସେ କଥା ବାବା ଆପଣ ଯେଉଁ କଥା କହୁଛନ୍ତି ଏ ଚଳି ହେବନି ମାନେ କାହିଁ ଚଳି ହେବନି ସେ କହିଲା ରାମାୟଣରୁ ସେ ପଦ ବୋଲିଲେ ମୁଁ ପୁଟେ ପୁଷେ କୁଟୁମ୍ବ ହଁ ବୃତ୍ତି ମୋର ପୁଷେ କୁଟୁମ୍ବ ମୁଁ ସେ କଥାରେ ପଦିଏ କାଲି ଜାଣିଛି ସେ ମୋତେ କହିଲା ଆଜ୍ଞା ଆମେ ଦିବର କୂଳରେ ଜନ୍ମ ହେଇଛୁ ମାଛ ମାରିବୁ ନା ନାହିଁ ବଡ଼ ଚାଲାଣି ପ୍ରଶ୍ନ ପଚାରିଲା କ'ଣ କରିବାକୁ ପଡ଼ିବ ମୁଁ କେବଳ ଏତିକି ଶୁଣିଥିଲି ମୁଁ ଦିବରର କୂଳବୃତ୍ତି କ'ଣ କୁହନ୍ତୁ ଦିବର ନୌକା ବାହି ତୁ ଶାସ୍ତ୍ର ଲେଖା ହେଇ ଦିବର ମାଛ ମାରିବ ମୁଁ ଦେଖେଇଦେଲେ ମୁଁ କହିବି ମୁଁ ତ ଏତେ ଆଜ୍ଞା ପଢ଼ିନି ଆପଣ କ'ଣ ବୃତ୍ତି ମୋର ପୋଷେ କୁଟୁମ୍ବ ଏଇଟା ରାମାୟଣରେ ଅଛନ୍ତି ନା କହିଲେ ମାନେ ଏଇଟା ମୁଁ ଶୁଣିଛି ଆପଣ କ'ଣ କହୁଛନ୍ତି କ'ଣ ଆପଣ ଭାବୁଛନ୍ତି ମାଛ ବୃତ୍ତିଟା ମାଛ ନ ମାରିଲେ ଆପଣ ପରିବାର ଉପବାସ ରହିଯିବ ଜଣେ ପାପ ଛାଡ଼ିଦେଲେ ତା ପରିବାର ଉପବାସ ରହିଯିବ ତାହେଲେ ଭଗବାନ କ'ଣ ମଣିଷକୁ ସୃଷ୍ଟି କରିଛନ୍ତି ପାପରେ ଚଳିବା ପାଇଁ ହଁ ପାପ ବୃତ୍ତିରେ ଇଏ ଆମର ବିଶ୍ୱାସ ନାହିଁ ପ୍ରଭୁଙ୍କ ଉପରେ ଆମର ପ୍ରଭୁଙ୍କ ଉପରେ ଆମେ ସମର୍ପିତ ନୁହନ୍ତି ପାପ କରିକି ଜଣେ ଲୋକ ଆନନ୍ଦ କେମିତି ପାଇବେ ଏଥିରେ ପ୍ରଭୁ ଖୁସି ହେବେ କେମିତି ତାଙ୍କର ଜୀବ ନା ଯେଉଁମାନେ ଜୀବ ପୀଡ଼କ ଜାନ୍ନ ବ୍ରଜନ୍ତି ଅଧର୍ମିଷ୍ଠା ପାପୀମାନେ ଖଳା ଯେଉଁମାନେ ସ୍ୱରୂପ ତ ଭୟଙ୍କର ଲୋକ ଆଉ ଭୂତ ଦ୍ରୋହା ଯେ ପ୍ରାଣୀ ପୀଡ଼କ ଏମାନେ ଯାଇପାରିବେ ନା ସ୍ୱର୍ଗକୁ ଆଉ ମାନିନ ଅଭିମାନବନ୍ତ ଅହଂକର୍ତ୍ତା ଅହଂଭୋକ୍ତା କୋନ୍ୟ ଅସ୍ତି ମତ୍ସଦୃଶମ ଇତି ଅଭିମାନବନ୍ତ ଏମାନେ ଯାଇପାରିବେ ନା ମାନିନ ଆରେ ମୋ ଭଳିଆ କିଏ ଅଛି ମ ମୁଁ କର୍ତ୍ତା ମୁଁ ଭକ୍ତା ମୁଁ ସବୁ କରୁଛି ମୋ ଭଳିଆ କେହି ନାହାନ୍ତି ପାପ ନ କରିବା ଲୋକ ଏଇ ଭିତରୁ ଯେକୌଣସି ଗୋଟେ ଗୁଣ ଥିଲେ ବି ସ୍ୱର୍ଗକୁ ଯାଇପାରିବେ ଦୋଷ ଥିଲେ ଯିଏ ଅଭିମାନବନ୍ତ ସିଏ ବି ସ୍ୱର୍ଗକୁ ଯାଇପାରିବେନି గ్రామీణ విషయ లోభ జమా విషయ ప్రతి జమాన లోభ అది విషయ అర్థ సబు నేజి ధన జన స్త్రీ పుత్ర దేహ సబ్ లుబ్ధా ଯେଉଁମାନେ ଲୁବ୍ଧକ ଗ୍ରେଡି ଇଂଲିଶ ଯାହା କୁହାଯାଏ ଗ୍ରେଡି ପର୍ସନ୍ ଲୋଭି ଏମାନେ ଏତିକି ଲୋକ ଯାଇପାରିବେ ନା କିଏ କେତେ ଜଣ ହେଲେ ଅଧର୍ମିଷ୍ଠା ଖଳା ଭୂତଦ୍ରୋହା ଷଠା ଛାଡ଼ି ଦେଇଗଲେ ଷଠା ବଞ୍ଚକା ଯେ ଷଠ ଠକଉଛନ୍ତି ସେ ବି ଯାଇପାରିବେ ଏମାନେ ଯାଇପାରିବେ ମାନିନ କାମିନ ଲୁବ୍ଧା ସାତ ହେଲେ ଏଭି ହିନା ବ୍ରଜନ୍ତି ଯେ ଏଇ ଏଇ ଗୁଣ ଗୁଡ଼ିକ ଯାହା ନିକଟରେ ନାହିଁ ସେମାନେ ଯିବେ ସ୍ୱର୍ଗର ବର୍ଣ୍ଣନା ଏଥିପାଇଁ ଦେଲେ ଦେଖ ଏଭଳି ସ୍ୱର୍ଗପୁରକୁ ଯେଉଁ ଇନ୍ଦ୍ର ଭୋଗ କରୁଛନ୍ତି କିନ୍ତୁ ତାଙ୍କ ପାଇଁ ବିପଦ ଅଛି ଏଭଳି ସ୍ୱର୍ଗପୁରରେ ଇନ୍ଦ୍ର ରହିଛନ୍ତି ଅମରାବତୀପୁରରେ ଦେବତାମାନେ ଅଛନ୍ତି ତଙ୍ଗଦେବଧାନୀ ସବରୁଥିନିପତି ବହି ସମନ୍ତାତୁରୁଧେ ପୃତନ୍ୟ ଆଚାର୍ଯ୍ୟ ଦତ୍ତମ ଜଲଜମ ମହାସ୍ୱନମ ଦଗ୍ନୋ ପ୍ରଜୁଞ୍ଜନ ଭୟ ଇନ୍ଦ୍ର ଜୋଷିତାମ ବଳି ମହାରାଜ ଚାରିକର ଘେରି ନେଲେ ଭାଗବତରେ ବର୍ଣ୍ଣନା ବଳି ମହାରାଜଙ୍କ ଚରିତ ସମସ୍ତଙ୍କ ପାଇଁ ଶିକ୍ଷା ସମସ୍ତଙ୍କ ପାଇଁ ଏଭଳି ଚରିତ ରାଜା ପାଇଁ ଭକ୍ତ ପାଇଁ ଗୁରୁ ପାଇଁ ସମାଜ ପାଇଁ ବ୍ରାହ୍ମଣ ପାଇଁ ସମସ୍ତଙ୍କ ପାଇଁ ଶିକ୍ଷା ଗୁରୁ ଶକ୍ତିରେ ଆଜି କେତେ ବଳିଆବାନ ହେଇଛନ୍ତି ଆମେ ଶୁଣୁଥିଲେ ନା ପ୍ରହ୍ଲାଦ ଅମ୍ଳାନ ପୁଷ୍ପମାଳା ଦେଇଥିଲେ ଗତକାଲି ଶୁଣୁଥିଲେ ସେ ପୁଷ୍ପମାଳାକୁ ପକେଇକି ଆସିଛନ୍ତି ଜଳଜାମ ଚ ସକ୍ରାମ ଶୁକ୍ରାଚାର୍ଯ୍ୟକୁ ଜଳ ଦେଇଥିଲେ ଶଙ୍ଖ ଦେଇଥିଲେ ସେ ଶଙ୍ଖକୁ ଆଣିକି ଧ୍ୱନି କଲେ ଆଚାର୍ଯ୍ୟ ଦତ୍ତମ ଆଚାର୍ଯ୍ୟ ନିଜର ଆଚାର୍ଯ୍ୟ ବଳି ମହାରାଜଙ୍କର ଯେଉଁ ଆଚାର୍ଯ୍ୟ ଶୁକ୍ରାଚାର୍ଯ୍ୟ ଯେଉଁ ଜଳଜ ଦେଇଛନ୍ତି ଯେଉଁ ଶଙ୍ଖ ଦେଇଛନ୍ତି ତାକୁ ଧ୍ୱନି କଲେ ଧ୍ୱନି କରିବା ମାତ୍ରେ କ'ଣ ଅବସ୍ଥା ହେଲା ଦଧ୍ନୁ ବାଧ୍ୟ କରିବା ମାତ୍ରେ ପ୍ରଞ୍ଜୁଞ୍ଜନ ଭୟ ଇନ୍ଦ୍ର ଜୋଷିତା ନାରୀମାନେ ତ ଦୁର୍ବଳା ଏ ଶ୍ୟାମା ନାରୀମାନେ ସବୁ ଇନ୍ଦ୍ରର ନାରୀମାନେ ସବୁ ଭୟରେ କମ୍ପମାନ ହେଲେ ଏତେ ଭୟଙ୍କର ଶଙ୍ଖ ବାଜିଲା ବଳି ମହାରାଜ କ'ଣ କଲେ ତାଙ୍ଗ ଦେବଧାନୀ ତାଙ୍କ ଅମରାବତୀ ପୁରୀ ସ ବରୁଥିନିପତି ସ ଅସୁରପତି ବଳି ମହାରାଜ ବହି ସମନ୍ତା ପୁରା ସ୍ୱର୍ଗପୁରର ଚାରିଦିଗ ଯେଭଳି ଗଙ୍ଗା ଘେରିଛନ୍ତି ସେଭଳି ଚାରିଦିଗ ଅସୁରମାନଙ୍କୁ ଯୋଗାଇ ଦେଲେ ରୁଦ୍ଧେ ପୃତନୟା ସୈନ୍ୟମାନଙ୍କ ଦ୍ୱାରା ରୁଦ୍ଧ କରିଦେଲେ ସବୁ ଦ୍ୱାର ଦେଶକୁ ସିଲ୍ କରିଦେଲେ ଆଉ ଶଙ୍ଖ ଆଚାର୍ଯ୍ୟ ଦତ୍ତମ ଜଲଜଙ୍ଗ ମହାସ୍ୱନମ ଦଗ୍ନ ମହାସ୍ୱନ ଉଚ୍ଚ ସ୍ୱରରେ ଫୁଙ୍କିଲେ ଇନ୍ଦ୍ର ଜୋଷିତାମାନେ ଭୟ କଲେ ଇନ୍ଦ୍ର ଜାଣିଦେଲେ ଇନ୍ଦ୍ର ହେଲେ ବି ବଳି ମହାରାଜଙ୍କ ତୁଳନାରେ ସେ ସିନା ବିଷୟ ଭୋଗ କରିଛନ୍ତି କିନ୍ତୁ ଆମଠୁ ବହୁତ ଉନ୍ନତ ଭଗବାନଙ୍କର ଭକ୍ତ ନା ଆମେ ତାକୁ ନିନ୍ଦା କରିପାରିବା ନା କିନ୍ତୁ ବଳି ମହାରାଜ ତାଠୁ ଆହୁରି ଭକ୍ତ ତାଙ୍କଠାରୁ ଆହୁରି ଭକ୍ତ ଆତ୍ମସମର୍ପଣ କରିଛନ୍ତି ଇନ୍ଦ୍ରଙ୍କର ଗୋଟେ ପ୍ଲସ୍ ପଏଣ୍ଟ ହେଲା ସବୁବେଳେ ଗୁରୁଙ୍କ ସହିତ କନସଲ୍ଟ କରନ୍ତି କିଛି ଅସୁବିଧା ହେଲା ସେ ଶଙ୍ଖକୁ ଶୁଣିଦେଲେ ସମସ୍ତେ ଭୟ କରୁଛନ୍ତି ଇନ୍ଦ୍ର ଜୋଷିତାମାନେ ଯାଇକି ପହଞ୍ଚିଗଲେ ଶୁକ୍ରାଚାର୍ଯ୍ୟ ବୃହସ୍ପତିଙ୍କ ନିକଟରେ ଗୁରୁଙ୍କ ନିକଟରେ ଏଠି ଗୋଟେ ଶିକ୍ଷା କ'ଣ ସମାଜ ଲୋକମାନଙ୍କ ପାଇଁ ଶିକ୍ଷା ଘରେ ଯଦି ପୁଅର କିଛି ଅସୁବିଧା ହେଲା ସେ କାହା ସହିତ କନସଲ୍ଟ କରିବ ବାପାଙ୍କ ସହ ଠିକ ଭାଇ ତୁମେ ତ ସମାଜରେ ରହିଛ ତୁମେ ତ ପାରମାର୍ଥିକ ଗୁରୁ ଗ୍ରହଣ କରିନ ତୁ ସାମାଜିକ ଭାବରେ ତୁମର ଗୁରୁଦେବ ବାପାଙ୍କୁ ମାନ ପିତାମାତା ତ ପ୍ରଥମ ଗୁରୁ ନା ସମାଜର ଲୋକମାନେ ଯଦି ପିତାମାତାଙ୍କ ସହିତ ଟିକେ କନସଲ୍ଟ କରନ୍ତେ ପରାମର୍ଶ କରନ୍ତେ ବି କିଛି ହେଲେ ସମସ୍ୟାର ଲାଘବ ହୁଅନ୍ତେ ତାଙ୍କ ଗୁରୁ କିଏ ଯିଏ ତାଙ୍କ ସାଙ୍ଗରେ ବସିକି ବଜାରରେ ଗୁଲିଖଟି ମାରୁଛି ତାଙ୍କୁ ପଚାରିବେ କ'ଣ କରିବ ଆଉ ଭକ୍ତମାନଙ୍କ ପାଇଁ କ'ଣ ଶିକ୍ଷା ହେଲା ନା ଜୀବନରେ ଯେକୌଣସି ସମସ୍ୟା ଆସିବ ପାରମାର୍ଥିକ ଜୀବନରେ ଯେକୌଣସି ସମସ୍ୟା ଆସିବ ବିନା ଦ୍ୱିଧାରେ ଗୁରୁଦେବଙ୍କ ନିକଟରେ କହିବାକୁ ପଡ଼ିବ ଗୁରୁଦେବ ମୋର ଏଇ ଅବସ୍ଥା ଆପଣ ମୋତେ ଉପଦେଶ ଦିଅନ୍ତୁ ପ୍ରମାଣ ନା ଅର୍ଜୁନ ଭଗବାନ ପଠାଉଛନ୍ତି ଯେତେବେଳେ ଅର୍ଜୁନ କହିଲେ ନା ପ୍ରଥମ ଅଧ୍ୟାୟରେ ପ୍ରବଚନ ଦେଇ ସାରିଲା ପରେ ଦ୍ୱିତୀୟ ଅଧ୍ୟାୟରେ ପ୍ରଥମ ଅଧ୍ୟାୟରେ କହୁଛନ୍ତି ଦ୍ୱିତୀୟ ଅଧ୍ୟାୟରେ କାର୍ପଣ୍ୟ ଦୋଷ ଅପହତ ସ୍ୱଭାବ ପୃଚ୍ଛାମି ତ୍ୱାଂ ଧର୍ମ ସମୂଢ ଚେତା ଏ ଶ୍ଳୋକରେ କହୁଛନ୍ତି ଶିଷ୍ୟତେ ଅହଂସା ଧିମାମ ତ୍ୱାଂ ପ୍ରପନ୍ନ ମୁଁ ଆପଣଙ୍କର ପ୍ରପନ୍ନ ହେଲି ମୁଁ ଆପଣଙ୍କର ଶିଷ୍ୟ ହେଲି ଆପଣ ମୋତେ ଶୋଧନ କରନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସେଠି ରଚନା କଲେ ଭଗବାନ କହୁଛନ୍ତି ରେ ଅର୍ଜୁନ ତୁମେ ତୁମର ସଖା ତୁମେ ମୋତେ ଗୁରୁ ବୋଲି କେମିତି ଗ୍ରହଣ କରିବ ଗୁରୁତ୍ୱ ତୁମର କେମିତି ଆସିବ ବ୍ୟାସଦେବ ଅଛନ୍ତି ତୁମର ତାଙ୍କୁ ଯାହା ତାଙ୍କୁ ଗୁରୁ ରୂପରେ ଗ୍ରହଣ କର କହିଲେ ନା ନା ଆପଣଙ୍କ ବିନା ମୋ ଜୀବନର ସମସ୍ୟାକୁ କେହି ସମାଧାନ କରିପାରିବେନି ଶ୍ରେୟ ନିଶ୍ଚିତ ବୃହିତ ନୁହେ ନିଶ୍ଚିତ ଭାବରେ ଶ୍ରେୟ କଥା ଆପଣ ହିଁ କହିପାରିବେ ଜଣେ ଶୁଦ୍ଧ ବୈଷ୍ଣବ ଗୁରୁ ସେ ଜୀବର ନିଶ୍ଚିତ ଶୁଦ୍ଧ କଥା କ'ଣ ପରମାତ୍ମାଙ୍କର ଯେହେତୁ ସେ ପ୍ରକାଶ ଜାଣିପାରିବେ ଏଇଟା ଜୀବର ଅସୁବିଧା ସେଥିପାଇଁ ଭକ୍ତି ଜୀବନରେ ଯାହା କିଛି ପ୍ରୋବ୍ଲେମ ସମସ୍ୟା ଆସିବ ସିଧା ଗୁରୁଙ୍କ ସହିତ କନସଲ୍ଟ କରାହବ ଯଦି ଗୁରୁଦେବ ନାହାନ୍ତି ଅଧିକାରୀ ବୈଷ୍ଣବ ଉତ୍ତମ ଅଧିକାରୀ ବୈଷ୍ଣବ ଗୁରୁଭ୍ରାତା ବା ଗୁରୁଦେବଙ୍କର ଯେଉଁମାନେ ଗୁରୁଭ୍ରାତା ତାଙ୍କ ସହିତ କନସଲ୍ଟ କରିବାକୁ ପଡ଼ିବ ପରାମର୍ଶ କରିବାକୁ ପଡ଼ିବ ଇନ୍ଦ୍ର ବର୍ତ୍ତମାନ ସିଧା କ'ଣ କଲେ ଚାଲିଲେ ଶଙ୍ଖଧ୍ୱନି ଶୁଣି ଯାଇ ଗୁରୁଦେବଙ୍କୁ ବୃହସ୍ପତିଙ୍କୁ କହୁଛନ୍ତି ମଗବାନ ତଙ୍ଗ ବିପ୍ରତ୍ୟ ବଲେ ପରମ ଉଦ୍ୟମ ସର୍ବତ ଦେବଗଣ ଉପେତ୍ୟ ଗୁରୁ ମେତ ତୁବାଚହି ଇନ୍ଦ୍ର ଏକାକି ଗଲେନି ଇନ୍ଦ୍ର ଦେବରାଜ ହେଇଛନ୍ତି ନା ବହୁତ ପୁଣ୍ୟବାନ ନା ଭଗବାନଙ୍କର ବିଭୂତି ନା ଲୋକପାଳମାନେ କ'ଣ ଭଗବାନଙ୍କର ଅଂଶ ନୁହନ୍ତି କିନ୍ତୁ ମଗବାନ ତଙ୍ଗ ଅଭିପ୍ରତ୍ୟ ଇନ୍ଦ୍ର ଭଗବାନ ତାଙ୍କର ଗୋଟିଏ ନାମ ସହସ୍ରାକ୍ଷ ବହୁତ ନାମ ଇନ୍ଦ୍ରଙ୍କର ମଗବାନ ତଙ୍ଗ ଅଭିପ୍ରତ୍ୟ ଆତଙ୍ଗ ଅଭିପ୍ରତ୍ୟ ବଳି ମହାରାଜ ଏଭଳି କାମ କରିଛନ୍ତି ଏଭଳି ସୈନ୍ୟମାନଙ୍କୁ ଘେରିଛନ୍ତି ଇନ୍ଦ୍ର ପ୍ରଭୃତି ଏଭଳି ବିପଦ ଅଛି ତଙ୍ଗ ଅଭିପ୍ରତ୍ୟ ବଲେ ପରମମ ଉଦ୍ୟମ ବଳି ମହାରାଜଙ୍କର ପରମ ଉଦ୍ୟମକୁ ଜାଣିପାରିଲେ ସର୍ବଦେବଗଣ ଉପେତ୍ୟ ସବୁ ଦେବତାମାନଙ୍କ ସହିତ ମିଶିକି ଗୁରୁ ମେତ ତୁ ବାଚହି ଗୁରୁଙ୍କୁ ଯାଇ କହିଲେ କାହାକୁ ବୃହସ୍ପତିକୁ ବୃହସ୍ପତିଙ୍କୁ ଯାଇ କହିବେ ବର୍ତ୍ତମାନ ମା ମାନେ କି ପାଟି କରନ୍ତୁନି ଭଗବାନ ଉଦ୍ୟମ ଭୂୟାନ ବଲେନ ପୂର୍ବ ବୈରିଣାମ ଅବିଷୟମି ମନ୍ୟେ କିନ ଆସି ତେଜସା ଉର୍ଜିତ ବଳି ମହାରାଜଙ୍କୁ କ'ଣ ଦେଖିନାହାନ୍ତି ବହୁବାର ଇନ୍ଦ୍ର ଦେଖିଛନ୍ତି କିଛି ଦିନ ହବ ଦୈବାସୁର ସଂଗ୍ରାମ ଯାଇଛି ଦୈବାସୁର ସଂଗ୍ରାମରେ ଯାହାର ସୈନ୍ୟମାନଙ୍କୁ ଯାହାଙ୍କର ଧନକୁ ବଳି ମହାରାଜ ଜିତିଥିଲେ ଏ ଇନ୍ଦ୍ର ଜିତିଥିଲେ ଯାହାଙ୍କୁ ମାରିଦେଇଥିଲେ ସେଇ ବଳି ମହାରାଜଙ୍କୁ ଦେଖିକି ଇନ୍ଦ୍ର ଆଜି ଭୟ କରୁଛନ୍ତି ଯାଇ ଗୁରୁଙ୍କୁ କହୁଛନ୍ତି ଭଗବାନ ଉଦ୍ୟମୀ ଭୂୟା ବଳି ମହାରାଜ ବହୁତ ଥର ଆମ ସହିତ ଯୁଦ୍ଧ କରିଛି କିନ୍ତୁ ଏଥର ଯେଉଁ ଉଦ୍ୟମଟା ବିଶାଳ ବଡ଼ ଉଦ୍ୟମ ବଲେ ନା ପୂର୍ବ ବୈରୀଣ ବଳି ଆମର କିଏ ନା ପୂର୍ବ ବୈରୀ ବୀରରାଘର ଯାଜ ତାଙ୍କ ଟୀକାରେ କ'ଣ ଦେଖୁଛନ୍ତି ହେ ଭଗବାନ ପୂର୍ବ ବୈରୀଣ ଦୈବାସୁର ଯୁଦ୍ଧେ ପରାଜିତ ସିଏ ବଳେ ଅଧୁନା ଅୟମ ମହାନ ଉଦ୍ୟମ ଜଣେ ପରାଜିତ ହୋଇକି ତାର ପ୍ରାଣ ଚାଲି ଯାଇଥିଲା ଏ ଆମର ପୂର୍ବର ବୈରୀ ଯେ ଦୈବାସୁର ସଂଗ୍ରାମରେ ମୁଁ ଯାକ ମାରିଦେଇଥିଲି ସେ ପୁଣି ସୈନ୍ୟମାନଙ୍କୁ ନେଇ ଏତେ ଶକ୍ତିଶାଳୀ କେମିତି ହେଲା ଯଦି ପଚାରିବେ ଗୁରୁ ଆଚ୍ଛା ବାପା କେତେ ଥର ତାକୁ ପରାଜିତ କରୁଛୁ ଏବେ ଡରୁଛୁ କାହିଁକି ଯା ତା ସମ୍ମୁଖୀନ ତା ସାଙ୍ଗରେ ଯୁଦ୍ଧ କର କହୁଛନ୍ତି ନାଇଁ 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 କାହିଁକି ଆଜି ଗୁରୁ କୃପାରେ ମଣ୍ଡି ଦେଇଛନ୍ତି ଶୁକ୍ରାଚାର୍ଯ୍ୟ ଆଜି ତାଙ୍କର କୃପାକୁ ନିଶେଷ କରିକି ବଳି ମହାରାଜଙ୍କୁ ଦେଇଦେଇଛନ୍ତି ତାକୁ ଇଂଲିଶରେ ପ୍ରଭୁପାଦ ଜୀ ମହାରାଜ ଲେଖନ୍ତି ଏମ୍ପାୱାର୍ ଶକ୍ତି ସମ୍ପନ୍ନ କୃପାରେ ଆଜି ଶକ୍ତି ସମ୍ପନ୍ନ ହେଇକି ବଳି ମହାରାଜ ଜଣେ ବୈଷ୍ଣବ ଭୃଗୁବାଦୀ ବୈଷ୍ଣବଙ୍କର ଭୃଗୁବଂଶୀୟ ବ୍ରାହ୍ମଣଙ୍କର କୃପା ପାଇଛନ୍ତି ଆଉ ନିଜର ପାରମାର୍ଥିକ ଗୁରୁ ପ୍ରହ୍ଲାଦ ମହାରାଜ ତାଙ୍କୁ ଉଦାର ଭାବରେ କୃପା କରିଦେଇଛନ୍ତି ଗୁରୁ ବ୍ରାହ୍ମଣ ବୈଷ୍ଣବମାନଙ୍କର କୃପାରେ ମଣ୍ଡିତ ହେଇକି ବଳି ମହାରାଜ ଆସିଛନ୍ତି ଇନ୍ଦ୍ର ନିଜେ କହୁଛନ୍ତି ଭଗବାନ ଅଭିଷୟମ ଇମମ ମାନେ ବଳି ମହାରାଜାଙ୍କର ଯେଉଁ ବର୍ତ୍ତମାନ ଉଦ୍ୟମ ଆକୁ ଆମେ ସହ୍ୟ କରିପାରିବୁନି କୌଣସି ଦେବତା କେନ ଆସି ତେଜସା ଉର୍ଜିତ ଏତେ ତାଙ୍କର ଯେଉଁ ଉର୍ଜିତ ତେଜ ବର୍ଦ୍ଧିତ ତେଜ କେଉଁଠୁ ଆସିଲା ମୋତେ ବୁଝା ଇନ୍ଦ୍ର ଦେଖିକି ଭୟ କରୁଛନ୍ ମାୟା କେତେବେଳେ ଭୟ କରେ ମାୟା କେତେବେଳେ ଭୟ କରିବ ଯେତେବେଳେ ଜଣେ ଗୁରୁକୃଷ୍ଣଙ୍କର କୃପାପ୍ରାପ୍ତ ହବ ଏଟା ତେଜ ଗୋଟେ ଲୋକମାନେ ଗାଁ ଗହଳିରେ କୁହନ୍ତିନି କି ଆରେ ଲୋକଟା ତୁ ଶ୍ରୀହୀନ କାହିଁକି ଦେଖାହଉଛୁ ମ ଏ ଲୋକଟା ଶ୍ରୀହୀନ ଭଳିଆ ଗୋଟେ ଗାଉଁଲି କଥା ନାହିଁ ଶ୍ରୀହୀନ କ'ଣ ଯେଉଁମାନେ ପିତାମାତାଙ୍କୁ ମାନନ୍ତି ନା ସାଧାରଣ ଜଗତରେ ବି ଲୋକମାନେ ପିତାମାତାଙ୍କର ଆଶୀର୍ବାଦ ଜ୍ଞାନ କରୁଛନ୍ତି କି ନାହିଁ କରୁନାହାନ୍ତି ମୋଟର ସାଇକେଲ ଦେଖିବେ କେତେ ଲେଖା ହେଇଛି ଗାଡ଼ିରେ ଦେଖିବେ କେତେବେଳେ ପିତାମାତାଙ୍କର ଆଶୀର୍ବାଦ ସାଧାରଣ ଜଗତରେ ସେମାନେ ପିତାମାତାଙ୍କର ଆଶୀର୍ବାଦକୁ ବିଚାର କରୁଛନ୍ତି ପିତାମାତା ବର୍ତ୍ତମାନ କେଉଁ ନର୍କରେ ଥିବେ କି ସ୍ୱର୍ଗରେ ଥିବେ ତାଙ୍କୁ ଜଣା ନାହିଁ କିନ୍ତୁ ପିତାମାତା ଜନ୍ମ ଦେଇଛନ୍ତି ବୋଲି ସେମାନେ ବି କହୁଛନ୍ତି ନା ପିତାମାତାଙ୍କର ଆମ ପ୍ରତି ଆଶୀର୍ବାଦ ଥିବ ତାହେଲେ ପାରମାର୍ଥିକ ଜଗତରେ ବୈଷ୍ଣବ ଗୁରୁଙ୍କର ଆଶୀର୍ବାଦକୁ ଆମେ କେମିତି ପ୍ରାର୍ଥନା କରିବା ଇନ୍ଦ୍ର ଆଜି ଗୁରୁକୃପା କରି ଗୁରୁକୃପା ପ୍ରାପ୍ତ ହେଇନାହାନ୍ତି ଇନ୍ଦ୍ର ଦୈବାସୁର ସଂଗ୍ରାମ ପରେ ଭୋଗରେ ଲାଗିଗଲେ କିନ୍ତୁ ବଳି ମହାରାଜ ଦୈବାସୁର ସଂଗ୍ରାମ ପରେ ସେବାରେ ଲାଗିବ ଦେଖ ସେବା ଆଉ ଭୋଗର ପରିଣାମଟା କଣ ହେଲା ବିପରୀତ ହେଇଗଲା ଦେବତାମାନେ ହେଇ ଆଜି ଯେଉଁ ଗୁରୁଙ୍କ କୃପାରୁ ଯେଉଁ ବୃହସ୍ପତିଙ୍କ କୃପାରୁ ଆଜି ଦେବାସୁର ସଂଗ୍ରାମକୁ ଜୟ କରିଥିଲେ ସଂଗ୍ରାମ ଜୟ କଲା ପରେ ଭୋଗରେ ଲାଗିଗଲେ କିନ୍ତୁ ସେଇ ବଳି ମହାରାଜ ଯେ ମୃତ୍ୟୁବରଣ କରିଥିଲେ ଯେ ଦୈବାସୁର ସଂଗ୍ରାମରେ ପରାସ୍ତ ହେଇଥିଲେ କିନ୍ତୁ ଜୀବନ ପାଇଲା ପରେ ସେବାରେ ଲାଗିଗଲେ କିନ୍ତୁ ଫଳ ବିପରୀତ ହେଇଗଲା ଅସୁର ହେଇକି ଆଜି ତେଜରେ ଉର୍ଜିତ ହେଇଗଲେ ଏମାନେ ଦେବତା ହେଇକି ଆଜି ତେଜ ତାଙ୍କର ପ୍ରଶମିତ ହେଇଗଲା ଆଉ ମାୟାକୁ ମାୟା କେବଳ ଆପଣଙ୍କୁ ଭୟ କରିବ ବା ମାୟା ଆପଣଙ୍କୁ ଛାଡ଼ିଦେବ ତା କ୍ଲଚରୁ ଯେତେବେଳେ ଜଣେ ବୈଷ୍ଣବ ତେଜ ପ୍ରାପ୍ତ ହବ ବୈଷ୍ଣବଙ୍କର କୃପା ପ୍ରାପ୍ତ ହବ ସେ ଶ୍ରୀହୀନ ହବନି ଶ୍ରୀଯୁକ୍ତ ହବ ଆମର ଲେଖାଯାଉନି ଶ୍ରୀପାଦ ଲେଖାଯାଉଛି ନା କୃଷ୍ଣ କୃପା ଶ୍ରୀ ମୂର୍ତ୍ତି କ'ଣ ସେଟା ଗୁରୁଙ୍କର କୃପା କୃଷ୍ଣ କୃପାର ମୂର୍ତ୍ତି ଉପରେ ଗୁରୁ ଆସନ୍ତି ଶ୍ରୀମୂର୍ତ୍ତି ଏ କୃପାକୁ ଉର୍ଜିତ ବର୍ଦ୍ଧିତ ହେଇଛି ଆଜି ବଳି ମହାରାଜଙ୍କର ସେଭଳି ଯିଏ ଭଗବାନଙ୍କୁ ପ୍ରାର୍ଥନା କରିବେ ଯିଏ ଗୁରୁକୃଷ୍ଣଙ୍କୁ ପ୍ରାର୍ଥନା କରିବେ ମାୟା ତାକୁ ଛାଡ଼ିଦେବ ମାୟା ବନ୍ଧନରୁ ଜଣେ ମୁକ୍ତ ପାଇଲା ପରେ ସେ ଆଜି ବଳି ମହାରାଜଙ୍କ ବୋଲି ସୁନ୍ଦର ଦେଖାଯିବ ଉର୍ଜିତ ହବ କୃପାରେ କାକୁତି କରିଆ କୃଷ୍ଣ ଡାକେ କବାର କୃପା କରି କୃଷ୍ଣ ତାରେ ଛାଡ଼ାନ ସଂସାର କୃପା କରି କୃଷ୍ଣ ତାରେ ଛାଡ଼ାନ ସଂସାର ମାୟା କେ ପିଛନେ କରି କୃଷ୍ଣ ପାନେ ଯାଏ ମାୟା କେ ପିଛନ କରି କୃଷ୍ଣ ପାନେ ଯାଏ ଭଜିତେ ଭଜିତେ କୃଷ୍ଣ ପାଦ ପଦ୍ମ ପାଏ ଭଜିତେ ଭଜିତେ କୃଷ୍ଣ ପାଦ ପଦ୍ମ ପାଏ କୃପାଟା ଏଇଭଳି ମିଳିବ ଯେତେବେଳେ ସାଧୁ ସଙ୍ଗ କରି ଜଣେ କାନ୍ଦିବ ପ୍ରେମ ବିବର୍ତ୍ତରେ ଜଗଦାନନ୍ଦ ପଣ୍ଡିତ ଲେଖୁଛନ୍ତି ସାଧୁ ସଙ୍ଗ କଲାବେଳେ କାନ୍ଦିବ କେନ୍ଦେ ବୋଲେ ଓହେ କୃଷ୍ଣ ଆମି ତବ ଦାସ ତୁମାର ଚରଣ ଛାଡ଼ି ହୋଇନୁ ସର୍ବନାଶ କାକୁତି କରିଆ କୃଷ୍ଣ ଡାକେ କବାର କାକୁତି କରି ଡାକୁନି ଆମେ ସଂସାର ଭିତରେ କେତେ କଷ୍ଟ ପାଇକି କାକୁତି କରି ଡାକୁଛି ଭାଇ ଟିକେ ସାହାଯ୍ୟ କର କିଏ ବନ୍ଧୁକୁ ଡାକୁଛି କିଏ ବାନ୍ଧବକୁ ଡାକୁଛି କିଏ ସାଙ୍ଗକୁ ଡାକୁଛି କେତେ ଲୋକକୁ ଡାକୁଛନ୍ତି କିନ୍ତୁ ଏ କାକୁତି ଯଦି ପ୍ରଭୁଙ୍କ ପାଇଁ ହେଲା କାକୁତି କରିଆ କୃଷ୍ଣ ଡାକେ କବାର କୃପା କରି କୃଷ୍ଣ ତାରେ ଛାଡ଼ନ ସଂସାର ଛଡ଼େଇଦେବେ। କୃଷ୍ଣଙ୍କ କୃପା, ଗୁରୁଙ୍କର କୃପା, ଗୁରୁଙ୍କ ମାଧ୍ୟମରେ ଗୁରୁପଦାଶ୍ରୟ କେତେବେଳେ ଭଜନ କରି କାକୁତି କରି ଡାକିଲା, ସେତେବେଳେ ସେ ଶକ୍ତିଶାଳୀ ହେବ। ମାୟାକେ ପିଛନ କରି କୃଷ୍ଣ ପାନେ ଚାହେ, ତା ମୁହଁଟା ଓଲଟି ଗଲା। ଆଉ ସଂସାର ଆଡ଼କୁ ଯାଇଥିଲା, ବର୍ତ୍ତମାନ ମାୟାକୁ ପଛ କରିକି ଭଗବାନ ଚାହିଁବ। ଭଜିତେ ଭଜିତେ କୃଷ୍ଣ ପାଦ ପଦ୍ମ ପାଏ। ତା ପରବର୍ତ୍ତୀ ପଦ କଣ ଅଛି? କୃଷ୍ଣ ଦେନ୍ ନିଜ, କୃଷ୍ଣ ଦେନ୍ ତାର ନିଜ ଶକ୍ତିର ବଳ, ମାୟା ଆକର୍ଷଣ ଛାଡ଼ି ହୟ ଦୁର୍ବଳ। କୃଷ୍ଣ ଶକ୍ତିର ବଳ ଗୁରୁଦେବଙ୍କ ମାଧ୍ୟମରେ, ଶୁକ୍ରାଚାର୍ଯ୍ୟଙ୍କ ମାଧ୍ୟମରେ ବଳି ମହାରାଜ ଆଜି କୃପା ପାଇଛନ୍ତି। ଭଗବାନଙ୍କର କୃପା, ଏ ପ୍ରଭୁଙ୍କର କୃପା, ମାୟା ଦୁର୍ବଳ ହେଲା। ବଳି ମହାରାଜ ଆଜି କହୁଛନ୍ତି, ଭଗବାନ ଉଦ୍ୟମେ ଭୂୟାନ ବଲେନା ପୂର୍ବ ବୈରିଣମ ଅବିଷୟ ମନ୍ୟେ କେନ ଆସିତ ତେଜସା ଉର୍ଜିତ। ଏତେ ତେଜିଆନ ବଳି ମହାରାଜ କିଭଳି ହେଇଛନ୍ତି, ଏହାର କାରଣ କଣ ଆପଣ ମତେ କୁହନ୍ତୁ। ବୃହସ୍ପତି କହୁଛନ୍ତି, ଆରେ ବହୁବାର ତ ସୈନ୍ୟମାନଙ୍କୁ ନେଇକି ତୁମେ ଦେବତା ସୈନ୍ୟମାନେ ବହୁବାର ତାଙ୍କୁ ଜୟ କରିଛ, ବର୍ତ୍ତମାନ ଯାହା ଯୁଦ୍ଧ କର, କହୁଛି ଆଜ୍ଞା ତାଙ୍କ ସମ୍ମୁଖ ଆମେ ଠିଆ ହେଇପାରିବୁ। ଇନ୍ଦ୍ର ଭୟ କରି କହୁଛନ୍ତି ସ୍ୱର୍ଗ ଉପରେ, କହୁଛି ନାଇଁ ନାଇଁ ତାଙ୍କ ସମ୍ମୁଖରେ ଆମେ ଠିଆ ହେଇପାରିବୁନୁ। ନୈନମ କଶ୍ଚିତ୍ କୁତୋ ବ୍ୟାପି ପ୍ରତିବୋଢମ ଅଧୀଶ୍ୱର ପିବନି ବାମୁଖାନିଦମ ଲିହନି ବଦଶ ଦିଶ ଦହନି ବଦିଶ ତୃଗ୍ଭି ସମ୍ବର୍ତ୍ତାଗ୍ନି ବା ଉତ୍ଥିତ। କହିଲେ ଆଜ୍ଞା ଆପଣ କେମିତି କହୁଛନ୍ତି ବର୍ତ୍ତମାନ ବଳିଙ୍କ ସହିତ ଯୁଦ୍ଧ ହବ ବୋଲି? ନା, ସମ୍ଭବ ନାହିଁ। ବଳି ମହାରାଜଙ୍କ ଯେଉଁ ତେଜ ଆସୁଛି, ତାଙ୍କ ସୈନ୍ୟମାନଙ୍କ ଦେହରେ ଯେଉଁ ତେଜ ଆସୁଛି, ସମ୍ବର୍ତ୍ତ ଅଗ୍ନି ବୌତ୍ତିତ। ପ୍ରଳୟ କାଳରେ ବର୍ଷାକୁ ସମ୍ବର୍ତ୍ତକ ବର୍ଷା କୁହାଯାଏ, ବାୟୁକୁ ସମ୍ବର୍ତ୍ତକ ବାୟୁ କୁହାଯାଏ, ଅଗ୍ନିକୁ ସମ୍ବର୍ତ୍ତକ ଅଗ୍ନି କୁହାଯାଏ। ଏହି ସମ୍ବର୍ତ୍ତକ ଅଗ୍ନି ଯେଭଳି ପ୍ରଜ୍ୱଳିତ ହୁଏ, ଯେଭଳି ତାପ ପ୍ରଦାନ କରେ, ଯେଭଳି ତେଜିଆନ, ବଳି ମହାରାଜ ସେଭଳି ଦେଖାଯାଉଛନ୍ତି। ନଇନମ କଶ୍ଚିତ୍ କୁତବାପି, କେହି ବୀରରାଘବାଚାର୍ଯ୍ୟ ଟୀକାର ରଚନା କରୁଛନ୍ତି, ଏନମ୍ ବଳି କୋପି ପୁମାନ କେନ ଅପି ଉପାୟନ, ଏହି ବଳିକୁ କୌଣସି ବ୍ୟକ୍ତି କୌଣସି ଉପାୟରେ ନ ସୋଡ଼ୁମ୍, ପ୍ରତିବୋଧ ଅଧୀଶ୍ୱର ତାକୁ ପରାସ୍ତ କରିପାରିବେ, ତାର ଏତେ ସାମର୍ଥ୍ୟ ହେଇଯାଇଛି। ନା କାହିଁକି, ତୁମେ କେମିତି ଦେଖିଲ ନା, ପିବନ ଇବ ମୁଖାତ ଇଦମ, ସତେ ଯେପରି ମୁଖରେ ସିଏ ସ୍ୱର୍ଗ ଲୋକକୁ ପିଇଦେବେ କି, ଲିହନ ଇବ ଦଶ ଦିଶ, ଏ ଦଶ ଦିଗକୁ ସତେ ଯେପରି ଲେହନ କରୁଛନ୍ତି କି ତାଙ୍କ ତେଜରେ। ତେଣୁ ଇନ୍ଦ୍ର ପଚାରୁଛନ୍ତି, ଆଜ୍ଞା କୃପା କରିକି କୁହନ୍ତୁ, ବଳି ଏତେ ତେଜବାନ କେମିତି ହେଲା? ଏଠି କହୁଛନ୍ତି, ବୃହି କାରଣ ଏତସ୍ୟ ଦୁର୍ଦ୍ଦଶତୁ ଅସ୍ୟ ମହି ମଦ୍ରୀପୋ ଓଜସଃ ବଳମ୍ ତେଜ ଯତେ ତତ୍ ସମୁଦ୍ୟମ। ପାଞ୍ଚଟା ଜିନିଷ ପଚାରିଛନ୍ତି, ପାଞ୍ଚଟା ଜିନିଷର କାରଣ ଗୋଟିଏ, ବୃହି ଏତତ୍ କାରଣସ୍ୟ, ବୃହି କାରଣ ଏତସ୍ୟ, ଏ ଯେଉଁ ପଚାରିଲି ବଳି ଏତେ ଶକ୍ତିଶାଳୀ ହେଇଛନ୍ତି, ଏହାର କାରଣ ମୋତେ କୁହନ୍ତୁ। ଦୁର୍ଦ୍ଦଶତୁ ଅସ୍ୟ ଉର୍ଦ୍ଧମ ମଦ୍ରୀପୋ, ମୋର ଶତ୍ରୁ ହେଇକି ମୁଁ ଦେବତା ସେ ଅସୁର, କିନ୍ତୁ ଅସୁର ହେଇକି କେମିତି ଏତେ ବଳିଆନ ହେଲେ? ପାଞ୍ଚଟା ଜିନିଷରେ ମୋ ଠାରୁ କେମିତି ଗୁଣି ହେଲେ? ମୁଁ ପୁଣି ଦେବତାମାନଙ୍କର ରାଜା? କଣ କଣ କହୁଛନ୍ତି? ଓଜ ଇନ୍ଦ୍ରିୟ ସାମର୍ଥ୍ୟ, ବଳି ମହାରାଜଙ୍କ ଯେଉଁ ଇନ୍ଦ୍ରିୟ ସାମର୍ଥ୍ୟ ଅତି, ଯାହା କୁହନ୍ତି କଣ, ତେଜିଆନ। ଓଜ ସହ ଅନ୍ତକରଣ ସାମର୍ଥ୍ୟ, ବଲ ଦେହ ସାମର୍ଥ୍ୟ, ତେଜ ଶରୀରର ପ୍ରଭା, ଆଉ ସମୁଦ୍ୟମ ଯେଉଁ ସୁନ୍ଦର ଭାବରେ ବଳି ମହାରାଜ ଉଦ୍ୟମ କରିକି ଉତ୍ସାହର ସହିତ ଆସିଛି, ଏହାର କାରଣ ମୋତେ କୁହନ୍ତୁ। କିଏ ପଚାରୁଛନ୍ତି? ସବୁ ଦେବତାମାନେ ଇନ୍ଦ୍ରଙ୍କ ସହିତ ବୃହସ୍ପତିଙ୍କୁ ପଚାରୁଛନ୍ତି ଇନ୍ଦ୍ର ଲୋକରେ। ଆଉ ସେତେବେଳେ ଚାରିକର ଡୋରକୁ ସିଲ୍ କରି ସ୍ୱର୍ଗପୁରର ଡୋରକୁ ସବୁ ଦ୍ୱାର ଦେଶ ସବୁ ସିଲ୍ କରିକି ବଳି ମହାରାଜ ତାଙ୍କ ସୈନ୍ୟମାନଙ୍କ ସହ ଅସ୍ତ୍ରଶସ୍ତ୍ର ଧରି ସଜ୍ଜିତ ହେଇକି ରହିଛନ୍ତି, ବିପଦ ଅଛି। ବର୍ତ୍ତମାନ ଶ୍ରୀ ଗୁରୁ ଉବାଚ ଦେଖନ୍ତୁ ଆଜ୍ଞା, ଜଣେ ଗୁରୁଙ୍କର ସେବା କରି ଗୁରୁ କୃପା ପାଇଲା ପରେ ବି ଆଉ ଜଣେ ଗୁରୁ କ'ଣ କହୁଛନ୍ତି? ଦେବତାମାନଙ୍କର ଗୁରୁ ଆଜି କ'ଣ କହୁଛନ୍ତି ଦେବତାମାନଙ୍କୁ? କହିଲେ ଇନ୍ଦ୍ର ତୁମେ ଭୁଲ କରିଦେଲ, ବଳି ଯେତେବେଳେ ଗୁରୁ ସେବା କରି କୃପା ପାଇଲେ ତୁମେ ସେତେବେଳେ ଭୋଗ କରିକି ଏ ଶ୍ୟାମା ନାରୀ ଅପ୍ସରାମାନଙ୍କ ସହିତ ଭୋଗ କରିକି ସମୟକୁ ବିତେଇ ଦେଲ, ତୁମେ କୃପାରୁ ବଞ୍ଚିତ ହେଇଗଲ, ମୁଁ କ'ଣ କରିବି? ମୋର ଦୋଷ କ'ଣ? ମୁଁ କିଛି କରିପାରିବିନି। କୃପାଟା ମୁଁ କାଲି କହୁଥିଲି ନା, କୃପାଟା ଝୁଲିକି ରହିଛି ମସ୍ତକ ଉପରେ। ସାଧୁ ଗୁରୁ ବୈଷ୍ଣମାନେ କୃପା କରିକି ଗୁରୁପାଦାଶ୍ରୟ କରିଥିବା ଜୀବ ପ୍ରତି କୃପାଟା ଝୁଲିକି ଭଗବାନଙ୍କର ରହିଛି, ଧରିବାର ଅଛି। ଦୁଇ ଜଣଙ୍କର ଗୁରୁ ଅଛନ୍ତି, କିନ୍ତୁ ଇଏ ଗୁରୁ ସେବା କରିକି କୃପା ପାଇଗଲେ, ସେ ତାର ଭୋଗ କରିକି ବର୍ତ୍ତମାନ ବିପଦରେ ପଡ଼ିଲେ। ଶ୍ରୀ ଗୁରୁ ବାଚ ଜନାମି ଭଗବାନ ଶତ୍ରୁ ଉନ୍ନତେ ଅସ୍ୟ କାରଣମ ଶିଷ୍ୟାୟ ଉପଭୃତମ ତେଜ ଭୃଗୁବି ବ୍ରହ୍ମବାଦୀ। ଭଗବାନ ଇନ୍ଦ୍ର ନାମ ସମ୍ବୋଧନ କରି କହୁଛନ୍ତି, ଜାନାମି ଭଗବାନ ଶତ୍ରୁ ଉନ୍ନତ ଅସ୍ୟ କାରଣ, ତୁମର ଶତ୍ରୁ ହେ ଭଗବାନ ହେ ଇନ୍ଦ୍ର, ତୁମର ଶତ୍ରୁର ଯୋଉ ଉନ୍ନତିର କାରଣ ମୁଁ ଜାଣେ। ବୃହସ୍ପତି ବି ଦେବତାମାନଙ୍କର ଗୁରୁ ସର୍ବଜ୍ଞ ନା, ସେ ଜାଣନ୍ତି ଆଜି ବଳି ମହାରାଜ ତେଜିଆନ କାହିଁକି ହେଇଛନ୍ତି, କହୁଛନ୍ତି ମୁଁ ଜାଣିଛି। ଶିଷ୍ୟାୟ ଉପଭୃତମ ଉପଭୃତମ, ଏଠି କହୁଛନ୍ତି ଏ ଶବ୍ଦର ଅର୍ଥ ପ୍ରତି ଉପହାର ତ୍ୱେନ ଦତ୍ତମ। ବଳି ମହାରାଜ ଯୋଉ ପ୍ରାଣ ଅର୍ଥ ଶରୀର ଦେଇକି ଯୋଉ ସେବା କରିଥିଲେ ତାର ପ୍ରତିଦତ୍ତରେ ଆଜି ଭୃଗୁବଂଶୀ ବ୍ରାହ୍ମଣ ଶୁକ୍ରାଚାର୍ଯ୍ୟ ଆଜି ତାଙ୍କୁ କ'ଣ କରିଛନ୍ତି ନା, ତେଜରେ ଭୃଗୁ ବି ବ୍ରହ୍ମବାଦୀ ବ୍ରହ୍ମବାଦୀ ଭୃଗୁ ଆଜି ଉପହାର ରୂପରେ ବଳି ମହାରାଜଙ୍କୁ ତେଜ ପ୍ରଦାନ କରିଛନ୍ତି, କୃପା ପ୍ରଦାନ କରିଛନ୍ତି। ବିଶ୍ୱନାଥ ଚକ୍ର ଠାକୁର ବହୁତ ସୁନ୍ଦର ଟିକାଟି ରଚନା କରିଛନ୍ତି, ଶିଷ୍ୟାୟ ଶ୍ରଦ୍ଧା ଭକ୍ତି ଅତିଶୟନ। ଗୁରୁ କେଉଁ ଶିଷ୍ୟକୁ କୃପା କରନ୍ତି? ବଳି ମହାରାଜଙ୍କ ଚରିତ୍ରରୁ ଶିଖିବାକୁ ପଡିବ। ଶିଷ୍ୟାୟ ଶ୍ରଦ୍ଧା ଭକ୍ତି ଅତିଶୟନ, ଯେଉଁ ଶିଷ୍ୟର ଗୁରୁଙ୍କ ପ୍ରତି ଶ୍ରଦ୍ଧା, ଶ୍ରଦ୍ଧା ମାନେ ବିଶ୍ୱାସ, ଶ୍ରଦ୍ଧା ଶବ୍ଦେ ବିଶ୍ୱାସ କହେ, ସୁଦୃଢ଼ ନିଶ୍ଚୟ। କୃଷ୍ଣ ଭକ୍ତି କହିଲେ ସର୍ବକର୍ମକୃତ, ବାକି କିଛି କାମ ନାହିଁ ସଂସାର, ଭକ୍ତି ଛଡ଼ା ସଂସାର କର୍ମ କିଛି ବାକି ନାହିଁ। ସେଟା ଭକ୍ତି କଲା ମାତ୍ରେ ସଂସାରରେ ଯେତେ କର୍ମ ଦେବ ଋଣ ଦେବତାମାନଙ୍କ ପାଇଁ ପିତୃପୁରୁଷ ପାଇଁ ଯେ କ'ଣ କର୍ମ ସବୁ ହେଇଗଲ। ଏଠି କହୁଛନ୍ତି ଶିଷ୍ୟାୟ ଶ୍ରଦ୍ଧା ଭକ୍ତି ଅତିଶୟନ ସ୍ୱ ସର୍ବସ୍ୱ ଉପହାରାୟ ବଲୟ ତେଜ ସ୍ୟୋମେବଂ ପ୍ରତି ଉପକାରତ୍ୱେନ ଦତ୍ତମ ଇତି ଅର୍ଥ। ଗୁରୁ ପ୍ରତି ଉପକାର କରିବେ, ଶିଷ୍ୟ ବି ଗୁରୁଙ୍କର ପ୍ରତି ଉପକାର କରିବ, ପ୍ରତି ଉପକାର ନାହିଁ ସେବା କରିବ, ପ୍ରତି ସେବା। ଗୁରୁଦେବ ଆମକୁ ଯେଉଁ ଜ୍ଞାନ ଦେଇଛନ୍ତି, ଯେଉଁ ଅଜ୍ଞାନ ରୂପକ ସଂସାର ଭିତରୁ ଆମକୁ ଉଦ୍ଧାର କରିଛନ୍ତି, ତାଙ୍କ ପାଇଁ ଆମେ କ'ଣ କରୁଛେ? ଗୁରୁ ଯେଭଳି ଶିଷ୍ୟଙ୍କର ସେବା କରିବ, ଏ ଶିଷ୍ୟ ଯେଭଳି ଗୁରୁଙ୍କର ସେବା କରିବ, ଗୁରୁ ବି ପ୍ରତି ଉପକାର ଶିଷ୍ୟକୁ କୃପା କରିବେ। ଅତିଶୟ ଶ୍ରଦ୍ଧା ଭକ୍ତି ବିଶ୍ୱାସ ଯାହାର ଅଛି ସେଭଳି ଶିଷ୍ୟକୁ ସେ ପ୍ରତି ଉପକାରରେ ଦେବେ, କ'ଣ ଦେବେ? ଏ କୃପା ତେଜ ଦେବେ। ତସ୍ମାଦ ଇଦମ୍ ନ ବଲସ୍ ତେଜ, ଇନ୍ଦ୍ର ତୁମେ କ'ଣ ଭାବୁଛ ନା ବଳିର ତେଜ କି? ଇନ୍ଦ୍ର ଭାବୁଛି ମୁଁ ତ ବଳିକୁ ଦେଖିଥିଲି ଦୈବାରସର ସଂଗ୍ରାମରେ, ସେ ଏତେ ତେଜିଆନ ନଥିଲା, ଏତେ ଭୟଙ୍କର ଦେଖାଯାଉନଥିଲା, ଏତେ ଭୟଙ୍କର ତେଜିଆନ କାହିଁ ଦେଖାଯାଉଛି? ବିଶ୍ୱନାଥ ଚକ୍ରଟା ତାଙ୍କ ଟିକାରେ କହୁଛନ୍ତି, ଇନ୍ଦ୍ର ଅୟମ୍ ଇଦମ୍ ନ ବଲି ତେଜ, ଇଏ ବଳିର ତେଜ ନାହିଁ କିନ୍ତୁ ବ୍ରହ୍ମ ତେଜ ହେବ। ଇଏ ଭୃଗୁ ବଂଶୀୟ ବ୍ରାହ୍ମଣ ଶୁକ୍ରାଚାର୍ଯ୍ୟଙ୍କର ତେଜ, ଇଏ କୃପା ପ୍ରାପ୍ତ ହେଇଛି। ସୁତରାଂ ଭବଦ୍ଭି ଦୁର୍ବାରମ୍ ଇତି ଭାବ, ତୁମେମାନେ ତାକୁ ଦୁର୍ବାର, ତୁମେ ତାଙ୍କୁ କେବେ ପାଇପାରିବ ନା, ଜୟ କରିପାରିବ ନା। ଏଠି ଦେବତାମାନେ କହୁଛନ୍ତି କ'ଣ ଆପଣଙ୍କର ତେଜ ନାହିଁ କି? ଆପଣ ଆମକୁ ତେଜ ଦେଇ ଦେଉନାହାନ୍ତି? ସିଏ ତାଙ୍କର, ସିଏ ଅସୁର ହିଁ ତାଙ୍କ ଗୁରୁଙ୍କର ସେବା କରି ତେଜ ପାଇଗଲା, ଆପଣ ଆମକୁ ତାକୁ ଦେଇଦିଅନ୍ତୁ। ବୃହସ୍ପତି କହୁଛନ୍ତି, ବିଶ୍ୱନାଥ ଚକ୍ରଧର ଟିକା ଲେଖୁଛନ୍ତି, ତେନତେଭ୍ୟଂ ଭୃଗଭ୍ୟ ନ୍ୟୁନ ବୟମ ଅପି ତୋରେବ ଶ୍ରଦ୍ଧାଭକ୍ତି ଆଦି ନା ତୟ ପ୍ରସାଦିତା। ମୁଁ ବି କମ ନୁହେଁ, କିଏ କହୁଛନ୍ତି? ବୃହସ୍ପତି। ମୁଁ ବି ଶୁକ୍ରାଚାର୍ଯ୍ୟ ଭଳି ତୁମକୁ କୃପା କରିପାରିଥାନ୍ତି, ମୁଁ ବି ନ୍ୟୁନ ନୁହେଁ, କିନ୍ତୁ ଯଦି ତୁମେ ମୋତେ ସେଇଭଳି ସେବା କରିଥାନ୍ତ, ତୁମେ କ'ଣ କଲ? ଭୋଗରେ ସମୟ କାଟିଦେଲ। ତୁମେ କୁହ ବର୍ତ୍ତମାନ ମୁଁ କ'ଣ କରିପାରିବି? ଏଠି କହୁଛନ୍ତି, ଯଦି ଅଭାବିଷ୍ୟମତା ସମ୍ପ୍ରତି ତ୍ୱମ୍ ଅସ୍ମାତ୍ ତେଜସା ପରିପୂର୍ଣ୍ଣ ଏବଂ ବଳିମ୍ ତେଜସ୍ୟ ବଳି ଯେଭଳି ତେଜ ପାଇଛି ସମ୍ପ୍ରତି, ତୁମେ ଯଦି ଶ୍ରଦ୍ଧା ଭକ୍ତି ପୂର୍ବକ ବିଷୟକୁ ଭୋଗ ନ କରି ଇନ୍ଦ୍ର ପୋଷ୍ଟ ପାଇଲା ପରେ ମୋର ସେବା କରିଥାନ୍ତ, ତାହେଲେ ବର୍ତ୍ତମାନ ତୁମେ ବଳିଭଳି ତେଜ ଆଣିଥାନ୍ତ। ବର୍ତ୍ତମାନ ମୁଁ କ'ଣ କରିବି କୁହ? ଇନ୍ଦ୍ର କହିଲେ, ସେଟା ଯାହା କରିଛନ୍ତି କରିଛନ୍ତି, ଛାଡ଼ନ୍ତୁ, ବର୍ତ୍ତମାନ କ'ଣ କରିବାକୁ ପଡିବ କୁହନ୍ତୁ ମୋତେ। ବର୍ତ୍ତମାନ ପାଖରେ ଘେରିକି ରହିଛନ୍ତି ବଳି ମହାରାଜ। ଏଠି ପ୍ରଭୁପାଦ ମାନେ ତାଙ୍କ ଇଂଲିଶରେ ପରପୋଟ ଲେଖିଛନ୍ତି ଭକ୍ତମାନଙ୍କ ପାଇଁ, ବହୁତ ସୁନ୍ଦର ଭାବାର୍ତ୍ତା ଲେଖିଛନ୍ତି। ବୃହସ୍ପତି ଇନଫର୍ମ ଇନ୍ଦ୍ର ଦ୍ୟାଟ୍ ବଳି ମହାରାଜ ପ୍ରୋଏସ୍ ୱାଜ୍ ନଟ୍ ହିଜ୍ ଓନ୍। ବୃହସ୍ପତି ଜଣେଇ ଦେଲେ ବଳି ମହାରାଜ ଏ ଇନ୍ଦ୍ରଙ୍କୁ, ବଳି ମହାରାଜଙ୍କର ଶକ୍ତି ତେଜ ହେଲା ତାଙ୍କ ନିଜର ନୁହେଁ, ବଟ୍ ଦ୍ୟାଟ୍ ଇଜ୍ ହିଜ୍ ଏକ୍ଜଲେଟେଡ୍ ଗୁରୁ, ତାର ଉନ୍ନତ ଗୁରୁଙ୍କର ତେଜ। କେହି ଯଦି ଶିଷ୍ୟକୁ ବହୁତ ବଡ଼ ବୋଲି କହିଦିଏ, ଶିଷ୍ୟ କହିବେ ଏଟା ମୋର ବୋଲି, ମୁଁ ବଡ଼ ହେଇଗଲି ବୋଲି, ଆମର ଗୁରୁଙ୍କର। ବୃହସ୍ପତି ଜଣେଇ ଦେଲେ, ଆରେ ତୁ ବଳି ବଳି କାହିଁ ଭୟ କରୁଛୁ, ସେଟା ବଳିର ତେଜ ନୁହେଁ, ତାର ଗୁରୁର ତେଜ, ବଟ୍ ଇଜ୍ ଏକ୍ଜଲେଟେଡ୍ ଗୁରୁ। ବାଇ ଦି ପ୍ଲେଜର ଅଫ୍ ଦି ସୁପ୍ରିମ୍ ପର୍ସନାଲିଟି, ବାଇ ଦି ପ୍ଲେଜର ଅଫ୍ ଦି ସ୍ପିରିଚୁଆଲ ମାଷ୍ଟର, ୱାନ୍ କ୍ୟାନ୍ ଗେଟ୍ ଦି ଏକ୍ସଟ୍ରା ଅର୍ଡିନାରୀ ପାୱାର ଆଣ୍ଡ ସ୍ପେଶାଲି ଇନ୍ ସ୍ପିରିଚୁଆଲ ଆଡଭାନ୍ସମେଣ୍ଟ। ଆଧ୍ୟାତ୍ମିକ ଅଗ୍ରଗତିରେ ଜଣେ ଯଦି ଗୁରୁଙ୍କର, ଆଧ୍ୟାତ୍ମିକ ଗୁରୁଙ୍କର ସେବା କରେ, ତାହେଲେ ସେ ଏକ୍ସଟ୍ରା ଅର୍ଡିନାରୀ ପାୱାର ପାଇବ, ଅତି ଯାହା କୁହନ୍ତୁ, କ'ଣ କୁହାଯିବ ଓଡ଼ିଆରେ, ଅତି ଅପୌରୁଷିକ ବା ଅତି ଦୁର୍ଲଭ ଶକ୍ତି ସେ ପ୍ରାପ୍ତ ହେବ, ଦୁର୍ଲଭ ଶକ୍ତି ସେ ପ୍ରାପ୍ତ ହେବ, ଏକ୍ସଟ୍ରା ଅର୍ଡିନାରୀ ପାୱାର ଯଦି ଗୁରୁଙ୍କର ସେ ସେବା କରେ। ଦି ବ୍ଲେସିଂ ଅଫ୍ ଦି ସ୍ପିରିଚୁଆଲ ମାଷ୍ଟର ଆର୍ ମୋର ପାୱାରଫୁଲ ଦ୍ୟାନ୍ ୱାନ୍ସ ପର୍ସନାଲ ଏଣ୍ଡୋଭର ଫର୍ ସୋସ ଆଡଭାନ୍ସମେଣ୍ଟ। ପ୍ରଭୁପାଦ ଭାବାର୍ଥଟେ କଥା ଲେଖିଲେ, ଏଇ ଯେଉଁ ଗୁରୁଙ୍କର କୃପା, ଦି ବ୍ଲେସିଂ ଅଫ୍ ଦି ସ୍ପିରିଚୁଆଲ ମାଷ୍ଟର, ଗୁରୁଦେବଙ୍କର କୃପାଟା ମୋର ପାୱାରଫୁଲ ଦ୍ୟାନ୍ ୱାନ୍ସ ପର୍ସନାଲ ଏଣ୍ଡୋଭର ଫର୍ ଦି ସ୍ପିରିଚୁଆଲ ଆଡଭାନ୍ସମେଣ୍ଟ। ଆଧ୍ୟାତ୍ମିକ ଦିଗରେ ଅଗ୍ରଗତି କରିବା ପାଇଁ ନିଜର ଶକ୍ତି ଅପେକ୍ଷା ଗୁରୁଦେବଙ୍କର କୃପାଟା ଅଧିକ ପାୱାରଫୁଲ, ଅଧିକ ଶକ୍ତିଶାଳୀ। ଏଇଟାକୁ ଜ୍ଞାନ କରିକି ଭଜନ କରିବାକୁ ପଡ଼ିବ। ଆମ ଭଜନ ଧାରାଟା ସେଇଆ, ସମ୍ପୂର୍ଣ୍ଣ କୃପା ଉପରେ ବଳି ମହାରାଜ ଯେଭଳି ନିର୍ଭର କଲେ, ପ୍ରାଣ ଯାଇଥିଲା, ଆରେ ଯିଏ ମୋ ପ୍ରାଣ ଦେଇଦେଇଛନ୍ତି ସିଏ ମୋତେ ମୋତେ ଇନ୍ଦ୍ର ଦେଇପାରିବେନି, ଇନ୍ଦ୍ର ପଦବୀ ଦେଇପାରିବେନି, ସବୁ ଦେଇକି ଗୁରୁଙ୍କର ସେବା କଲେ, ଆଜି ଏତେ ବଳିଆ ଆଣିଛନ୍ତି, ଇନ୍ଦ୍ର ଦେଖିକି ଭୟ କରୁଛନ୍ତି। ଆମର ଧାରାଟା ହେଉଛି ବୈଷ୍ଣବ ଧାରାଟା ସେଇଆ, ସମ୍ପୂର୍ଣ୍ଣ ଗୁରୁ ବୈଷ୍ଣବଙ୍କର କୃପା ଉପରେ ନିର୍ଭର କରିବା ବଳି ମହାରାଜ। ଭକ୍ତିମନ ଠାକୁର କଣ ସେ ଭଜନ ଲେଖିଲେ,
ଗୁରୁଦେବ ବଡ଼ କୃପା କରି ଗୌଡ଼ବ ନମାଜେ ଗୋଦ୍ରୁମେ ଦିଆ ଛ ସ୍ଥାନ, ଗୁରୁଦେବ ବଡ଼ କୃପା କରି ଗୌଡ଼ବ ନମାଜେ ଗୋଦ୍ରୁମେ ଦିଆ ଛ ସ୍ଥାନ, ଆଜ୍ଞା ଦିଲ ମୋରେ ଏଇ ବ୍ରଜେ ବସି ହରି ନାମ କର ଗାନ, ଆଜ୍ଞା ଦିଲ ମୋରେ ଏଇ ବ୍ରଜେ ବସି ହରି ନାମ କର ଗାନ, ଗୁରୁଦେବ ବଡ଼ କୃପା କରି ଗୌରବ ନମାଜେ ଗୋଦ୍ରୁମେ ଦିଆ ଛ ସ୍ଥାନ, ଗୁରୁଦେବ ବଡ଼ କୃପା କରି ଗୌରବ ନମାଜେ।
ଭକ୍ତି ବିନୋଦ ଠାକୁର ଏ କଥା ଆଲୋଚନା କରୁଛନ୍ତି, ଆଜି ବି ଗୋଦ୍ରୁମ ଅଛନ୍ତି, ଆଜି ଗୌଡ଼ ବନ ଭିତରେ ଗଙ୍ଗା ତଟରେ, ଆଜି ବି ସେ ମନୋରମ ପରିବେଶ ସେଠି ବସିକି ଚିନ୍ତା କରିକି ଭଜନ ଲେଖୁଛନ୍ତି। ଗୁରୁଦେବ ଏ ବ୍ରଜଭୂମି ଗୌର ବ୍ରଜଭୂମି ବେଦନା ଦେଖିବ ହଇବ ବରଜବାସୀ, ବ୍ରଜଭୂମି ଆଉ ଚୈତନ୍ୟ ମହାପ୍ରଭୁଙ୍କର ନବଦ୍ୱୀପ ଧାମ ପାର୍ଥକ୍ୟ କିଛି ନାହିଁ। ମହାପ୍ରଭୁ ନିଜେ କୃଷ୍ଣ ଆଜି ନଦିଆରେ ଆସିଛନ୍ତି, ନଦିଆ ଚନ୍ଦ୍ର ଆଜି ଉଦିତ ହୋଇଛନ୍ତି। ପ୍ରଭୁ ଭକ୍ତିମୟ ଠାକୁରଙ୍କ ଭଳି ଭଜନ ସପ୍ତମ ଗୋସ୍ୱାମୀ ଯିଏ ସେଇଟା ଲେଖୁଛନ୍ତି। ପ୍ରଭୁ ମୋତେ ଆପଣ ହେ ଗୁରୁଦେବ ମୋତେ କୃପା କରିକି ଗୌଡ଼ ମନ ଭିତରେ ସ୍ଥାନ ଦେଇଛନ୍ତି, କିନ୍ତୁ ଆଜ୍ଞା ଦିଲ ପରେ ଏଇ ବ୍ରଜେ ବସି ହରିନାମ କର, ତୁମେ ଏଇଠି ବସିକି ହରିନାମ କର। କିନ୍ତୁ ଗୁରୁଦେବ ହରିନାମ କେମିତି ମୁଁ କରିବି, ହରିନାମ କରିବାର ଯୋଗ୍ୟତା ମୋର ଅଛି? କୃପା ଉପରେ ନିର୍ଭର, ଆମର ରାସ୍ତା ପାସେ ଯେମିତି ବଳି ମହାରାଜ ପ୍ରଭୁପା ଯାହା ଲେଖିଲେ, ୱାନ୍ସ ପର୍ସନାଲ ଏଣ୍ଡେଭର ବାଇ ଆୱାର ଓନ୍ ପର୍ସନାଲ ଏଣ୍ଡେଭର ୱି କ୍ୟାନ୍ ନଟ୍ ଆଡଭାନ୍ସ ଇନ୍ ଦି ସ୍ପିରିଚୁଆଲ ପାର୍ଥ। ଆମ ନିଜର ଉଦ୍ୟମ ବଳରେ ଆମେ ଆଧ୍ୟାତ୍ମିକ ଜଗତରେ ଆଧ୍ୟାତ୍ମିକ ପଥରେ ଅଗ୍ରଗତି କରିପାରିବା ନା, କିନ୍ତୁ ଗୁରୁଙ୍କର କୃପା ହେଲେ ସୁଲଭରେ ବଳି ମହାରାଜ ଶୁକ୍ରାଚାର୍ଯ୍ୟଙ୍କୁ କୃପା କରି ଏତେ ତେଜିଆରେ ଯଦି ଇନ୍ଦ୍ର ଦେଖି ଭୟ କରୁଛି, କିନ୍ତୁ କବେ ପ୍ରଭୁ
ଯୋଗ୍ୟତା ଅର୍ପିବେ ଏ ଦାସରେ କୃପା କରି, କିନ୍ତୁ କବେ ପ୍ରଭୁ ଯୋଗ୍ୟତା ଅର୍ପିବେ ଏ ଦାସରେ କୃପା କରି, କିନ୍ତୁ କବେ ପ୍ରଭୁ ଯୋଗ୍ୟତା ଅର୍ପିବେ ଏ ଦାସରେ କୃପା କରି, ଏକାନ୍ତେ ଭଜିବ ହରି, ଏକାନ୍ତେ ଭଜିବ ଗୁରୁଦେବ, ଏକାନ୍ତେ ଭଜିବ ହରି, ଆମି ଏକାନ୍ତେ ଭଜିବ ଗୁରୁଦେବ, ବଡ଼ କୃପା କରି ଗୌଡ଼ବନ ମାଝେ ଗୋତ୍ରୁ ମେ ଦିଆଛ ସ୍ଥାନ, ଗୁରୁଦେବ ବଡ଼
ଗୁରୁଦେବଙ୍କର ଆଦେଶ ଗୁରୁ ପଦାଶ୍ରୟ ପରେ ଭଜନ ଆରମ୍ଭ କଲା ପରେ ବି କୃପା ଉପରେ ପୂର୍ଣ୍ଣ ନିର୍ଭର, ପୂର୍ଣ୍ଣ ନିର୍ଭର। ଆମେ ଭାବୁଛେ ଦୀକ୍ଷା ନେଇଗଲା ପରେ ଆମର ଡ୍ୟୁଟି ସରିଗଲା, କୃପାଟା ମିଳିଗଲା, କାହିଁ? ଏ ଭକ୍ତିମୟ ଠାକୁର ଲେଖୁଛନ୍ତି ବା, ପ୍ରଭୁ ମୋତେ ନାମ କରିବା ପାଇଁ କହିଲେ କିନ୍ତୁ ନାମ ହଉନି, ମୋର ନାମାକ୍ଷର ହଏ ବଟ୍ ନାମ ନାହିଁ ହଏ। ଭକ୍ତିମୟ ଠାକୁର ହରିନାମ ଚିନ୍ତାମଣି ଲେଖିଲେ, ପ୍ରଭୁ ମୁଁ ନାମ ଅକ୍ଷର ହରି କୃଷ୍ଣ ରାମ କହୁଛି, କିନ୍ତୁ ଶୁଦ୍ଧ ନାମ ମୋ ମୁଖରୁ ଆସୁନି, ନାମ କଲାବେଳେ ମୋତେ ପ୍ରୀତି ଆସୁନି, ବିଷୟ ବାର୍ତ୍ତା କହିଲା ବେଳେ ମୋର ଜିହ୍ୱା ଯେତେ ଆନନ୍ଦିତ ହେଉଛି, ମୋ ମନ ଯେତେ ଆନନ୍ଦିତ ହେଉଛି, ନାମ କରିବା ସମୟରେ ମୋର ଜିହ୍ୱା ମୋର ମନ ମୋର ଅନ୍ତର ସେତିକି ଆନନ୍ଦିତ ହେଉନି, ପ୍ରଭୁ ମୁଁ କି ଭଜନ କରିବି? ମୁଁ ଆପଣଙ୍କ କୃପା ଉପରେ ନିର୍ଭର କରୁଛି। ଲେଖିଲେ ନା ସେଇଟା, ମୋତେ ଆପଣ କହିଦେଲେ ଭଜନ କର କିନ୍ତୁ ମୋର ଭଜନ ହଉନି, କିନ୍ତୁ କବେ ପ୍ରଭୁ ଯୋଗ୍ୟତା ଅର୍ପିବେ, ଭଜନ କରିବା ପାଇଁ ଯୋଗ୍ୟତା ଆପଣ ଦେବେ ନା, ଆପଣ ଯେତେବେଳେ ଯୋଗ୍ୟତା ଅର୍ପଣ କରିବେ ଏ ଦାସକୁ କୃପା କରିକି ଚିତ୍ତ ସ୍ଥିର ହେଇଯିବ, ଚିତ୍ତ ସ୍ଥିର ହେବେ ସକଲ ସହିବେ, ଚିତ୍ତ ସ୍ଥିର ହେଇଗଲେ ସବୁ ସହିପାରିବେ। ଆଜି ସହିବ ସେ ଭଜନ କରିପାରିବେ ନା, ବଳି ମହାରାଜଙ୍କ ଭଳି ସହିଷ୍ଣୁ କିଏ ଅଛନ୍ତି ଆଜ୍ଞା? ଭଗବାନ ନିଜ ମୁଖରେ ପ୍ରଶଂସା କରିବେ, ଇନ୍ଦ୍ର ବ୍ରହ୍ମା ଆସି କହିବା ଖୋଲି ଦିଅନ୍ତୁ ପ୍ରଭୁ, ଦଣ୍ଡ ସଂସାରରେ ମୁଁ ବହୁତ ଦେଖିଛି, ଆପଣ ବହୁତ ଲୋକଙ୍କୁ କୃପା କରିଛନ୍ତି ଆଉ ଦଣ୍ଡ ଦେଇଛନ୍ତି, କିନ୍ତୁ ବଳି ମହାରାଜଙ୍କ ପ୍ରତି ଦଣ୍ଡର ଶେଷ ସୀମାକୁ ଆପଣ ଦେଇସାରିଲେ, ସବୁ ଦିଗ କନ୍ଦନ କରୁଛ, ସବୁ ଦେବତାମାନେ କନ୍ଦନ କରୁଛନ୍ତି, ସବୁ ଜୀବମାନେ କନ୍ଦନ କରୁଛନ୍ତି, ସର୍ବସ୍ୱ ଦେଇସାରିଲା ପରେ ତାଙ୍କୁ ଗରୁଡ଼ ପାଶରେ ବାନ୍ଧିଛନ୍ତି, ସବୁ ସହିଛନ୍ତି, ଉଦାର ମନା ବଳି ଠିଆ ହେଇକି ରହିଛନ୍ତି, ସହିଛନ୍ତି। ଯେ ସହିବ ସିଏ ବଡ଼ ନା, ସହିବା ଶକ୍ତି କେମିତି ଆସେ, ସହିଲେ ଭଜନ ହବ, ତୋରିବ ସହି ସୁନା, ସହିବା ଶକ୍ତି କେମିତି ଆସେ, କୃପାରୁ ଆସିବ, ସବ ସହିଥିଲେ ବଳି ମହାରାଜ, ଆଉ ସେ କୃପାରେ ତେଜିଆନ ହୋଇ ଇନ୍ଦ୍ରଙ୍କୁ ଭୟ କରିଦେଉଛନ୍ତି। ସେଥିପାଇଁ ଇନ୍ଦ୍ର ପଚାରୁଛନ୍ତି, ଆଜ୍ଞା କୁହନ୍ତୁ ଏ ତେଜଟା କାହାର, ବୃହସ୍ପତି କହୁଛନ୍ତି ଅୟଂ ଇଦମ୍ ନ ବଲି ତେଜ, ଇଦମ୍ ବ୍ରହ୍ମ ତେଜ, ଏଇଟା ବଳିର ତେଜ ନୁହେଁ, ଇଏ ବ୍ରହ୍ମ ତେଜ, ଇଏ ଗୁରୁଙ୍କର ତେଜ। ଇନ୍ଦ୍ର ପଚାରୁଛନ୍ତି ବର୍ତ୍ତମାନ ମୁଁ କଣ କରିବି ଟିକେ କୁହନ୍ତୁ, ଆଉ ପ୍ରଭୁଚନ୍ଦ ସମାନେ ବର୍ତ୍ତମାନ ଘେରିକି ରହିଛନ୍ତି ବଳି ମହାରାଜ। କହିଲେ ବାପା ମୁଁ କଣ କରିବି, ମୁଁ ବି କିଛି କରିପାରିବି, ମୁଁ ନିରୁପାୟ,
ଓଜସୀ ନମ୍ବଳମ୍ ଯେତୁ
न समर्थे अस्ति कश्चन भवत विधा भवान वापी वर्जयितुम् ईश्वरम् हरि। उदार मना देवगुरु बृहस्पति कौन कहिले बोली को वर्तमान केही जय करि परिबेनि वर्जयितुम् ईश्वर हरि। ईश्वर हरि को बिना बोली को केही जय करि परिबे कल तले आपन को गुरु रूप रखितुल आज्ञा तले मते गुरु रूप रखले कौन हबो मते गुरु करी की भोग करियार लागिलो गुरु को आश्रय करी हरिंकर सेवा कल की दैवासुर संग्राम परे अमृत पाई की उत्साह रे पूरा भोग करिया को लागिलो तुमको कौन भगवान अमृत पान इतपई करे दिले कले तले कोहुं ता आज्ञा कौन करा जीवो मु काऊ आउ क्यों ब्रह्म तेजस्वी लोक डाकी आनले आउ के गुरु कृपा पाइथा लोक डाकी आनि युद्ध करी कले ना एटी कहिले ओजसीनम बलम तेजम इंद्रिय बल रे शारीरिक बल रे आ उत्साह बल रे न समर्थ अस्ति कश्चन केही बड़ी मानस तो समर्थ ही परिवे इंद्र कहले मु पारिबिन कहले भवत विदा भवान अपि तुम्हे आ तुम भड़ी जाओ कि इंद्र व्यासन एमती कहते भवत विदा भवान वापि तुम्हें आ तुम भली जदि के इंद्र भी आसंदी समर्थवान पुरुष आसंदी पारिबे ना कले पारिबे किए ना बलजय तुम ईश्वर हरि हरि को बिना वर्तमान बलि को के पारिबे देखन गुरु कृपार कि बड़ी शक्ति जस्य प्रसादाद भगवत प्रसाद ये भगवान रो प्रसाद पाए छ बीजस्यते न कोपि अपि अन्यम ब्रह्म तेज समेदितम नस्य शक्त पुरस्तातु कृतंतस्य यथा जन इंद्र तथापि छाड़ू नहीं इंद्र कुछ आज्ञा आउ यदि कई गुरु से कृपा पाइए से भाया लोक बड़ी मार्ज भाई लोक खोजी खोजी धरी आने से बड़ी मार्ग परास्त करदे कहल ना ना आहु कई विजेश्यति न कोपि अन्यम आहु कई बड़ी महाराज को विजय कर पारे ना कह अलग कई सीना समर्थ पुरुष विजय कर ब्रह्म तेज पाई कि पुरुष कहले ना ब्रह्म तेज समाधितम ब्रह्म तेज रे जहाँ कहते कृपा प्राप्त होता ब्रह्म तेज धारण करोसी व्यक्ति न अश्य शक्त पुरस्तात कहीं सम्मुख में ठिया पारे बड़ी सम्मुख में कहीं ठिया ना कि ठिया पारे कृतांत यथजन जमराज सम्मुख में जमी कहीं मनीष ठिया पारे मरिया भी पड़ब बोली महाराज सम्मुख को कई ब्रह्म तेजस्वी लोक आसिले मरिय बर्तमान ये विश्वनाथ चक्र ठाकुर प्रश्न उठाऊँ इंद्र कहले जोधु मनेन अधुना निगच्छति न व्यतीचत्याह ताल आम युद्ध को बर्तमान बाहर कहले युद्ध को बाहर ना मरीज तुम्हें पारना तुम्हें कौन से ब्रह्म तेजस्वी लोक को आने ले बोली महाराज को परास्त करना तेरे कर्तव्य कौन आज्ञा कौन हाथ जोड़ी पचारे किं भावी कदावा भावी इति उपेक्षा तस्मात् एतत् समयोचितं मंत्रबुहि स्वयंपाद कहले एबे समय हिसाब से मंत्र टी उपदेश दिखा कौन करिबु हरिंग बिना कई ब्रह्म तेजस्वी पारे ना अन्य कई बली महाराज आगे दंडायमान करे ना करिबु कौन कारण इंद्र बहुत चला से भाविले पृथ्वी महाराज यज्ञ अश्व को हरण कर दीति गर्भर पशिकी सतान गुड़ाक नष्ट कर दे मु सब देवता इंद्र सब सिद्धि आनंद कह सिद्धि बल बड़ी महाराज पारि कि सूक्ष्म रूप धरिक बाबा कौन कौन उपाय बर्तमान तो पार करू कौन समय उचित मंत्र बुहि स्वयंपाद कौन समय हिसाब से बर्तमान उपदेशा दिंतु बर्तमान कहले उपदेश किए कहले बृहस्पति कहले बापा दी ग्राम्य सुखम दी कौन कहते सुनवा दी ग्राम्य सुखम दीप्त स्थानम से इंद्र पुरी को दीप से ग्राम्य सुख इंद्र सुख को दीप ना कहीं बर्तमान इंद्र को से सुख छाड़ा पड़ी किए आदेश दूसरी बृहस्पति बृहस्पति भी रही ବୃହସ୍ପତି ସ୍ୱର୍ଗ ଲୋକକୁ ଛାଡ଼ି ବର୍ତ୍ତମାନ ପଳେଇବେ, ରହିବେ କେମିତି? ବର୍ତ୍ତମାନ ପୁରା ପଳେଇ ଆସିବେ ବଳି ମହାରାଜ।
ତସ୍ମାତ୍ ନିଲୟମ୍ ସୃଜ୍ୟ ଜୁୟମ୍ ସର୍ବେ ତ୍ରିବିଷ୍ଟପମ୍ ଜାତକାଳ ପ୍ରତୀକ୍ଷନ୍ତୋ ଯତ ଶତ୍ରୁ ବିପର୍ଯ୍ୟୟ।
ଏଇ ଦୁଇଟା ଶ୍ଳୋକର ଦୁଇଥର କଥା କହିଲେ, ଅଟକିଲେ ଥରେ, ଏଇ ଶ୍ଳୋକର ଦୁଇ ପାଦରେ ଦୁଇଥର ଦୁଇଥର ଅଲଗା ଅଲଗା କରି କହିଲେ। ତସ୍ମାତ୍ ନିଲୟମ୍ ଉତ୍ସୃଜ୍ୟ, ହେ ହେ ଇନ୍ଦ୍ର, ବୃହସ୍ପତି କହୁଛନ୍ତି, ତସ୍ମାତ୍ ଏଇ ହେତୁ, ଯେହେତୁ ଇନ୍ଦ୍ର ବଳିଙ୍କ ସମ୍ମୁଖରେ ବର୍ତ୍ତମାନ କୌଣସି ବ୍ରହ୍ମ ତେଜସ୍ୱୀ ତୋ ଭଳି ବା ତୁମେ କେହି ଠିଆ ହେଇପାରିବ ନା, ତସ୍ମାତ୍ ସେଇ ହେତୁ ନିଲୟମ୍ ଉତ୍ସୃଜ୍ୟ, ଇନ୍ଦ୍ର ଲୋକ ଅମରାବତୀପୁରକୁ ଛାଡ଼ିକି ପଳାଅ। ମୁଁ ଏକାକି ଯିବି ନା, ସମସ୍ତେ ପଳେଇବେ। ଜୁୟମ୍ ସର୍ବତ୍ରିବିଷ୍ଟପ, ଯେତେ ଦେବତାମାନେ ଅଛ ସବୁ ଛାଡ଼ି ଯାଅ। ଆଜ୍ଞା ଚିନ୍ତା କରନ୍ତୁ, ଦେବ ଭୋଗ ଯିଏ ଟିକେ ଏସି ରୁମ୍ରେ ରହିଛି ତାକୁ ଫ୍ୟାନ୍ ଲଗେଇଲେ ତାକୁ ଭଲ ଲାଗୁ, ସେଠି କେତେ ଭୋଗ ଆମେ ଶୁଣିଲେ ତାକୁ ଛାଡ଼ିକି ଯିବାକୁ ପଡ଼େ, ଦେବତାମାନଙ୍କର ମନ କ'ଣ ହଉଥିବ? ଇନ୍ଦ୍ର ପଚାରୁଛନ୍ତି, କିଂ ଭାବି କଦାବା ଭାବି ଇତି ଉପେକ୍ଷା ବଲେର ପରାଭବ କାଳ ସ କିଂ ଭାବି, ବଳି କେତେବେଳେ ପରାଭବ ହବ, ଆମେ କେତେବେଳେ ଇନ୍ଦ୍ର ଲୋକ ପୁଣି ଆସିବୁ ଏଠି? ଇନ୍ଦ୍ର ପଚାରୁଛି, ଆଜ୍ଞା କୁହନ୍ତୁ, ଆମେ ତ ଛାଡ଼ିକି ଯିବୁ ଯିବୁ, କେବେ ଆସିବୁ ଏଠିକି? କହିଲେ ଏବେ ବି ସମ୍ଭବ ନାହିଁ, ଅପେକ୍ଷା କରିକି ରୁହ, ଟାଇମ୍ ପିରିୟଡ଼ ମୁଁ କହିପାରିବିନି। ବର୍ତ୍ତମାନ ଗୁରୁଦେବ ଯେଉଁ ତାଙ୍କୁ କୃପା କରିଦେଇଛନ୍ତି, ତୁମକୁ ବର୍ତ୍ତମାନ ଜାଗା ଛାଡ଼ିବାକୁ ପଡ଼ିବ। କହିଲେ କେତେ ଦିନ ଅପେକ୍ଷା କରିବି? କହିଲେ ଜାତ କାଳ ପ୍ରତୀକ୍ଷନ୍ତେ, ସେଇ ପର୍ଯ୍ୟନ୍ତ ଅପେକ୍ଷା କରିକି ରୁହ। ଯତ ଶତ୍ରୁ ବିପର୍ଯ୍ୟୟ, ଯେତେବେଳେ ଶତ୍ରୁଙ୍କର ବିପର୍ଯ୍ୟୟ ହବ, ବଳିଙ୍କର ବିପର୍ଯ୍ୟୟ, ଇନ୍ଦ୍ର ତ ବଡ଼ ଚାଲାକ୍, କହିଲେ ବଳିଙ୍କର କେତେ କେତେବେଳେ ବିପର୍ଯ୍ୟୟ ହବ କୁହନ୍ତୁ, ତାକୁ ବି ଜାଣିକି ଛାଡ଼ିବୁ ତ ଛାଡ଼ିବୁ, ଜାଣିକି ହେଲେ ଆଶାରେ ବୁଲିବୁ, ଯୁଆଡ଼େ ହେଲେ ବୁଲିବୁ ବୁଲିବୁ, କେବେ ବଳି ମହାରା ଛାଡ଼ିବୁ ପୁଣି ଇନ୍ଦ୍ର ଲୋକକୁ ଆସିବୁ କୁହନ୍ତୁ ଆଜ୍ଞା। କହିଲେ ବାପା, ବ୍ରାହ୍ମଣର ବଳ ଏଭଳି, ଯଶ୍ୟ ପ୍ରସାଦେନ ଗତି କୁଟୁମ୍ ବା ଗତି କୁଟୁମ୍, ଯେଉଁ ଶୁକ୍ରାଚାର୍ଯ୍ୟ ତାଙ୍କୁ ବଳ ଦେଇଛନ୍ତି, ଶକ୍ତି ଦେଇଛନ୍ତି, କୃପା କରିଛନ୍ତି, ସେଇ ଶୁକ୍ରାଚାର୍ଯ୍ୟ ଯେତେବେଳେ କୃପାଟା ନେଇଯିବେ ସେତେବେଳେ ଯାଇକି ଏଇ ସବୁ ଲୋକ ପାଇ, ତା ପୂର୍ବରୁ କେହି ଦେଇପାରିବେନି, ବର୍ଜ୍ୟ ତମେ ଈଶ୍ୱର ହରି।
ଏସବଲ ଉର୍ଦ୍ଧକେ ସମ୍ପ୍ରତି ଉର୍ଜିତ ବିକ୍ରମ ତେଷାମେବ ଅପମାନେନ ସାନୁବନ୍ଧ ବିନକ୍ଷସି।
ପ୍ରକୃତ ଏଟା ସତ କଥା ନୁହେଁ, ଇନ୍ଦ୍ର ଯେତେବେଳେ କାନ୍ଦିକି ଗଢିଲେ ବୃହସ୍ପତିଙ୍କ ଆଗରେ, ଆଜ୍ଞା ଯିବୁ ତ ଯିବୁ, ତସ୍ମାତ୍ ନିଲୟ ଉତ୍ସୃଜ୍ୟ ଜୁୟମ୍ ସର୍ବେ ତ୍ରିବିଷ୍ଟପମ୍, ସବୁ ଦେବତାମାନେ ନିଳୟକୁ ତ୍ୟାଗ କରିକି ଯାଅ, ସବୁ କାନ୍ଦିଲେ। ଇନ୍ଦ୍ର କହିଲେ, ଆଜ୍ଞା କେତେବେଳେ ଆସିବୁ? ନା ଜାତ କାଳ ପ୍ରତୀକ୍ଷନ୍ତି, ଅପେକ୍ଷା କରିକି ରୁହ, ଯେତେବେଳେ ଶତ୍ରୁଙ୍କର ବିପର୍ଯ୍ୟୟ ହବ। ପୁଣି ଇନ୍ଦ୍ର କାନ୍ଦୁଛନ୍ତି, ଆଜ୍ଞା ଶତ୍ରୁଙ୍କର କେତେବେଳେ ବିପର୍ଯ୍ୟୟ ହବ? ଇନ୍ଦ୍ର କାନ୍ଦଣା ଦେଖିକି ଏଇଟା ମିଛ କଥା କହୁଛନ୍ତି, ଶୁକ୍ରାଚାର୍ଯ୍ୟ ଅଭିଶାପ ଦେଇଛନ୍ତି, କ'ଣ କ୍ଷତି ହେଇଗଲା? ବଳି ମହାରାଜଙ୍କର ଚାରିଟା ଲାଭ ହେଲା, ଏ ଶ୍ଳୋକରେ କହିଛନ୍ତି ଚାରିଟା ଲାଭ, କିନ୍ତୁ ସେ ବ୍ୟବହାରିକ ଗୁରୁ, ପାରମାର୍ଥିକ ଗୁରୁ ନୁହନ୍ତି। ଚାରିଟା ଲାଭ ହେଲା ଗୁରୁଙ୍କୁ ତ୍ୟାଗ କରି, ବ୍ୟବହାରିକ ଗୁରୁଙ୍କୁ ତ୍ୟାଗ କରି ପାରମାର୍ଥିକ ଗୁରୁ ଗ୍ରହଣ କରାଯାଏ, ବଳି ମହାରାଜ ତ୍ୟାଗ କରିଦେଲେ, ଶାସ୍ତ୍ରରେ ପ୍ରମାଣ ଅଛି ବା, ଗୋପୀମାନେ ପତିକୁ ତ୍ୟାଗ କରିଦେଲେ, ଭରତ ମାଙ୍କୁ ଛାଡ଼ିଦେଲେ, ବଳି ଗୁରୁଙ୍କୁ ତ୍ୟାଗ କଲେ, ପ୍ରହ୍ଲାଦ ପିତାଙ୍କୁ ତ୍ୟାଗ କଲେ, ଗୁରୁ ନ ଶସ୍ୟାତ୍ ସ୍ୱଜନ ନ ଶସ୍ୟାତ୍, ସବୁ ତ୍ୟାଗ କରିଦେଲେ। ଏଠି ଗୁରୁ ତ୍ୟାଗର ନିୟମ ଅଛି, ଆସିବ ସେ ପ୍ରସଙ୍ଗ ଯେତେବେଳେ ଶୁକ୍ରାଚାର୍ଯ୍ୟ ଅଭିଶାପ ଦେବେ। ଯେତେବେଳେ ଇନ୍ଦ୍ର କାନ୍ଦିଲେ, ଇନ୍ଦ୍ର ସନ୍ତୋଷାର୍ଥମ ବ୍ୟବହାର ଦୃଷ୍ଟି ହେବ ଉତ୍ତମ, କହିଲେ ଇନ୍ଦ୍ର ତ ଛାଡ଼ିକି ଯିବ ସ୍ୱର୍ଗ ପୁରୀକି, ବର୍ତ୍ତମାନ ଯେଉଁ କାନ୍ଦିଲାଣି ତାକୁ ସନ୍ତୋଷ କରିନି, ମିଛର କହିଲି, କହିଲେ ଦେଖ ଏସ ବିପ୍ର ଏଇ ବଳିକୁ ବିପ୍ର ବଳ ଉର୍ଦ୍ଧକେ ସମ୍ପ୍ରତି ଉର୍ଜିତ ବିକ୍ରମ, ବ୍ରାହ୍ମଣ ବଳରେ ତ ଏହାର ତେଜ ହେଇଛି, ତେଷାମେ ବା ଅପମାନେନ, ବଳି ଯେତେବେଳେ ସେଇ ବ୍ରାହ୍ମଣଙ୍କୁ ଅପମାନ କରିବ, ଶୁକ୍ରାଚାର୍ଯ୍ୟଙ୍କୁ ଅପମାନ କରିବ, ସାନୁବନ୍ଧ ବିନାଙ୍କେଶ ସେ ନଷ୍ଟ ହେଇଯିବ, ତାର ଏ ଇନ୍ଦ୍ର ପୋଷ୍ଟ ରହିପାରିବନି। ଇନ୍ଦ୍ର କହିଲା, ଯାହା ହେଲା ଭଲ ହେଲା, କେଉଁ ଦିନ ସେ ଦିନ ଆସିବ, ଅପେକ୍ଷା କରିକି ଇନ୍ଦ୍ର ରହିବ, ଛାଡ଼ିକି ପଳେଇବ। ବିଶ୍ୱନାଥ ଚକ୍ର ଠାକୁର ଲେଖିଲେ, ತೇಸಾಮೇವ ಇತ್ಯಾದಿ ವ್ಯವಹಾರ ದೃಷ್ಟ ಇವ ಉಗುತಂ. ಎಡಾ ವ್ಯವಹಾರ ದೃಷ್ಟಿರು ಆಗಲ್ಲ, କାହିଁକି ନା ଶୁକ୍ରାଚାର୍ଯ୍ୟ ଅଭିଶାପ ଦେଲା ପରେ ବଳିକର କ'ଣ କ୍ଷତି ହେଇଛି? ନା କିଛି କ୍ଷତି ହେଇନି, ଚାରିଟା ଲାଭ ହେଇଛି। ସେ ଯଦି ପ୍ରକୃତ ଗୁରୁ ହେଇଥାନ୍ତେ, ପାରମାର୍ଥିକ ଗୁରୁ, ତାହେଲେ ଗୁରୁଙ୍କୁ ତ୍ୟାଗ କଲା ପରେ ଚାରିଟା ଲାଭ କେମିତି ପାଇଲେ? ଏଇ ଚାରିଟା ଲାଭ କ'ଣ କ'ଣ କହୁଛନ୍ତି? ବସ୍ତୁତସ୍ତୁ ବିଷ୍ଣୁ ଭକ୍ତିଆ ଅନୁକୂଳ ସ ବିପ୍ରବମାନ। ବ୍ରାହ୍ମଣଙ୍କୁ ବ୍ୟବହାରିକ ଗୁରୁଙ୍କୁ ଯେଉଁ ଅପମାନ କଲେ, ଏଇଟା ବିଷ୍ଣୁ ଭକ୍ତିର ଅନୁକୂଳ। କାହିଁକି? ସେ ବା ବିଷ୍ଣୁ ଭକ୍ତି କରିବାକୁ ଦେଉନାହାନ୍ତି, ମନା କରୁଛନ୍ତି। କିନ୍ତୁ ଏ ବ୍ରାହ୍ମଣକୁ, ଏ ଯେଉଁ ବଟୁ ବ୍ରାହ୍ମଣ ଆସିବାକୁ ଦାନ ଦେଇନି, ଇଏ କହିଲେ କିରେ ସବୁ ବ୍ରାହ୍ମଣକୁ ଦାନ ଦେବି, ଏ ବଟୁ ବ୍ରାହ୍ମଣ କ'ଣ ମୋ ଶତ୍ରୁ ନା କ'ଣ? ବିଷ୍ଣୁ ଭକ୍ତିର ଅନୁକୂଳ ସେଟାକୁ ବାଧା ସୃଷ୍ଟି କରୁଛନ୍ତି ଗୁରୁ, ସେ ଗୁରୁଙ୍କୁ ତ୍ୟାଜ୍ୟ କରାଯିବ। କ୍ରମ ସନ୍ଦର୍ଭରେ ଜୀବ ଗୋସ୍ୱାମୀ ସେଟା ରଚନା କଲେ, ବ୍ୟବହାରିକ ଗୁରୁ ପରିତ୍ୟାଜ୍ୟ ପାରମାର୍ଥିକ ଗୁରୁ ଗ୍ରହଣ ଇତି କର୍ତ୍ତବ୍ୟମ। ବ୍ୟବହାରିକ ଗୁରୁଙ୍କୁ ତ୍ୟାଗ କରିବାକୁ ପଡ଼ିବ, ସେ ବ୍ୟବହାରରେ ଗୁରୁ, ଜୀବନଯାତ୍ରା ନିର୍ବାହରେ ଆମକୁ ସାହାଯ୍ୟ କରୁଛନ୍ତି। ଭଗବାନଙ୍କ ଭକ୍ତି ସେ ଦେଇପାରିବେନି, ତାଙ୍କ କଥାକୁ ତାଙ୍କୁ ତ୍ୟାଗ କରିଦେଲେ ବି କ୍ଷତି ନାହିଁ, ବିଷ୍ଣୁ ଭକ୍ତି ଅନୁକୂଳ। ଏଠି କହୁଛନ୍ତି ବଳି ମହାରାଜ ଶୁକ୍ରାଚାର୍ଯ୍ୟଙ୍କୁ ଅବମାନନା କଲେ ବି ସ୍ତସ୍ୟ ମହାକୀର୍ତ୍ତି, ବଳିଙ୍କର କୀର୍ତ୍ତି ହେଲା। ସୁତୁଳ ଭୋଗ ଲାଭ, ସୁତୁଳ ଭୋଗ ପାଇଲେ କି ନାହିଁ? ସୁତୁଳର ଯେଉଁ ଭୋଗ ଇନ୍ଦ୍ର ଲୋକଠାରୁ ଅଧିକା ଭୋଗ, ନା ଲସ୍ କ'ଣ ହେଲା? ଗୁରୁଙ୍କୁ ତ୍ୟାଗ କରି ତ ଲୋକ ଶ୍ରୀହୀନ ହେଇଯାନ୍ତି, ସେ ତ ସମାନ ସୁତୁଳ ପାଏ ଲୋକ ପାଇଲେ। ଆଉ ଦ୍ୱାରପାଳୀକୃତ ବିଷ୍ଣୁତ୍ୱ ଭାବି, ହଁ ଦ୍ୱାରପାଳୀକୃତ ବିଷ୍ଣୁତ୍ୱ, ବିଷ୍ଣୁକୁ ଦ୍ୱାରପାଳ କରି ରଖିଲେ ଦ୍ୱିତୀୟ ଲାଭ। ତୃତୀୟ ଲାଭ ସେ ଇନ୍ଦ୍ରପୃଷ୍ଠ ପାଇଲେ, ଭାବି ମନନ୍ତରେ ଇନ୍ଦ୍ରତ୍ୱା, ଏଇଟା ସପ୍ତମ ମନନ୍ତର ଚାଲିଛି, ଅଷ୍ଟମ ମନନ୍ତରରେ ଆର ମନନ୍ତରରେ ଇନ୍ଦ୍ର, ଇନ୍ଦ୍ର ହେବେ କିଏ? ବଳି ମହାରାଜ। ଇନ୍ଦ୍ରପୃଷ୍ଠକୁ ଇନ୍ଦ୍ରପୃଷ୍ଠ ପାଇଲେ, ସୁତଳ ଲୋକ ପାଇଲେ, ଆଉ ଭଗବାନଙ୍କୁ ଦ୍ୱାରପାଳ କରି ରଖିଲେ, ଆଉ ମହାକୀର୍ତ୍ତି ହେଲା, ଚାରିଟା ତ ଲାଭ ହେଲା। କ୍ଷତି କ'ଣ ହେଲା? ଇନ୍ଦ୍ରଙ୍କୁ ବୁଝେଇବା ପାଇଁ କେବଳ କହୁଛନ୍ତି, ଇନ୍ଦ୍ରଙ୍କୁ ଆଶ୍ୱାସନା ଦେବା ପାଇଁ କହୁଛନ୍ତି। ଯେଉଁ ବ୍ରାହ୍ମଣ ବଳରାଶି ଆଜି ଉର୍ଜିତ ହେଇଛି, ସେଇ ବ୍ରାହ୍ମଣକୁ ତ୍ୟାଗ କରିଦେଲା ପରେ, ସେ ବ୍ରାହ୍ମଣ ବଳିକୁ ତ୍ୟାଗ କଲା ପରେ ତୁମେ ସ୍ୱର୍ଗଲୋକ ପାଇବ, ତା ପୂର୍ବରୁ ପାଇବନି। ଏତିକି କହିଲା ପରେ ଏଇ ଶ୍ଳୋକରୁ କଥାକୁ ବିଶ୍ରାମ ଦିଆଯିବ, ଆଉ ବେଶୀ ନାହାନ୍ତି, ଏ ଅଧ୍ୟାୟ ସରିବ, କାଲି ଆରମ୍ଭ ହେବ। ଦେବତାମାନେ ଯେତେବେଳେ ସ୍ୱର୍ଗଲୋକ ଛାଡ଼ିକି ବୁଲିବେ, ଇତସ୍ତତ ବୁଲିବେ, ଦେବମାତା ଅଦିତି କାଲି ଆରମ୍ଭ କରିବେ, ସେ ଭଗବାନ ପୁଣି ଡାକିବେ, କଶ୍ୟପ ମୁନି ତାଙ୍କୁ ବ୍ରତ କହିବେ, ପୟବ୍ରତ, ସେ ପୟବ୍ରତ କରିବେ। ପୟବ୍ରତର ବର୍ଣ୍ଣନା ଏଠି କରାଯିବ ନା, ସରିବ ନା, ବହୁ ବହୁତ ବଡ଼ ପ୍ରସଙ୍ଗ। ଭଗବାନ ବାମନଦେବ ରୂପରେ ଆସିବେ, ଆସିକି କିଭଳି ବଳି ମହାରାଜଙ୍କ ଦରବାରକୁ ଯିବେ, ଆମେ ଡାଇରେକ୍ଟ ସେଠୁ ଆରମ୍ଭ କରିବା। କିନ୍ତୁ କାଲି ଅଦିତି କଶ୍ୟପଙ୍କର ସମ୍ବାଦ, ଅଦିତି ମନ ଦୁଃଖରେ ବସିଥିବେ, କଶ୍ୟପ ଯାଇକି ତପସ୍ୟା କରିକି ଫେରିବେ, ତାହେଲେ ଦେଖିବେ ଅଦିତିଙ୍କର ଆଶ୍ରମ, ଏ ଅଦିତି ମନ ଦୁଃଖରେ ଅଛନ୍ତି, ତାଙ୍କ ଆଶ୍ରମ ପୁରା ଅତି ନିରୁଚ୍ଛ୍ୱାସ ଅବସ୍ଥାରେ ଅଛି, ଉଚ୍ଛ୍ୱାସ କାହା ମନରେ ନାହିଁ। ପଚାରିବେ, ସେ କହିବେ ଆଜ୍ଞା ମୋତେ ବର ଦିଅନ୍ତୁ, କାହିଁକି ମୋ ପୁଅମାନେ ସ୍ୱର୍ଗରୁ ପଳାଇଛନ୍ତି? ସେତେବେଳେ ତାଙ୍କୁ ଗୋଟେ ବ୍ରତ ଦେବେ, ତା ନାଁ ହେଉଛି ପୁଂସ ବ୍ରହ୍ମବ୍ରତ, ପୟବ୍ରତ, ଦ୍ୱିତୀୟ କରିଥିଲେ ପୁଂସ ବ୍ରହ୍ମବ୍ରତ। କ'ଣ କରିବେ? ସେ କଶ୍ୟପ ମୁନିଙ୍କର ଦୁଇ ଅସୁରମାନେ ବି ତାଙ୍କର ପୁଅ, ଦେବତାମାନେ ବି ତାଙ୍କର, ଗୋଟେ ପୁଅ ରାଜା ହେଇଛନ୍ତି, ଆଉ ଗୋଟେ ପୁଅ ରାଜା ହେଇଥିଲେ, ଆଉ ଗୋଟେ ପୁଅ ରାଜା ହେଲା, ସେ କାହିଁ ମନ ଦୁଃଖ କରିବେ? ଯେହେତୁ ଦୁଇ ଜଣ ସ୍ତ୍ରୀ, ଦେବତାମାନେ ଯେତେବେଳେ ଇନ୍ଦ୍ର ହେଉଛନ୍ତି, ଅସୁରମାନଙ୍କର ମା ଅଦିତି, ସେ ତାଙ୍କର ମନ ଦୁଃଖ କରୁଛନ୍ତି। ଯେତେବେଳେ ଅସୁରମାନେ ଇନ୍ଦ୍ର ହେଉଛନ୍ତି, ଦେବମାତା ଅଦିତି, ସେ ଦୁଃଖିତ ହେଉଛନ୍ତି। ଏବଂ ସୁମନ୍ତ୍ରିତ ଅର୍ଥାସ୍ତେ ଗୁରୁଣାମ ଅର୍ଥାନୁଦର୍ଶିନା ହିତ୍ୱା ତ୍ରିବିଷ୍ଟବମ ଜଗ୍ମୁ ଗ୍ରୀବାଣାମ କାମରୂପିଣାମ। ଗ୍ରୀବାଣାମ ଦେବତାମାନଙ୍କର ଗୋଟେ ନାମ ହେଉଛି ଗ୍ରୀବା, ଗ୍ରୀବାଣାମ କାମରୂପିଣାମ ଯଥେଷ୍ଟ ରୂପଧାରଣେ ସମର୍ଥା ଦେବା ନିଲୟମ ଯତ୍ର କୁତ୍ର ବିଚକ୍ରୁ ଯେଆଡ଼େ ତେଆଡ଼େ ଗଲେ ଯେ ସୂକ୍ଷ୍ମ ରୂପରେ, କାହିଁକି ନା କାମ ରୂପିଣ ଆମେ ସବୁ ସୂକ୍ଷ୍ମ ରୂପରେ ପଳେଇଗଲେ, ବଳି ମହାରାଜ ଜଗିକି ରହିଛନ୍ତି, ଅସୁରମାନେ ଜଗିକି ରହିଛନ୍ତି, ସେମାନେ କୁଆଡ଼େ ଗଲେ ବାଟ ପାଇଲେ, ଦେଖିଲା ବେଳକୁ ଇନ୍ଦ୍ର ଲୋକ ଅମରାବତୀପୁରରେ କେହି ନାହାନ୍ତି, ବଳି ମହାରାଜ ଜଗି ଜଗି ସେ ସବୁ ପଶିଲେ, କହିଲେ ଚାଲ ଦେଖିବା କ'ଣ ଏତେ ଶଙ୍ଖ ବାଜିଲେଣି, ଇନ୍ଦ୍ର ଆସୁନି, ମୋତେ ପଳେଇଗଲେଣି କୁଆଡ଼େ, ଆସିଲା ବେଳକୁ ସବୁ ଫାଙ୍କା, କେହି ନାହାନ୍ତି, ବଳି ମହାରାଜ ଇନ୍ଦ୍ର ହେଇକି ସେଠି ବସିବେ, ଶୁକ୍ରାଚାର୍ଯ୍ୟ ଆସିକି ପହଞ୍ଚିବେ। ଶୁକ୍ରାଚାର୍ଯ୍ୟ ଗୋଟିଏ ଅଶ୍ୱମେଧ ଯଜ୍ଞରେ ତାକୁ ଇନ୍ଦ୍ର କରିଦେଇଥିଲେ, କିନ୍ତୁ ଇନ୍ଦ୍ର ହବାର ନିୟମ କ'ଣ, ଶହେଟି ଅଶ୍ୱମେଧ ଯଜ୍ଞ କରିବେ, ଶୁକ୍ରାଚାର୍ଯ୍ୟ ତାଙ୍କୁ ବସେଇ ଦେଇକି ଯଜ୍ଞ ଆରମ୍ଭ କରିବେ, କହିବେ ବଳି ଶୀଘ୍ର ଶୀଘ୍ର ଶହେଟା ଅଶ୍ୱମେଧ ଯଜ୍ଞ କର, କାରଣ ଶହେଟା ଅଶ୍ୱମେଧ ଯଜ୍ଞ କର ତୁମେ ସବୁଦିନ ପାଇଁ ଇନ୍ଦ୍ର ହେଇକି ରହିଯିବ। ଭଗବାନ ଯେଉଁଦିନ ଶହେ ଇନ୍ଦ୍ର ଶହେ ଅଶ୍ୱମେଧ ଯଜ୍ଞ ପୂର୍ଣ୍ଣ ହବ, ପୂର୍ଣ୍ଣ ହେଉଛି କେବଳ ବାକି ଅଛି, ଭଗବାନ ବାମନଦେବ ଯାଇ ପହଞ୍ଚିବେ, ଏମିତି ଛଳନା କରିଛନ୍ତି ପ୍ରଭୁ, ଲାଷ୍ଟ ପୂର୍ଣ୍ଣ ହେଉଛି ବାକି ଅଛି, ପହଞ୍ଚିବ, ମୋତେ ଦାନ ଦିଅ, ଯଜ୍ଞ ପୂର୍ଣ୍ଣ ହବ, ଭଗବାନ ବଳିକୁ ସବୁ କିଛି ଦେବେ, ବଳିଙ୍କର ଏଥିରେ ମହାତ୍ମା ବାମନଦେବଙ୍କର ନାହିଁ। କିମ୍ ଅଦ୍ଭୁତ ହରେ ଗୌରଶ୍ଚରିତମ୍ ତତୋ ଅଧିକା ତତ୍ ପ୍ରିୟ ସେବକାନ, ହରିଙ୍କର ଗୌର ହରିଙ୍କର ଚରିତ ଠାରୁ ତାଙ୍କ ଭକ୍ତର ଚରିତ ଆହୁରି ବଡ଼। ବଳି ମହାରାଜଙ୍କର ଉଦାରତା, ଶତ୍ରୁ ବୋଲି ଗୁରୁ କହିଦେଲେଣି, ଶୁକ୍ରାଚାର୍ଯ୍ୟ କହିଦେଲେ ଇଏ ତୋର ଶତ୍ରୁ, ଇଏ ହରି ନୁହନ୍ତି, ଇଏ କପଟ ରୂପରେ ବଟୁ ଆମମାନେ ଆସିଛନ୍ତି, ମାୟା ମାଣବ କହରି, ଇଏ ମାୟାରେ ମାଣବ କହିକି ହରି ଆସିଛନ୍ତି, ସର୍ବସ୍ୱ ନେଇଯିବେ, ସବୁ ହରଣ କରି ନେବେ। ବଳି ଜାଣିକି ବି ଜାଣି ଜାଣି ସବୁ ଦେଇ ଦେଉଛନ୍ତି, ଏତେ ଉଦାର ମନା, ଯିଏ ଦେଇଛନ୍ତି ହରିଙ୍କୁ ଯିଏ ସମର୍ପଣ କରିଛନ୍ତି, ଆଉ ହରି ତାଙ୍କ ଋଣ ଶୁଝିବେ, କହିଲେ ବା ଗୋଟେ ପ୍ରଣାମର ମୂଲ୍ୟକୁ ଶୁଝିପାରୁନି, ଭଗବାନ କହିଲେ ଯେ ସର୍ବସ୍ୱ ଆତ୍ମସମର୍ପଣ କରନ୍ତି, କେମିତି ଶୁଝିବେ, ନିଜେ ଦ୍ୱାରା ପଳାଇକି ରହିଲେ, ସୁତଳ ଲୋକରେ ଆଜି ବି ପ୍ରଭୁ ଦ୍ୱାରା ପଳାଇକି ରହିଛନ୍ତି। ଏଇଠି କଥାକୁ ମୁଁ ବିଶ୍ରାମ ଦେଉଛି, ଆସନ୍ତାକାଲି ଏ ଅଧ୍ୟାୟ ସରିବ, ଆର ଅଧ୍ୟାୟ ଆରମ୍ଭ ହେବ ଅଦିତି କଶ୍ୟପ ସମ୍ବନ୍ଧ ପରେ, ସିଧା ଆମେ ଯିବା ବଳି ମହାରାଜଙ୍କର ଆବିର୍ଭାବ, ଏ ବାମନଦେବଙ୍କର ଆବିର୍ଭାବ, ତାପରେ ଆରମ୍ଭ ହେବ ଭିକ୍ଷା, ତିନୋଟି ଅଧ୍ୟାୟରେ ବଳି ମହାରାଜ କେମିତି ସମର୍ପଣ କରୁଛନ୍ତି, ସୁଖଦେବ ବର୍ଣ୍ଣନା କରୁଛନ୍ତି, ବହୁତ ସୁନ୍ଦର ସେ ପ୍ରସଙ୍ଗ, କଥାକୁ ମୁଁ ଏଇଠି ବିଶ୍ରାମ ଦେଉଛି। ଗ୍ରନ୍ଥରାଶ୍ରୀମଦ ଭାଗବତଙ୍କୀ ଜୟ।